जय राधा माधव जय कुंद बिहारी जय राधा जय गोपी जन वल्लभा
Yeah.
సాగరాతం సాగర రఘునాథం సంతం సజీవం సాధితం సావృతం పరిజన సహితం కృష్ణ చైతన్య దేవం శ్రీ శ్రీ రాధాకృష్ణ పాదం సరణం ఓం జ్ఞానమిదం దర్శ జ్ఞానందలాకయ తస్మై చైతన్య మనోభిష్టం స్థాపితం జనభూతయ నమో విష్ణుపదాయ కృష్ణభ్రష్టాయ నమో ఆచార్యపాదాయ నమో విష్ణుపదాయ కృష్ణభ్రష్టాయ నమస్తే సారస్వతీ దేవే గౌరవాణి కృతాయ కృష్ణ ప్రేమ ప్రదాయ కృష్ణాయ కృష్ణ చైతన్యానాన్య పంచతత్వాత్మకం కృష్ణ
భగవాన్ వచ్చ నా అర్జున వాచ అర్జున వాచ ଦିନ କ୍ଲାସ ଲାଗିବ କେତେ ହଜାର ଘଣ୍ଟା ଲାଗିବ ସେଇଟା ମୋତେ କହିବୁ ସବୁ ଦେଇଦେବି ହେଲା ଆପଣଙ୍କର ମୋବାଇଲରେ ଯଦି କ୍ଲାସ୍ ଦରକାର କେତେ ଘଣ୍ଟା ଦରକାର ହଜାରେ ନା ଦୁଇ ହଜାର ଘଣ୍ଟା ନା ପାଞ୍ଚ ହଜାର ଘଣ୍ଟା କହିବି ମୁଁ ଦେଇଦେବି ଲୋଡ଼୍ କରିବି ହଁ ହଁ
ଦେଇଦେବି
ଆରେ ମୋ କଥା ହିଁ ଦେବି ମୋ କଥା ଦେବି ଭଗବତ ଗୀତା ମୌଳିକ ରୂପରେ ଚତୁର୍ଥ ଅଧ୍ୟାୟ ନାମ ଦିବ୍ୟ ଜ୍ଞାନ ଯୋଗ ଚତୁର୍ଥ ଶ୍ଳୋକ अर्जुन वाचा अपरम भवतो जन्मा परम जन्मा विवस्वतः कथम एतद् विजानीयम् त्वम् आदौ प्रोक्तवानिति अपरं भवतो जन्म अर्जुन उवाच अपरं भवतो जन्म परं जन्म विवस्वतः कथम् एतद् विजानीयम् त्वम् आदौ तुलसी पत्र खाइ तो तुम आदो प्रोक्तवानिति अर्जुन उवाच अपरं भवतो जन्म परं जन्म विवस्वतः कथम् एतद् विजानीयम् तुम आदो प्रोक्तवानिति द्वारा शब्दानुवाद अनुवाद भावार्थ अर्जुन उवाच अर्जुन कहले अपरम परे अल्प दिन तले भवतः अपणंकर जन्म जन्म पर पूर्वरु बहुत आगर जन्म उत्पत्ति विवस्वतः सूर्य देवतांकर कथम किपर एतत् यहा बीजानियम मु जानिबि त्वम आपन आदो प्रारंभ प्रोक्तवान शिक्षा देतले अर्जुन कहले सूर्य देवता विदोषन आपणकर बहुत आगर जन्म लाभ करपरी बुझीपरि आपण प्रथम ए योग विज्ञान शिक्षा दे अर्जुन तो भगवान श्रीकृष्ण जन अति प्रिय भक्त से किपरि कृष्ण कथा को विश्वास कृष्ण कथाटा हूँ अर्जुन निजपाई पचारू ना से अन्य मानाई पचार जो मैंने परम पुरुष भगवान को विश्वास करती ना कि जो असुर मैंने एक ग्रहण कर पारती ना से भगवान श्रीकृष्ण हूँ परम पुरुष भगवान से मानाई से कथाटा पचार से मानाई से कथाटा पचार से कथाटा पचार सतेपरी से भगवान श्रीकृष्ण को जानती ना दशम अध्याय एक परिष्कार भाव जना अर्जुन भल भाव जानती कृष्ण हूँ परम पुरुष भगवान से हूँ समस्त उद्भव स्थल एवं भगवत अनुभूतिर अंतिम स्तर अवश्य कृष्ण देवकी पुत्र रूपे ए धराधाम अवतीर्ण होते ताहले से कृष्ण किपरि परम पुरुष भगवान हिसाब से शाश्वत आदि पुरुष हिसाब से रहिले यहाँ साधारण लोक पक्षे बुझा बड़ कष्ट तेणु यही कथाटा भल रकम बुझापाई अर्जुन कृष्ण को ये प्रश्न पचारे कृष्ण निजे कथाटी को भल रकम बुझाई कहले से कृष्ण हूँ परमेश्वर यहाँ को समग्र पृथ्वी ग्रहण कर सारी वर्तमान जे एहा ग्रहण करा जाइछि ताने के अनादि कालरु एहा गृहीत होइ सारिछि केवल असुर गुडीक एहा को ग्रहण करनति नाहि जाहे कृष्ण जे परमेश्वर एहा गृहीत होइ सारिछि ତେଣୁ ଅର୍ଜୁନ ସେଇ ପରମେଶ୍ୱର ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନଟି ପଚାରୁଛନ୍ତି, ଫଳରେ କୃଷ୍ଣ ନିଜେ ତାଙ୍କ କଥା ଭଲ ଭାବରେ କହିବେ। ଅସୁରମାନେ ସାଧାରଣତଃ ତାଙ୍କ ମନ ଇଚ୍ଛା ତାଙ୍କୁ ସୁହାଇଲା ଭଳି ବା ତାଙ୍କର ଅନୁଚରମାନଙ୍କୁ ସୁହାଇଲା ଭଳି କୃଷ୍ଣଙ୍କ ସମ୍ବନ୍ଧରେ ବର୍ଣ୍ଣନା କରନ୍ତି। ସେ ପ୍ରକାର ବର୍ଣ୍ଣନା ଯେପରି ସ୍ଥାନ ନ ପାଏ। ଅସୁରମାନେ ସାଧାରଣତଃ ତାଙ୍କ ମନ ଇଚ୍ଛା ତାଙ୍କୁ ସୁହାଇଲା ଭଳି ବା ତାଙ୍କର ଅନୁଚରମାନଙ୍କୁ ସୁହାଇଲା ଭଳି କୃଷ୍ଣଙ୍କ ସମ୍ବନ୍ଧରେ ବର୍ଣ୍ଣନା କରନ୍ତି। ସେ ପ୍ରକାର ବର୍ଣ୍ଣନା ଯେପରି ସ୍ଥାନ ନ ପାଏ ସେଇଥିପାଇଁ ଅର୍ଜୁନ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନଟି ପଚାରୁଛନ୍ତି ଓ ତାଙ୍କଠାରୁ ତାଙ୍କ ନିଜ ବର୍ଣ୍ଣନାଟା ଶୁଣିବାକୁ ଇଚ୍ଛା କରୁଛନ୍ତି। ପ୍ରତ୍ୟେକ ନିଜର ସୁଗତି ନିମିତ୍ତ କୃଷ୍ଣ ବିଜ୍ଞାନ ଜାଣିବା ଉଚିତ, ଏହା ଏକାନ୍ତ ଆବଶ୍ୟକ। ତେଣୁ କୃଷ୍ଣ ଯେତେବେଳେ ନିଜ କଥା କହୁଛନ୍ତି ସେତେବେଳେ ଏହା ସମସ୍ତ ଜଗତ ପ୍ରତି ଶୁଭସୂଚକ ଅଟେ। ରାକ୍ଷସମାନଙ୍କୁ କୃଷ୍ଣଙ୍କର ଏ ସ୍ୱୀକାରୋକ୍ତି ଆଶ୍ଚର୍ଯ୍ୟଜନକ ବୋଧ ହେଲା ପରେ କାରଣ ବୋଧ ହୋଇପାରେ, କାରଣ ଅସୁରଗୁଡ଼ିକ ସର୍ବଦା ନିଜ ଦୃଷ୍ଟିକୋଣରୁ କୃଷ୍ଣଙ୍କୁ ଆଲୋଚନା କରନ୍ତି। କୃଷ୍ଣ ଭକ୍ତମାନେ କୃଷ୍ଣଙ୍କର ଏ ପ୍ରକାର ସ୍ୱମୁଖ ନିସ୍ତୃତ ବାଣୀକୁ ସର୍ବଦା ସ୍ୱାଗତ କରନ୍ତି। ଭକ୍ତଗଣ ନିଶ୍ଚୟ ସର୍ବଦା କୃଷ୍ଣଙ୍କର ଏ ପ୍ରକାର ସ୍ୱମୁଖ ନିସ୍ତୃତ ବାଣୀକୁ ଆରାଧନା ହିଁ କରିବେ, କାରଣ ସେମାନେ ସର୍ବଦା କୃଷ୍ଣଙ୍କ ସମ୍ବନ୍ଧରେ ଅଧିକ ଜାଣିବା ନିମିତ୍ତ ବ୍ୟଗ୍ର। ଯେଉଁ ନାସ୍ତିକ ଅସୁରଗଣ କୃଷ୍ଣଙ୍କୁ ଏହି ସାଧାରଣ ମାନବ ରୂପରେ ଗ୍ରହଣ କରନ୍ତି ସେମାନେ ଏତଦ୍ୱାରା ଜାଣିପାରିବେ ଯେ କୃଷ୍ଣ ହେଉଛନ୍ତି ପରମ ପୁରୁଷ, ସେ ହେଉଛନ୍ତି ସଚ୍ଚିତ୍ ଆନନ୍ଦମୟ ବିଗ୍ରହ ଅର୍ଥାତ୍ ଶାଶ୍ୱତ ଜ୍ଞାନ ଓ ଆନନ୍ଦମୟ ରୂପ, ସେ ହେଉଛନ୍ତି ଦିବ୍ୟ ଚିନ୍ମୟ ପୁନଃ। ସେମାନେ ଜାଣିପାରିବେ ଯେ ସେ ଭୂତ ପ୍ରକୃତିର ତ୍ରିଗୁଣର ବହୁତ ଉର୍ଦ୍ଧ୍ୱରେ, ସେ ଭୂତ ପ୍ରକୃତିର ତ୍ରିଗୁଣ ଏବଂ ସ୍ଥାନ କାଳ ଆଦି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଅର୍ଜୁନଙ୍କ ଭଳି ଜଣେ ଭକ୍ତ କୃଷ୍ଣଙ୍କୁ ଭଲ ରକମ ଜାଣିଛନ୍ତି। କୃଷ୍ଣଙ୍କର ଦିବ୍ୟାବସ୍ଥାନ ସମ୍ବନ୍ଧରେ ତାଙ୍କର କୌଣସି ଭୁଲ ବୁଝାମଣା ବା ସନ୍ଦେହ ନାହିଁ। ସାଧାରଣତଃ ନାସ୍ତିକମାନେ କୃଷ୍ଣଙ୍କୁ ଏକ ସାଧାରଣ ମାନବ ଭଳି ଭୂତ ପ୍ରକୃତିର ତ୍ରିଗୁଣର ଅଧୀନ ବୋଲି ଭାବନ୍ତି। ନାସ୍ତିକମାନଙ୍କର ଏହି ଭାବନାକୁ ଖଣ୍ଡନ କରିବା ନିମିତ୍ତ ଅର୍ଜୁନ ଭଗବାନଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି। ଅର୍ଜୁନ କହିଲେ, ସୂର୍ଯ୍ୟ ଦେବତା ବିବସ୍ୱାନ ଆପଣଙ୍କର ବହୁତ ଆଗରୁ ଜନ୍ମ ଲାଭ କରିସାରିଛନ୍ତି, ତାହେଲେ ମୁଁ କିପରି ବୁଝିପାରିବି ଯେ ଆପଣ ପ୍ରଥମେ ଏ ଯୋଗ ବିଜ୍ଞାନ ତାଙ୍କୁ ଶିକ୍ଷା ଦେଇଥିଲେ? ଏଇଠି ହେଉଛି ବାସ୍ତବ ସତ୍ୟ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଅର୍ଜୁନଙ୍କ ସାମ୍ନାରେ ଛିଡ଼ା ହେଇକି, କ'ଣ ନା ମୁଁ ବହୁତ ଦିନ ଆଗରୁ ଏ କଥା ବିବସ୍ୱାମୀଙ୍କୁ ସୂର୍ଯ୍ୟଦେବଙ୍କୁ କହିସାରିଛି। ଯେହେତୁ କହିସାରିଛନ୍ତି ଅର୍ଜୁନ ଏଠି ପ୍ରଶ୍ନ ଉଠିଛନ୍ତି ଏଇଟା କେମିତି ସମ୍ଭବ ଯେ ଆପଣ ତ ଏଇ ଜନ୍ମ ହେଲେ, ସୂର୍ଯ୍ୟ ବିବସ୍ୱାନ ତ ଆପଣଙ୍କୁ ବହୁ ପୂର୍ବରୁ ଥିଲେ, ଆପଣ ସେମାନଙ୍କୁ ଏ ଜ୍ଞାନ ଦେଇଛନ୍ତି ବୋଲି କେମିତି କିଏ ବିଶ୍ୱାସ କରିବେ? ସେଇଥିପାଇଁ ବାସ୍ତବିକ ଅର୍ଜୁନ ତ ତାଙ୍କର ନିତ୍ୟ ସଖା, ତଥାପି ବି ସେ କ'ଣ କରୁଛନ୍ତି ନା ଏ ପ୍ରଶ୍ନ ଆମ ପାଇଁ ଉତ୍ଥାପନ କରୁଛନ୍ତି। ଏମିତିକି କାହିଁକିନା ଭଗବାନଙ୍କର ଜନ୍ମ ଚରିତ୍ର ଜାଣିବା ବହୁତ ବଡ଼ କଠିନ ବ୍ୟାପାର। ସାଧାରଣ ଲୋକମାନେ ପ୍ରପାଦ ତାତ୍ପର୍ଯ୍ୟ କହୁଛନ୍ତି, ସାଧାରଣ ଜଗତର ଲୋକ ତାଙ୍କୁ କେବେ ଜାଣିପାରିବେନି। ସେଥିପାଇଁ ଭଗବାନ ଗୀତାରେ କହୁଛନ୍ତି ଯେ ନାହମ୍ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ଼ୟମ୍ ଅଭିଜାନତି ଲୋକମୟମ୍ ମାମ୍ ଅଜମଭ୍ୟମ୍। ଯେ ନାହମ୍ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ, ଭଗବାନ ଯେତେବେଳେ ଏ ଜଗତରେ ଯୋଗମାୟା ଦ୍ୱାରା ଜଗତରେ ଅବତୀର୍ଣ୍ଣ ହୁଅନ୍ତି, ମୂଢ଼ ମୂର୍ଖମାନେ ମୋତେ ଜାଣିପାରନ୍ତିନି, କଦାପି ଜାଣିପାରନ୍ତିନି ଭଗବାନଙ୍କୁ, କାରଣ ସମ୍ମୁଖରେ ଉପସ୍ଥିତ ଥିଲେ। ଯେତେବେଳେ ରାଜସ୍ୱୀୟ ଯଜ୍ଞରେ ଶିଶୁପାଳ ଆଦି ଭୀଷ୍ମଦେବ ବିଦୁର ପାଣ୍ଡବମାନେ କୁନ୍ତି ମାତା ସମସ୍ତେ ଭଗବାନଙ୍କୁ ପରମେଶ୍ୱର ଭଗବାନ ବୋଲି ସ୍ୱୀକାର କରୁଛନ୍ତି, ଅଗ୍ର ପୂଜାର ଅଧିକାର ଦେଉଛନ୍ତି, ଭଗବାନ ବୋଲି ପ୍ରଥମ ପୂଜା ତାଙ୍କୁ ପ୍ରଦାନ କରିବା ପାଇଁ କହୁଛନ୍ତି, କିନ୍ତୁ ଶିଶୁପାଳ ଦୁର୍ଯ୍ୟୋଧନ ବହୁ ଲୋକ ଥିଲେ ନାହିଁ, କିନ୍ତୁ ସେମାନେ କଣ ଜାଣିପାରିଲେନି, ଜାଣିପାରିଲେନି। ସେଥିପାଇଁ ଭଗବାନଙ୍କୁ ମୂଢ଼ୟମ୍ ଅଭିଜାନ ନାହମ୍ ପ୍ରକାଶ ସର୍ବସ୍ୱ, ମୁଁ କେବେ ସମସ୍ତଙ୍କ ପାଖରେ ଗୋଚରୀଭୂତ ହୁଏନି, କେହି ମୂଢ଼ମାନେ ମୋତେ ଜାଣିପାରନ୍ତି। ସେଇଥିପାଇଁ ଅର୍ଜୁନ କଣ କରୁଛନ୍ତି, ନାସ୍ତିକ ମାନଙ୍କ ପାଇଁ ଏଠି ପ୍ରଶ୍ନ ଉଠୁଛି। ସେମାନେ ଜାଣିବେ ମାନେ ପୂଜା କରୁଛନ୍ତି ପ୍ରଥମେ ଭଗବାନ ବୋଲି ସ୍ୱୀକାର କରୁଛନ୍ତି, ବର୍ଣ୍ଣନା କରୁଛନ୍ତି ସେଠି ସମସ୍ତେ ବ୍ୟାସଦେବ ଆଦି ସମସ୍ତେ ଯଜ୍ଞରେ ଉପସ୍ଥିତ ଥିଲେ, ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେଠି ସ୍ତୁତିରେ କହିଛନ୍ତି, ଆଜନ୍ମ ବ୍ରହ୍ମଚାରୀ ଯିଏ ଜୀବନ ସାରା ଯିଏ ବ୍ରହ୍ମଚର୍ଯ୍ୟ ସର୍ବଦା ଜୀବନରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତି, ସେଇ ଭଗବାନ ହିଁ ଜଗତର ପରମ ପୂଜ୍ୟ ବୋଲି ପୂଜାର ଉପଯୋଗ ପ୍ରକୃତ ପୂଜାର ଯୋଗ୍ୟ ବୋଲି ବିବେଚନା କରୁଛନ୍ତି। ଏଠି ବି ପ୍ରଶ୍ନ ଆସିପାରେ ଭଗବାନଙ୍କୁ ସେଠି ସ୍ତୁତିରେ ସେମାନେ କହୁଛନ୍ତି କ'ଣ, ଆପଣ ହିଁ କ'ଣ ଆଜୀବନ ବ୍ରହ୍ମଚାରୀ, ସେତେବେଳୁ ଦ୍ୱାରକାରେ ଭଗବାନ ଅବସ୍ଥାନ କରୁଛନ୍ତି, ତାଙ୍କର 100ଟି ତା ପ୍ରତ୍ୟେକ 16,108 ଜଣ ସ୍ତ୍ରୀଙ୍କଠୁ 10ଟି କରି ପୁତ୍ର ଗୋଟିଏ କରି କନ୍ୟା ଜନ୍ମଗ୍ରହଣ କରିଛନ୍ତି, ତାପରେ ବି ତାଙ୍କୁ କହୁଛନ୍ତି ଆଜନ୍ମ ବ୍ରହ୍ମଚାରୀ, ଜୀବନରେ ସେ ବ୍ରହ୍ମଚାରୀ ଛଡ଼ା କେମିତି ସମ୍ଭବ, ଯେଉଁଟାକି ମୂଢ଼ୟମ୍ ଅଭିଜ୍ଞାନ, ମୂର୍ଖମାନେ କଦାପି ବି ଭଗବାନଙ୍କର ଏଇ କ୍ରୀଡ଼ାକୁ ବୁଝିପାରିବେ ନାହିଁ। ତାହେଲେ ଏଠୁ ପ୍ରଶ୍ନ ଆସେ, ଭଗବାନଙ୍କର ଏତେ ସନ୍ତାନ ସନ୍ତତି ହେଲେ ପୁଣି ତାଙ୍କୁ ବ୍ରହ୍ମଚାରୀ ବୋଲି କାହିଁକି କହିଲେ, ଜୀବନରେ କେବେ ବ୍ରହ୍ମଚର୍ଯ୍ୟ ତାଙ୍କୁ ନଷ୍ଟ ହେଇନାହିଁ। ବାସ୍ତବିକ ଭଗବାନ ଏ ଜଗତରେ ଭଗବତ ଗୀତାରେ କ'ଣ କହୁଛନ୍ତି, ଅହମ୍ ବୀଜ ପ୍ରଦପିତା, ମୁଁ ଜଗତର ହେଉଛି ବୀଜ ପ୍ରଦାନକାରୀ ପିତା। କାହିଁକି ନା ଭଗବାନ ଆମେ ଭାବୁଛନ୍ତି ଏ ଜଗତରେ ଯେଉଁ ଜୀବ ଜନ୍ମଗ୍ରହଣ କରୁଛି ସେ ଜୀବ କେବଳ ଆମ ଭଳି ମୈଥୁନ ସୁଖ ଦ୍ୱାରା ଯେମିତି ଆମେ ସନ୍ତାନ ସନ୍ତତି ଉତ୍ପାଦନ କରୁଛେ, ଏଇଭଳିଆ ଜ୍ଞାନ ଏଇଭଳି ଧାରଣା ବୋଧେ ଆମର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ରହିଛି। ଭଗବାନ ବି ବୋଧେ ସେଇଭଳି ଆମ ଭଳି ଶାରୀରିକ ସୁଖ ଉପଭୋଗ କରିକି ଜଗତରେ ସନ୍ତାନ ସନ୍ତତି ଜନ୍ମ କରିଛନ୍ତି, ଏଇ ଚେତନା ଆମ ଭିତରେ ରହିଛି। ଭଗବାନ ଏତିକିର ପ୍ରମାଣ ଯଦି ଦେଖିବା, ଆମେ ବ୍ୟାସଦେବ ଯେତେବେଳେ ଆସିଲେ ବିଚିତ୍ର ବୀର୍ଯ୍ୟ ଚିତ୍ରାଙ୍ଗଦର ପୁତ୍ର, ବିଚିତ୍ର ବୀର୍ଯ୍ୟ ଚିତ୍ରାଙ୍ଗଦ ମୃତ୍ୟୁବରଣ କଲେ ଭୀଷ୍ମଦେବଙ୍କର ଭାଇ, ସେଠୁ କ'ଣ ହେଲା ନା ସେମାନଙ୍କର ଯେଉଁ ସ୍ତ୍ରୀଙ୍କଠୁ ଯେଉଁ ଜନ୍ମଗ୍ରହଣ କଲେ ପାଣ୍ଡୁ ଆଉ ଧୃତରାଷ୍ଟ୍ର ଜନ୍ମଗ୍ରହଣ କଲେ, କାରଣ ବ୍ୟାସଦେବ ଯେତେବେଳେ ତାଙ୍କ ମାତା ସତ୍ୟବତୀ ତାଙ୍କୁ ଡାକିଲେ, ଡାକିବା ଦ୍ୱାରା ବ୍ୟାସଦେବଙ୍କ କୃପାରୁ ସେ ଦୁଇଟି ସନ୍ତାନ ଧୃତରାଷ୍ଟ୍ର ଆଉ ପାଣ୍ଡୁ ଜନ୍ମଗ୍ରହଣ କଲେ। ଏହାର ଅର୍ଥ ନୁହେଁ ଯେ ସେମାନେ ତାଙ୍କ ସହିତ ଶାରୀରିକ ମିଳନ ଦ୍ୱାରା ଜନ୍ମଗ୍ରହଣ କରିଯିବା, ଏହା କେବେ ବି ନୁହେଁ। କଥା କ'ଣ ନା, ଭଗବାନ ହେଉଛନ୍ତି ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତି ମନ, ଭଗବାନ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ଅନ୍ୟ ଗୋଟିଏ ଇନ୍ଦ୍ରିୟର କାର୍ଯ୍ୟ ସାଧନ କରିପାରେ, ତାଙ୍କ ଦୃଷ୍ଟି ନିକ୍ଷେପ ଦ୍ୱାରା ସେ ପୃଥିବୀ ପୃଷ୍ଠରେ ଭୂମାତା ଉପରେ କ'ଣ କରନ୍ତି ନା, ଈକ୍ଷଣ ମାତ୍ରକେ ପୃଥିବୀ ମାତା ଗର୍ଭବତୀ ହୁଅନ୍ତି ଏବଂ କ'ଣ କରନ୍ତି ନା ଏ ଜଗତ ଗର୍ଭବତୀ ହୁଏ ଏବଂ ସବୁକିଛି ଉତ୍ପତ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର 16,108 ଜଣ ସ୍ତ୍ରୀଙ୍କୁ ଏତେ ସନ୍ତାନ, 10ଟି କରି ପୁତ୍ର ଗୋଟିଏ କରି କନ୍ୟା ଜନ୍ମଗ୍ରହଣ କରିଛନ୍ତି, ସେଇଠି ତାହେଲେ ମୁନି ଋଷି ଭଗବତ ଭକ୍ତମାନେ କାହିଁକି ତାଙ୍କୁ କହୁଛନ୍ତି ଅଟଳ ବ୍ରହ୍ମଚାରୀ, ଆଜୀବନ ବ୍ରହ୍ମଚାରୀ, ନା ବାସ୍ତବିକ ବ୍ରହ୍ମଚାରୀ। ଭଗବାନ ଯେତେବେଳେ ଇଚ୍ଛା କରନ୍ତି ଜଗତରେ ଜୀବ ଜନ୍ମଗ୍ରହଣ କରିବା ପାଇଁ ଜନ୍ମ ହୁଏ, ସେଥିପାଇଁ ଜଗତର ଜୀବ କୌଣସି ପରିସ୍ଥିତିରେ ଆମ ଭଳି ଭଗବାନଙ୍କୁ ଯେତେବେଳେ ସେ ତୁଳନା କରେ ସେଇଟା ହେଉଛି ସବୁଠୁ ଦୁଃଖ ମୂଢ଼ୟମ୍ ନ ଅଭିଜ୍ଞାନ। ସେଥିପାଇଁ ଅର୍ଜୁନ ଏଠି ପ୍ରଶ୍ନ ଉଠେଇଛନ୍ତି ଯେ ଏଇଟା କେମିତି ହୁଏ, ଯେ ଆପଣ ଯେଉଁ କଥା କହୁଛନ୍ତି ଯେ ସୂର୍ଯ୍ୟଦେବକୁ ଆପଣ ଏ କଥା ପୂର୍ବେ କହିଥିଲେ ଯେ ଏଇଟା କିଭଳି ସମ୍ଭବ, ସେ କଥା ଅର୍ଜୁନ ଆମମାନଙ୍କ ପାଇଁ ପ୍ରଶ୍ନ କରୁଛନ୍ତି। ପରୀକ୍ଷିତ ମହାରାଜ ବହୁତ ବହୁତ ପ୍ରଶ୍ନ କରିଛନ୍ତି ଶ୍ରୀମଦ ଭାଗବତ, ଯେତେବେଳେ ସୁଖଦେବ ଗୋସ୍ୱାମୀ ପଣ୍ଡିକଟର ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଯେତେବେଳେ ରୋହିଣୀ କଥା କହୁଛନ୍ତି, ରୋହିଣୀ ମାତାଙ୍କର ପୁତ୍ର ହିସାବରେ ବଳରାମଙ୍କୁ ଗଣନା କଲେ ଏବଂ ବଳରାମଙ୍କୁ ଗଣି ସାରିବା ପରେ ପୁଣି ଦେବକୀ ପୁତ୍ର ହିସାବରେ ବି ବଳରାମଙ୍କୁ ଗଣିଲେ, ସେଇଠୁ ସୁଖଦେବ ପରୀକ୍ଷିତ ମହାରାଜ ପ୍ରଶ୍ନ ଉତ୍ଥାପନ କରୁଛନ୍ତି କାହାକୁ ଯେପରି କୀର୍ତ୍ତ ମହାରାଜ ପ୍ରସଙ୍ଗ ସୁଖଦେବ ଗୋସ୍ୱାମୀ ଏ ପ୍ରଶ୍ନ କରୁନାହାନ୍ତି ତାଙ୍କୁ ଯୁକ୍ତି, ଏଇଟା କେମିତି ସମ୍ଭବ ବୋଲି ଯୁକ୍ତି ନୁହେଁ, ତାଙ୍କ ସେ ସମ୍ବନ୍ଧରେ ଜାଣିବାକୁ, ସେ ଲୀଳା ଜାଣିବାକୁ। ଅର୍ଜୁନ ଏଠି ଅଜ୍ଞାନ ନଥିଲେ ଯେ ସିଏ ପ୍ରଶ୍ନ କରୁଛନ୍ତି ଜାଣିନାହାନ୍ତି ବୋଲି, ଅର୍ଜୁନ ପ୍ରଶ୍ନ କରୁଛନ୍ତି ଏ ଜଗତକୁ ଶିକ୍ଷା ଦେବା ପାଇଁ, ସେ ଜାଣିଛନ୍ତି ଭଗବାନଙ୍କୁ ପୂର୍ଣ୍ଣ ରୂପେ ଜାଣିଛନ୍ତି। ସେ କଥା ପ୍ରବାଦ କରୁଛନ୍ତି ଦଶମ ଅଧ୍ୟାୟରେ, ଅର୍ଜୁନ ଯେ ଜାଣିଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମ ଭଗବାନ ପୁରୁଷମ ଶାଶ୍ୱତମ ଦିବ୍ୟମ ଆଦି ଦେବ ଅଜ ବିଭୁ, ଆପଣ ଯେ ସବୁକିଛି ଆପଣ ପରମ ବ୍ରହ୍ମ ପରମ ଧାମ ଯେଇ ସ୍ତୁତି କରିଛନ୍ତି, ଅର୍ଜୁନ ଜାଣିଛନ୍ତି ନହେଲେ କଲେ କେମିତି। ତେଣୁ ଅବିଶ୍ୱାସରେ ପ୍ରଶ୍ନ ନୁହେଁ, ଭକ୍ତର ପ୍ରଶ୍ନଟା ଅର୍ଜୁନ କରି ସେ ବି ତ ତା'ର ଜାଣିନଥିଲେ ଅସୁରଙ୍ଗ ଭଳିଆ, ସେ ତାର ଏଭଳିଆ ଯୁକ୍ତି ପାଡ଼ୁଛନ୍ତି ନା, ସେମାନେ ଆମ ଭଳି ସାଧାରଣ ଜୀବ ନୁହେଁ କରିକି ତମର ସେଇଟା ପଚାରୁଛନ୍ତି କେମିତି। ଆପଣ ତ ରୋହିଣୀର ପୁତ୍ର ହିସାବରେ ବଳରାମଙ୍କୁ ଗଣିନେ କଲେ, ପୁଣି କ'ଣ ଦେବକୀ ପୁତ୍ର ହିସାବରେ ତାକୁ ଗଣିଲେ, ତାହେଲେ ସେ କାହାର ଏଇଟା କ'ଣ ଜଗତରେ କେବେ ସମ୍ଭବ ହେଇଛି କି? ଗୋଟିଏ ପିଲା ଗୋଟିଏ ପୁତ୍ରର ଦୁଇଟା ମା ଦୁଇ ଜଣ ଗର୍ଭରେ ତାକୁ ଧାରଣ କରିପାରନ୍ତି ସଂସାର କୌଣସି ଜାଗାରେ ଅଛି କି କରିପାରିବନି? କେଉଁ ବୈଜ୍ଞାନିକ ପ୍ରକ୍ରିୟା ଅଛି ଯେ ଗୋଟିଏ ଗର୍ଭରେ ଗୋଟେ ପିଲା ଜନ୍ମ ହେଇ ଗର୍ଭରେ ରହିଛି, ତା ଗର୍ଭରୁ କାଟିକି ସିଜରିଂ କରିକି ନେଇକି ଆଉ ଗୋଟେ ମାଆର ଗର୍ଭରେ ନେଇକି ଭରିଦେଇକି ତାକୁ ଜନ୍ମ ଦେଇପାରିବେ? ଏପର୍ଯ୍ୟନ୍ତ ଅଛି ସଂସାର ଅଭାବ କଲା କି ନାହିଁ? କେମିତି ତାହେଲେ ବଳରାମ ଜନ୍ମ ଗ୍ରହଣ ତାହେଲେ ଦୁଇଟା ମାଆ ହେଲେ କେମିତି? ଦୁଇ ଜଣଙ୍କ ଗର୍ଭରୁ ଜନ୍ମ ହେଇଛନ୍ତି ବୋଲି ସୁଖରେ ସ୍ୱାଇଁ ବର୍ଣ୍ଣନା କରୁଛନ୍ତି। ତାହେଲେ ଏଇଟା କ'ଣ ପରିଚିତ ମହାରାଜ ଯୁକ୍ତି ଅଯୁକ୍ତି କରୁଛନ୍ତି? ଏଇଟା ସମ୍ଭବ ନୁହେଁ ବୋଲି ଯୁକ୍ତି କରୁଛନ୍ତି ନା, ନାସ୍ତିକ ହିସାବରେ ପ୍ରଶ୍ନ କରୁଛନ୍ତି, ସେ ଲୀଳାଟା ଜାଣିବା ପାଇଁ କରୁଛନ୍ତି। ଆଉ ଯଦି ବି ଜନ୍ମଗ୍ରହଣ କଲେ ଦୁଇ ଜଣ ସାରା, ଏଇଟା କେମିତି ସମ୍ଭବ? ଭଗବାନ ଯେତେ ଯେତେ ଲୀଳାରେ ଜନ୍ମ ହେଇଛନ୍ତି, ଯେଉଁଠି ଯେଉଁ ମାତୃ ମା ପାଖରୁ ଜନ୍ମଗ୍ରହଣ କରନ୍ତି ସେଇ ମା ପାଖରେ ଲୀଳା ବିଳାସ କରନ୍ତି, ସେଇଠି ଲୀଳା ବିଳାସ ବାଲ୍ୟଲୀଳା କରନ୍ତି। କିନ୍ତୁ ଗୋଟିଏ ମା ପାଖରୁ ଜନ୍ମ ହେଉଛନ୍ତି ଆଉ ଆଉ ଗୋଟେ ମା ପାଖରେ ଯାଇକି ଲୀଳା ବିଳାସ କରୁଛନ୍ତି, ଇଏ କିଏ ଅଦ୍ଭୁତ କଥା? ତାହେଲେ ଏଇଟା ଭଗବାନ କି ବୋଲି ଭାବେ? ତାହେଲେ କଂସର ଭୟରେ ବୋଧେ ଭଗବାନ ଚାଲିଗଲେ ତା ନା, କାହିଁକି ମାଧବ କଂସ ମୋର କଂସ ଭୟରୁ ଜେଲ ଧ୍ୟାନରୁ ବାହାରିଲେ। ଆଉ ଯଦି କଂସର ଭୟରେ ସେ ଗାଲି, ଯାହାର ସଂକଳ୍ପ ଯିଏ କଲେ ଯିଏ ଜଗତ ସାରା ଯାହା ଇଚ୍ଛା ଅନୁସାରେ ଚାଲୁଛି, ଯିଏ ସଂକଳ୍ପ କଲେ ଜଗତରେ ସବୁ ମୃତ୍ୟୁବରଣ କରିପାରନ୍ତି ଯାହା ଇଚ୍ଛା ଅନୁସାରେ, ତାହେଲେ ସେଇଭଳି ଭଗବାନଙ୍କ ସଂକଳ୍ପ ଯଦି ତା ଭୟରେ ଯାଇଥାନ୍ତି, ତାହେଲେ ବନ୍ଦୀଶାଳାରୁ ନା ଦେବକୀ ବସୁଦେବଙ୍କର ଶିକଳ ଖୋଲିଗଲା କେମିତି? ଜଞ୍ଜିର ଖୋଲିଗଲା, ତାଙ୍କ ଇଚ୍ଛାରେ ସମସ୍ତ ଦ୍ୱାର ଗୁଡ଼ା ଖୋଲିଗଲା, ସମସ୍ତ ଦ୍ୱାରରେ କି ପୁରା ଶୋଇପଡ଼ିଲେ, ସମସ୍ତ ମାନେ ଯମୁନାର ପ୍ରଳୟକାରୀ ବି ପୁଣି ରାସ୍ତା ଛାଡ଼ିଦେଲା, ଏତେ ଘଟଣା ହେଲା କେମିତି? ଏଭଳି ନିର୍ଜନ ରାତ୍ରି ମଧ୍ୟରେ ଏତେ ଦୂରରୁ ଆସିକି ଗୋଟେ ସନ୍ତାନକୁ ଛାଡ଼ିକି ଯିବା କ'ଣ ସହଜ କଥା? ତାହେଲେ ଆମେ କହିବା ନା ଭଗବାନ ଭୟରେ ବୋଧେ କଂସ କାରାଗାରରୁ ଲୁଚିକି ପଳେଇଗଲେ ଯାଇକି ଦେବ କି କରିବ? ଏଇ ଯେ ଅଦ୍ଭୁତ ଅଦ୍ଭୁତ ପ୍ରଶ୍ନ ସବୁ ପରିକିତ ମହାରାଜ ଗୋସ୍ୱାମୀଙ୍କୁ କରୁଛନ୍ତି, ସେଥିପାଇଁ ବୁଝିବା ପାଇଁ ପଡ଼ିବ ଏଗୁଡ଼ା କେବଳ ଆହୁରି ଲୀଳାକୁ ବିସ୍ତାର କରିବା ପାଇଁ, ପୁଙ୍ଖାନୁପୁଙ୍ଖ ଭାଗେ ତାକୁ ପୁରା କ୍ଲିଅର କରିବା ପାଇଁ, କ୍ଲିଅରିଫାଏ କରିବା ପାଇଁ ଭକ୍ତମାନେ କ'ଣ କରୁଛନ୍ତି ନା ଆମ ଉଦ୍ଦେଶ୍ୟରେ ପ୍ରଶ୍ନ କରୁଛନ୍ତି, ଆଉ କିଛି କାରଣ ନାହିଁ, ଏଠି ଅବିଶ୍ୱାସର କୌଣସି ପ୍ରଶ୍ନ ନାହିଁ। ସେଥିପାଇଁ ଭଗବାନ ଯେମିତି କ'ଣ କଲେ, ଦେବକୀ ଗର୍ଭରୁ ସ୍ଥାନାନ୍ତରିତ କରିନେଲେ କେଉଁଠିକି ନା ମାତା ରୋହିଣୀଙ୍କ ଗର୍ଭ, କାହିଁକି କଲେ ନା? ବାସ୍ତବିକ ଲୀଳାବିଳାସ ଭଗବାନ ଶ୍ରୀକୃଷ୍ଣ ଯେହେତୁ ସେଠିକି ଯିବେ ନନ୍ଦାଳୟ, ସେଥିରେ ଭଗବାନଙ୍କର ଅଚିନ୍ତ ଶକ୍ତି, ଭଗବାନଙ୍କର ଲୀଳାବିଳାସକୁ ବୁଝିବା ଜଗତର ସାଧାରଣ ବ୍ୟକ୍ତି ପକ୍ଷରେ କେବେ ସମ୍ଭବ ନୁହେଁ। ଆମ ଭଳି ଦୃଷ୍ଟିଗୋଚରର ଜୀବ କେବେ ବି କୌଣସି ଦିନ ଭଗବାନଙ୍କୁ ବୁଝିପାରିବେ ଏଟା କେମିତି? ଏ ଜଗତର ସୃଷ୍ଟିକର୍ତ୍ତା ଶିବ ବ୍ରହ୍ମ ଆଦି କେବେ ବି ତାଙ୍କୁ ବୁଝିପାରୁନାହାନ୍ତି, କେହି ସଂସାରେ କେବେ ବୁଝିପାରିନାହାନ୍ତି। ଆମେ ଯଦି ଚିନ୍ତା କରିବା ହଁ ଆମେ ବୁଝିଦେବା, କେବେ ହେଇପାରିବ? ବ୍ରହ୍ମା ଯେତେବେଳେ ଥିଲେ ନା କହୁଥିଲେ ଆଗରେ, ବ୍ରହ୍ମା ଯେତେବେଳେ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖ ସାକ୍ଷାତ କରିବା ପାଇଁ ଆସିଛନ୍ତି, ସେତେବେଳେ ବ୍ରହ୍ମା ଜାଣୁଛନ୍ତି ବ୍ରହ୍ମାଙ୍କର ମନୋଭାବ, ଭଗବାନଙ୍କୁ ସାକ୍ଷାତ କରତେ ଆସିଛନ୍ତି। ଭଗବାନ ଶ୍ରୀକୃଷ୍ଣ କ'ଣ କରିଛି ନା ଦ୍ୱାର ରଖିକି ଯେତେବେଳେ ବ୍ରହ୍ମା କହିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସାକ୍ଷାତ କରିବେ, ତ ବ୍ରହ୍ମା ନା ଭଗବାନ କହୁଛନ୍ତି ଯାହାକି ପଚାର ଦ୍ୱାରରୁ ହିଁ ଆସୁଛନ୍ତି ପଚାରତେ କୃଷ୍ଣଙ୍କୁ, କୃଷ୍ଣ ଯେତେବେଳେ ତାଙ୍କୁ ପଚାରିଲେ ଯାହା ପଚାର କେଉଁ ବ୍ରହ୍ମା ଆସୁଛନ୍ତି, ସେଠୁ ସେ ଯାଇକି କହୁଛନ୍ତି କ'ଣ ନା ବ୍ରହ୍ମା ଆସୁଛନ୍ତି, କେଉଁ ବ୍ରହ୍ମା କ'ଣ ତାର ବ୍ରହ୍ମା ତ ଜଣେ ସଂସାରରେ ମୁଁ କେଉଁ ବ୍ରହ୍ମା ଜଣେ କ'ଣ ସେଠୁ ହଁ କହିଲେ ଯେ ମୁଁ କହିବା ଜାଣିନି, ସନକ ଆଦିଙ୍କର ପିତା, ଚତୁର୍ମାରଙ୍କର ପିତା ଚତୁର୍ମୁଖ ବ୍ରହ୍ମା। ବ୍ରହ୍ମା ଭଗବାନ କହିଲେ ଠିକ ଅଛି, ବ୍ରହ୍ମାଙ୍କର ମନୋଭାବ ଜାଣିକି ଭଗବାନ ଶ୍ରୀକୃଷ୍ଣ ସଂକଳ୍ପ ମାତ୍ର ସାଙ୍ଗେ ସାଙ୍ଗେ ସର ଅନନ୍ତ କୋଟି ଯେଉଁ ବ୍ରହ୍ମାଣ୍ଡ ଭଗବାନଙ୍କର ରହିଛି, ଅନନ୍ତ କୋଟି ବ୍ରହ୍ମାଣ୍ଡରୁ ସମସ୍ତ ବ୍ରହ୍ମା ମାନେ ଚାଲି ଆସିଲେ। ଆସିଲେ ବ୍ରହ୍ମା ବି ଗଲେ, ଇଏ ଆସିବା ପୂର୍ବରୁ ସମସ୍ତେ ତା ଭିତରେ ଥିଲେ, ଭଗବାନ ସଂକଳ୍ପ କଲେ ସମସ୍ତ ବ୍ରହ୍ମା ସେଇଠି ସାଙ୍ଗେ ସାଙ୍ଗେ ଉପସ୍ଥିତ ହେଲେ। ଇଏ ବ୍ରହ୍ମା ଗଲାବେଳକୁ ସାଙ୍ଗେ ସାଙ୍ଗେ କ'ଣ କରୁଛନ୍ତି ନା ଦେଖୁଛନ୍ତି ଏତେ ଗୁଡ଼ା ବ୍ରହ୍ମା, ଆଉ କେହି ବ୍ରହ୍ମା କେଉଁ ବ୍ରହ୍ମାକୁ ଦେଖିପାରୁନାହାନ୍ତି, ଶୁଦ୍ଧ ଚତୁର୍ମୁଖ ବ୍ରହ୍ମା ହିଁ ସବୁ ବ୍ରହ୍ମାଙ୍କୁ ଦେଖୁଛନ୍ତି, ଏତେ ବ୍ରହ୍ମା। ଆଉ ଇଏ ଠିକ କେମିତି ମାନେ ଇଏ ଯାହା କାର ଦଶ ମୁଣ୍ଡ, ଶହେ ମୁଣ୍ଡ, ହଜାର ମୁଣ୍ଡ, ଲକ୍ଷେ ମୁଣ୍ଡ, ଦଶ ହଜାର ମୁଣ୍ଡ, କୋଟି କୋଟି ମୁଣ୍ଡ, ଗୋଟେ ଗୋଟେ ବ୍ରହ୍ମାଙ୍କର ସବୁ ତା ଭିତରେ ଅଛନ୍ତି। ଏତେ ବଡ଼ ବଡ଼ ବ୍ରହ୍ମାଙ୍କ ସାମ୍ନାରେ ଇଏ ଗୋଟେ କେତେ ଗୋଟେ ଏକଦମ ଯେମିତି ଗୋଟେ ବଡ଼ ହାତୀ ପାଖରେ ଗୋଟେ ଶଶାଙ୍କ ଗୋଟେ ଠେକୁଆ ଠିକ୍ ସେଇଭଳିଆ ଏତିକି ଟିକିଏ ଲୋକ ଇଏ ମନେ ମନେ ଭାବୁଥିଲେ। ସେମିତି ଜଗତର କଥା ଆମ ଦ୍ୱାରା କେବେ ଭଗବାନଙ୍କୁ ବୁଝିବା ସମ୍ଭବ ନୁହେଁ, ସେଠି ସେ ସ୍ତୁତି କରିକି ବ୍ରହ୍ମା ଆସୁଛନ୍ତି, ଆଶ୍ଚର୍ଯ୍ୟ ହେଉଛନ୍ତି ଜଗତରେ ଏତେ ବ୍ରହ୍ମା ଅଛନ୍ତି, ମୁଁ ହେଉଛି ଗୋଟେ ଜଗତର ସର୍ବଶ୍ରେଷ୍ଠ ବ୍ରହ୍ମା। ସେଟା ଭଗବାନଙ୍କର ଅଚିନ୍ତ ଶକ୍ତିକୁ ଏ ଜଗତର କୌଣସି ଜୀବ କଦାପି କୌଣସି ପରିସ୍ଥିତିରେ ବି ବୁଝିପାରିନି କି ବୁଝିପାରିନି। ସେଥିପାଇଁ ଭଗବାନ ଏ ଜଗତରେ ଯେତେବେଳେ ପ୍ରକଟ ହୁଅନ୍ତି କହୁଛନ୍ତି ଯେ ସାଧାରଣ ଜୀବ ଜଗତର ଲୋକ କଦାପି କୌଣସି ପରିସ୍ଥିତିରେ ମୋତେ ଭକ୍ତ ଭଗବାନଙ୍କୁ କିଏ ବୁଝିପାରେ ନା, କେବଳ ଭକ୍ତି ଆମା ବୁଝିବା ଭଗବାନଙ୍କୁ କେବଳ ଭକ୍ତିରେ ବୁଝିବେ, ଭକ୍ତ ତାର ଭକ୍ତିରେ ବୁଝିବେ। କାହିଁକିନା ଭଗବାନ ଭଗବତ ଗୀତାରେ କହୁଛନ୍ତି ଅଜପି ସମ୍ମା, ଭଗବାନ ବାରମ୍ବାର କେତେଥର ଗୀତାରେ କହୁଛନ୍ତି ମୁଁ ଅଜ, ମୋର ଜନ୍ମ ନାହିଁ, ମୁଁ ଜନ୍ମ ରହିତ, ଯାହାର ଜନ୍ମ ମୃତ୍ୟୁ ନାହିଁ। ଜନ୍ମ ରହିତ ଯିଏ ତାହେଲେ ସେ ଜନ୍ମ ରହିତ ହେଇକି ବି ଏ ଜଗତରେ ଜନ୍ମଗ୍ରହଣ କରୁଛନ୍ତି କେମିତି ତା ନା, ସେ ତ କେବେ ଜନ୍ମ ମଧ୍ୟରେ ଗୀତା ଭଗବାନ ନିଜେ କହୁଛନ୍ତି ତାଙ୍କର ଜନ୍ମ ନାହିଁ। ଯଦି ଜନ୍ମ ନାହିଁ ଜଗତରେ ସେ ପୁଣି ଜନ୍ମ ହେଲେ କେମିତି, ଆମେ ଜନ୍ମାଷ୍ଟମୀ ଆସୁଛେ ତାଙ୍କର ଜନ୍ମ ଉତ୍ସବ ପାଳନ କରିବା, ତାହେଲେ ଜନ୍ମ ଯିଏ ହୁଅନ୍ତିରେ ନିଜେ ମନା କରୁଛନ୍ତି ଜନ୍ମ ହୁଅନ୍ତି ହୁଅନ୍ତି କେମିତି କାହିଁକି କୁହନ୍ତି ନା। ଏଇଟା ହେଉଛି କାରଣ ଯେ ଭଗବାନ ଜନ୍ମ ହୁଅନ୍ତିନି, ନହେଲେ ବି କ'ଣ ହେଇଛି ନା ଭକ୍ତର ଲୀଳାକୁ ପୁଷ୍ଟି ସାଧନ କରିବା ପାଇଁ, ଭକ୍ତକୁ ଆନନ୍ଦ ଦେବା ପାଇଁ ଏବଂ ନିଜେ ମଧ୍ୟ ଆନନ୍ଦ ଲାଭ କରିବା ପାଇଁ ସେ କ'ଣ କରନ୍ତି ଜଗତରେ ଅବତୀର୍ଣ୍ଣ ହୁଅନ୍ତି, ନିଜେ ଆନନ୍ଦ ପାଇବେ ଆଉ ଭକ୍ତକୁ ଆନନ୍ଦ ଦେବେ। କାହିଁକିନା ଭଗବତ ଭଗବାନ ହେଉଛନ୍ତି ଯେଉଁ ଆମେ ଜାଣିଛନ୍ତି ଭକ୍ତିର ରସରେ, ଯେଉଁ ଭକ୍ତିରେ କେତେଟା ରସ ରହିଛି, କେତେଟା ଭକ୍ତି ରସ ରହିଛି, ଭକ୍ତିରେ କେତେଟା ରସ, କେତେଟା ରସ ଆମେ ସାଧାରଣ ଭାବେ ଜାଣିଛନ୍ତି ପାଞ୍ଚଟି ରସ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁର ରସ, କିନ୍ତୁ ବାରଟି ରସ ରହିଛି, ତା ଭିତରୁ ସାତଟା ଗୌଣ୍ୟ ଭୀଷ୍ମ ଯେଉଁ ଥିଲେ ଯେମିତି ବୀର ରସର ଭକ୍ତ, ସେ ଭଗବାନଙ୍କର ବୀର ରୂପକୁ ଦେଖିବା ପାଇଁ ଏଇଟା ହେଉଛି ଗୌଣ୍ୟ ରସ ରହିଛି। ବୀର ରୌଦ୍ର ବକ୍ତିର ସାଙ୍ଗ ସିନ୍ଧୁରେ ବର୍ଣ୍ଣନା ଅଛି, ଆଉ ପାଞ୍ଚଟି ହେଉଛି ମୁଖ୍ୟ ରସ, ତା ଭିତରୁ ବି ଦାସରସ ଦାସ୍ୟ ରସ ଉପରେ ହେଉଛି ଚାରିଟି ରସ ଯାଇ ସେ କଥା କହୁଛି। ଭଗବାନଙ୍କୁ ଭକ୍ତ ଯେତେବେଳେ ଭିନ୍ନ ଭିନ୍ନ ରସରେ ତାଙ୍କୁ ଆରାଧନା କରେ, ଯିଏ ଯେଉଁ ଭାବରେ ଭକ୍ତ ଚାହେଁ ସେ କ'ଣ କରନ୍ତି ନା ଭଗବାନଙ୍କୁ ସେ ସେଇଭଳି ଭାବେ ପ୍ରାପ୍ତ ହୁଅନ୍ତି। ଆଉ ସେଇଥିପାଇଁ ଭଗବାନ କ'ଣ କରନ୍ତି ଜଗତରେ ପ୍ରକାଶ, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଲୀଳା ନାହିଁ ବାଲ୍ୟଲୀଳା ନାହିଁ, ମା ପଛ ଏଠି ସେପଟୁ ପଳେଇ ଆସନ୍ତି। ଆଉ ସେଇଥିପାଇଁ କ'ଣ ହେଉଛି କ'ଣ ନା 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 ଭଗବାନ କ'ଣ ହେଉଛି ଚିନ୍ମୟ ଜଗତରେ ଗୋଲକ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣଙ୍କର କ'ଣ କାହିଁକି ଜଗତକୁ ଜନ୍ମ ହେଇକି ଏଭଳିଆ ଲୀଳା ବିଳାସ କରୁଛନ୍ତି ନା, ସେ ଜଗତରେ ଚିନ୍ମୟ ଜଗତରେ ଭଗବାନ ଯେଉଁ ଅବସ୍ଥାନ କରୁଛନ୍ତି, ଶ୍ରୀକୃଷ୍ଣ କେଉଁ ଅବସ୍ଥାରେ ଅଛନ୍ତି, କେଉଁ ଅବସ୍ଥା ସେ କୃଷ୍ଣ ଗୋଲକ ବୃନ୍ଦାବନରେ କେଉଁ ଅବସ୍ଥାରେ ଅଛନ୍ତି, କିଶୋର ଅବସ୍ଥା, ଭଗବାନଙ୍କର ସେଠି ସର୍ବଦା କିଶୋର ଅବସ୍ଥା, ସେଠି ତାଙ୍କର ବାଲ୍ୟ ଅବସ୍ଥା ନାହିଁ, ଜନ୍ମଲୀଳା ନାହିଁ, ଏଇ ବାତ୍ସଲ୍ୟ ରସ ସେଠି ଯେଉଁ ନନ୍ଦ ବାବା ଯଶୋଦା ମା ରହିଛନ୍ତି ବାତ୍ସଲ୍ୟ ଲୀଳା ନାହିଁ, ଚିନ୍ମୟ ଜଗତରେ ନାହିଁ, ସର୍ବଦା ତ କିଶୋର ଅବସ୍ଥାରେ ଅଛନ୍ତି, କିଶୋର ଅବସ୍ଥାରେ ଯେହେତୁ ସର୍ବଦା ରହୁଛନ୍ତି ସେଇଟା ତାଙ୍କର ଚିନ୍ମୟ ଜଗତରେ ଏ ସମସ୍ତ ଲୀଳା ନାହିଁ। ସେଇଟା ଭଗବାନ କ'ଣ କରନ୍ତି, ବେଳେ ବେଳେ ତାଙ୍କ ଭିତରେ ସେଇ ଭାବନା ଜାତ ହୁଏ ଯେ ମୁଁ କ'ଣ କରିବି, ସେ ଆନନ୍ଦ କେମିତି ନେବି। ଯେତେବେଳେ ଭଗବାନ ପ୍ରଥମେ ଜଗତରେ ଯେତେ ଅବତାର ହେଲେ, ମତ୍ସ୍ୟ କଶ୍ୟପ ବରାହ ନୃସିଂହ ଅବତାର କରିଛନ୍ତି, କ'ଣ କଲେ ନା ଭଗବାନଙ୍କର ଯେଉଁ ଅବତୀର୍ଣ୍ଣର ଗୋଟେ ସ୍ୱଦ୍ୱାରକ ଅବତାର, ଗୋଟେ ଅଦ୍ୱାରକ ଅବତାର। ସ୍ୱଦ୍ୱାରକ ଅବତାର ମାନେ ସେ ପିତାମାତାକୁ ଆଶ୍ରୟ କରିକି ଅବତୀର୍ଣ୍ଣ ହୁଅନ୍ତି, ଅଦ୍ୱାରକ ମାନେ ସେ ବିନା ପିତାମାତାରେ ଜଗତରେ ଅବତୀର୍ଣ୍ଣ। ମତ୍ସ୍ୟ କଶ୍ୟପ ବରାହ ନୃସିଂହ ଅବତାର ଗୁଡ଼ା ଭଗବାନଙ୍କର ବିନା ପିତାମାତା ଆଶ୍ରୟରେ ଜଗତରେ ଅବତୀର୍ଣ୍ଣ। ଯେତେବେଳେ ପ୍ରହ୍ଲାଦ ସହିତ ଭଗବାନ ନୃସିଂହଦେବ କ'ଣ କଲେ, ଏଭଳିଆ ଉଗ୍ର ରୂପ ଦେଖିକି ପ୍ରହ୍ଲାଦ ଯେତେବେଳେ ତାଙ୍କୁ ଯାଇକି ସ୍ତୁତି କଲେ, ମାତା ଲକ୍ଷ୍ମୀ ବି ତାଙ୍କର ସେ ଉଗ୍ର ରୂପ ନିକଟକୁ ଯାଇକି ତାଙ୍କ ପାଖକୁ ବସିପାରୁନ ଗଲେନି, ଆଉ ସେଠୁ ପ୍ରହ୍ଲାଦକୁ ପଠାଇଲେ। ପ୍ରହ୍ଲାଦ ଯିଏ ବି ଯେତେ ସ୍ତୁତି କଲେ ବି କାହା ସ୍ତୁତିରେ ଭଗବାନଙ୍କର କ୍ରୋଧ ପ୍ରଶମିତ ହେଲାନି। ପ୍ରହ୍ଲାଦ ଯାଇକି ଯେତେବେଳେ ସ୍ତୁତି କଲେ, ଭଗବାନ ତାଙ୍କୁ ତାଙ୍କ ସ୍ତୁତିରେ ସାଙ୍ଗେ ସାଙ୍ଗେ ପ୍ରସନ୍ନ ହୋଇଗଲେ, ଆଉ ତାଙ୍କୁ ପୁରା କ'ଣ କଲେ, କୋଳରେ ବସେଇକି ତାଙ୍କୁ ଆଘ୍ରାଣ କଲେ। ଏ ଆଘ୍ରାଣ କଲା ପରେ ଭଗବାନଙ୍କ ଭିତରେ ଗୋଟେ ପୁତ୍ର ବାତ୍ସଲ୍ୟତା ମନ ଭିତରେ ଆସିଲା। ଏତେ ଦିନ ଭଗବାନ ଯେଉଁ ଆସିଥିଲେ, ଏତେବେଳେ ତ ତାଙ୍କର ଭଗବାନ ଯେ ଇଏ ପିତା ହିସାବରେ ଗୋଟେ ପୁତ୍ରକୁ ଆଘ୍ରାଣ କଲେ ପିତା ଯେଉଁ ସୁଖ ପାଏ, ସେଇ ସୁଖ ତାଙ୍କୁ ଅନୁଭବ ହେବ। ପିତା ପୁତ୍ରର ସୁଖ ଯେମିତି, ପୁତ୍ରକୁ ଆଲିଙ୍ଗନ କଲେ, ପୁତ୍ରକୁ ଆଘ୍ରାଣ କଲେ ଯେଉଁ ସୁଖ, ଭଗବାନ ଭିତରେ ସେ ସୁଖର ବାସନା ଆସିଲା। ସେଠୁ ଭଗବାନ ଚିନ୍ତା କଲେ, ଆରେ ଏକୁ ପୁତ୍ର ରୂପେ ପାଇକି ମୋର ଯେଉଁ ସୁଖ ହେଉଛି, ଏ ପ୍ରହ୍ଲାଦ କି ପ୍ରକାର ସୁଖ ପ୍ରାପ୍ତ ହେଉଛି, ଇଏ ପୁତ୍ର ତ ମୁଁ ତ ଏପର୍ଯ୍ୟନ୍ତ କେବେ ପୁତ୍ର ଅବତାର ମୋର ନାହିଁ, ମୁଁ ପୁତ୍ର ହେଇନି, କାରଣ ଏ ପ୍ରହ୍ଲାଦ କି ଆନନ୍ଦ ପାଉଛି, ସେ ଏତେ ନିର୍ଭୟ କେମିତି ପିତା ପାଖରେ, ମୋର ଉଗ୍ର ରୂପ ଦେଖିକି ମୋ ସ୍ତ୍ରୀ ହୋଇ ତ ଭୟଭୀତ ହେଉଛି, ଆଉ ସମସ୍ତ ଦେବତା ମାନେ ମୋ ନିକଟକୁ ଆସିପାରୁନାହାନ୍ତି, କିନ୍ତୁ ମୋ ପୁତ୍ର କେମିତି ମୋ ପାଖକୁ ଆସୁଛି, ସିଏ କି ସୁଖ ପାଉଛି, ନିର୍ଭୟ କେମିତି ହେଇଛି ଜୀବନରେ। ସେଇଟା ତାଙ୍କ ଭିତରେ ଗୋଟେ ବାସନା ଆସିଲା ଯେ ମୁଁ ୟା ପରେ କ'ଣ କରିବି, ଯେତେବେଳେ ଅବତୀର୍ଣ୍ଣ ହେବି ମୁଁ କ'ଣ କରିବି ନା ପୁତ୍ର ରୂପରେ ଅବତୀର୍ଣ୍ଣ, ଏବେ ମାତା ପିତାକୁ ଆଶ୍ରୟ କରିକି ଅବତୀର୍ଣ୍ଣ। ତାପରଠୁ ଯେତେ ଅବତାର ହେଲେ ଭଗବାନ, ସେଠୁ କ'ଣ କଲେ ନା ପୁତ୍ର ରୂପରେ ପିତାମାତାଙ୍କୁ ଆଶ୍ରୟ କରିକି ଜଗତରେ ଅବତୀର୍ଣ୍ଣ। ଏଇ ହେଉଛି ଭଗବାନଙ୍କର ମାନେ ପୁତ୍ର ବାତ୍ସଲ୍ୟତା ପ୍ରଦାନ କରିବେ। ତାପରେ ଭଗବାନ ସବୁ ଅବତାର ହେଇଛି, କିନ୍ତୁ ଯେତେ ଅବତାର ରହିଛି ସମସ୍ତ ଅବତାରଠୁ ଆନନ୍ଦଦାୟକ ଅବତାର ଭଗବାନଙ୍କ ଅନେକ ଅବତାର ରହିଛି। ବାଲ୍ୟ ଅବତାର ବାଲ୍ୟରେ ଜନ୍ମ ହେଇଛନ୍ତି, ସେ ବାମନ ଦେବ ହୁଅନ୍ତୁ, ପର୍ଶୁରାମ ହୁଅନ୍ତୁ, ରାମ ଅବତାର ହୁଅନ୍ତୁ, ଯାହା ବି ହେଇଛନ୍ତି, କୃଷ୍ଣ ଲୀଳାରେ ଯେଉଁ ଆନନ୍ଦ ଅନୁଭୂତି ହେଇଛି ବାଲ୍ୟ ଲୀଳାର, ସେଇ ଅବତାର ସେଇଭଳି ଆନନ୍ଦ ରାମଲୀଳାରେ ବି ହେଇନି। ରାମରୂପ ଅବତୀର୍ଣ୍ଣ ହେଇଛନ୍ତି, ଲୀଳାବିଳାସ କରିଛନ୍ତି, କିନ୍ତୁ କୃଷ୍ଣ ଲୀଳାର ଯେଉଁ ବାଲ୍ୟ ଲୀଳାର ଯେଉଁ ସୁଖ, ସେ ସୁଖ କୌଣସି ଇଏରେ ନାହିଁ। ସେଥିପାଇଁ ତାଙ୍କୁ ଲୀଳା ପୁରୁଷୋତ୍ତମ କହ, ଲୀଳା ମଧ୍ୟରେ ଶ୍ରେଷ୍ଠ, ସେଠୁ ଭଗବାନ ଶ୍ରୀକୃଷ୍ଣ ବାଲ୍ୟ ଲୀଳାରୁ ଆସୁଛନ୍ତି। ଏହି ହେଉଛି କାରଣ, ଏ ଚିନ୍ମୟ ଜଗତରୁ ଦେଖିଲେ ଯେ ମୋର ବାଲ୍ୟ ଲୀଳା ନାହିଁ, ସେଥିପାଇଁ ସେ ଆସିଲେ। ଆଉ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କଲେ ଭଗବାନ ଶ୍ରୀକୃଷ୍ଣଙ୍କର ସମସ୍ତ ଦେବତାଙ୍କର ସମସ୍ତ ଅବତାରଙ୍କର କଥା ବର୍ଣ୍ଣନା କଲେ, ସେ ଅବତାରରେ ପରେ ସେ ଦୁଃଖ ପ୍ରକାଶ କରୁଛନ୍ତି, କାହିଁକି ନା ପ୍ରଥମେ ମୋର କର୍ତ୍ତବ୍ୟ ଥିଲା କୃଷ୍ଣଙ୍କୁ ହିଁ ପରମେଶ୍ୱର ଭଗବାନ ରୂପେ ସ୍ଥାପନା କରିକି ତାପରେ ଅବତାର କଥା ବର୍ଣ୍ଣନା। ସେ ସବୁ ଅବତାର ବର୍ଣ୍ଣନା କଲା ପରେ କହୁଛନ୍ତି କ'ଣ, ଏତେ ଚଂଶ କଳାପଂଶ କୃଷ୍ଣ ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ପରମେଶ୍ୱର ଭଗବାନ, ସ୍ୱୟଂ ଭଗବାନ ହେଉଛନ୍ତି ଶ୍ରୀକୃଷ୍ଣ, ଆଉ ଏ ଜଗତରେ କେହି ସ୍ୱୟଂ ଭଗବାନ ନୁହଁ, ଏମାନେ ସବୁ ଅଂଶ ଆଉ କଳା, କୃଷ୍ଣଙ୍କ ଠାରୁ ତାଙ୍କ ଅଂଶ ତାଙ୍କ କଳାରେ ଏମାନେ ଅବତୀର୍ଣ୍ଣ ହେଉଛନ୍ତି ଏ ଜଗତରେ। ସେଇଥିପାଇଁ ସମସ୍ତ ଅବତାରର ଉଦ୍ଗମ ସ୍ଥଳ ହେଉଛନ୍ତି କୃଷ୍ଣ, ଆଉ ସେଇଥିପାଇଁ ସବୁଠୁ ସର୍ବ ଆନନ୍ଦଦାୟକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ପ୍ରତ୍ୟେକ ଅବସ୍ଥାରେ ସେ ସମସ୍ତଙ୍କୁ ଆନନ୍ଦ ଦେଇଛନ୍ତି, ଆଉ ବିଭୂତି ଯେଉଁ ପ୍ରଦାନ କରିଛନ୍ତି ଜଗତକୁ, ଆଶ୍ଚର୍ଯ୍ୟଜନକ କ୍ରିୟା ଦେଖାଇଛନ୍ତି ଅନ୍ୟାନ୍ୟ ଅବତାରଠୁ। ଏମିତିକି ରାମଲୀଳାରେ ବି ଭଗବାନ ଯେଉଁ ସମସ୍ତ କାର୍ଯ୍ୟ ତ ଦେଖାଇ ନାହାନ୍ତି, ମାନବ ଭଳି ନିଜକୁ ଅଭିନୟ କରିକି ଚାଲିଛନ୍ତି, କିନ୍ତୁ କୃଷ୍ଣ ଲୀଳାରେ ଭଗବାନ ସେୟା କରୁନାହାନ୍ତି। କୃଷ୍ଣଙ୍କ ରାମଲୀଳାରେ ବି ଆମେ ଦେଖୁଛନ୍ତି ଭଗବାନ ଶ୍ରୀକୃଷ୍ଣ
না রামের লড়ি দেখছেন ভগবান শ্রী রামচন্দ্র বহু ক্ষেত্রে বহু লোকের সহায়তার প্রয়োজন নিয়েছেন, কিন্তু রামকৃষ্ণ লীলার সে এখন নয়, সে জানি না অনেক ক্ষেত্রে শক্তি ভেদ হয়ে যাচ্ছেন, হয়ে যাচ্ছেন না রামচন্দ্র ভগবান শক্তি ভেদ হয়ে গেলে নাগভাসরে বন্ধা হয়ে গেলে করছেন, পত্নী বিরহরে ক্রন্দন করছেন, এই যে সব লীলা গুড়া করছেন রামচন্দ্র, জগতের লোক যেমনি জানিব ইয়ে হচ্ছেন কোণ মানে সাধারণ মানব জাণিকি এভাবে মানব হিসাবে জাণিকি সে কোণ সেভাবে মর্যাদা স্থাপন করলে জগতের লোক যেমনি সে মর্যাদা শিখিকি সে কম করে আচরণ করলে এই হচ্ছে কথা। সেদিন সে যে লীলা গুড়া দেখেছি কিন্তু কৃষ্ণ লীলা নাই, রামচন্দ্র ভগবান জানি রাবণকে কেউ অস্ত্র মারিবে, বিভীষণ তাকে শিক্ষা দেন এয়া করা পড়ে সে করে সমস্ত পরামর্শ নিয়েছেন, কিন্তু কৃষ্ণ কেবে কিছু করার সবু বরং সমস্ত পূর্ব ইতিহাস কাহিনী কি কেউ অভিশাপ প্রাপ্ত হয়েছে কোণ বর পাইব সবু কথা সমস্ত বর্ণনা করি করছে, এই এই কারণ ইয়েছে ইয়া হয়েছে প্রয়োজন্মরে ইয়া লা সেয়া লা ইয়াকে বাঁধবা হলে এমনি মারিবা পড়ব। ভগবান কৃষ্ণ সমস্ত দিগদর্শন দেখেন কাহার কেবে নির্ভর করুন, আমি যেমনি পূর্ব জন্মর এটি যে কথা প্রশ্ন আসছে কোণ না আপনি কেমনি জাঁলে অর্জুন পচন আপনার তো এবে জন্মগ্রহণ কলে সূর্যদেব তো বহুদিন আগে রয়েছিল আপনার কেমনি জাঁলে সে কথা কৃষ্ণ লীলার সারা লীলার আমি দেখছেন কেন সে প্রত্যেক জীবন হৃদয়ের অবস্থান করছেন, আমি যে যা দর্শন করছি গোটে শরীরক এ শরীর কোণ আছে তিনোটি অলগা অলগা পার্ট রয়েছে, গোটে হচ্ছে শরীর যেটা পঞ্চ মহাভূতরে তৈরি, গোটে হচ্ছে সূক্ষ্ম শরীর মন বুদ্ধি অহংকার, আউ তাপরে রয়েছে কোণ না ভগবান নিত্য সনাতন অংশ চিন্ময় আত্মা, এই গোটিয়ে শরীর দেখছে মনে করি জনে ব্যক্তি বিশেষ কিন্তু বিভাগ জন কলে কোণ তিনটি স্তর রয়েছে, জড় শরীর অলগা সূক্ষ্ম শরীর অলগা শুদ্ধ নিত্য সনাতন চিন্ময় আত্মা অলগা, তিনোটি পার্ট কু যোড়িকি গোটে জায়গায় দিয়া যায়, আমি তাকে গোটিয়ে বলে দেখুছি মনে করছি শরীরকে দেখিকি সব সম্বন্ধ তৈরি শরীরটা দেখিকি এই শরীরটা যে স্বরূপটা রূপটা দেখি মনে করছি এই হচ্ছে ব্যক্তি বিশেষ এই কিছু, কিন্তু সে তার শরীর জানি কিন্তু কার্য করুছি কোণ কোভাবে তা মন অনুসারে মন বুদ্ধি অহংকারটা সূক্ষ্ম শরীর অনুসারে সে পরিচালিত তা মন যেমনি তাকে নেউছি সেমনি যাচ্ছে, কিন্তু মন যা করুছি তা ঠিক সবু তা বি সেপাই তার সূক্ষ্ম আত্মা রয়েছে ভগবানের অংশ আত্মা রয়েছে, সেপাই এই আত্মার পরম পিতা হচ্ছেন ভগবান, ভগবানকে আরাধনা করলে এগুলা পুরো দিনে কোণ হব সবুগুলা চিন্ময়তা প্রাপ্ত হব গোটিয়ে হিসেবে, ভগবান শ্রীকৃষ্ণ শরীর আত্মা যেমনি অভিন্ন কোণী ভেদ নাই অছি কি ভগবানকে আত্মা অলগা মন বুদ্ধি অলগা শরীর অলগা এমনি ভগবানকর নুহে কেবল জীবন এই দশা হয়েছে, আমি আমার নিত্য শরীর নিত্য স্বরূপ জগতের পরিত্যাগ করছেন সেটি আমি কম করে আমি পড়ছি না তিনোটি আমার অলগা অলগা সব সামঞ্জস্য রয়েছে কিন্তু ভগবান ভিতরে সে সামঞ্জস্য নেই, যেত আমি ভগবত ভক্তি আরাধনা করিবা সেতলে কোণ হব এই সবুটা গোটিয়ে হয়েছে আত্মা মন বুদ্ধি অহংকার আর নিত্য শরীর গোটিয়ে হব সেটা কোটি না যেত ভগবত ধাম যাব নিত্য স্বরূপে যেত অধিষ্ঠিত হওয়া এরা পাঠ পাঠ আর হইব সব গোটিয়ে হয়েছে সেই স্তরকে যাওয়া পড়বে অনিত্য শরীর পুঁজি কলুষিত এই মনবুদ্ধি অহংকার আর এই কোন বুদ্ধির দ্বারা ভ্রষ্ট হয়ে আত্মা রূপী আত্মাকে বি কোণ করছেন মানে বিপদগামী করছেন সেটা রহব যাই হোক প্রসঙ্গ করলে যে ভগবান শ্রীকৃষ্ণ হচ্ছেন কোণ যে অভিন্ন এইসব কিছু অলগা অলগা নয় সেই কথা এটি সে কুমি যে সেই প্রশ্ন এটি পচারি সূর্যদেবটা কেমিটি আপনার জাঁলে আমি সে কথা জাঁচি যে ভগবান শ্রীকৃষ্ণ বারম্বার বহু কথা জাঁচি পূর্ব জীবনর সমস্ত কথা ভগবান জাঁচেন জীবাত্মার সবু কথা আমি কি কেউটি কোণ লে জাঁচেন না সে যেমি জাঁকি কম কলে তা গুরুপুত্র কেউ কেউ শরীর পুঁড়ি ফেরিকি নিয়ে যাবে তা গুরুকে যেত দক্ষিণা দেওয়া শান্তিপূর্ণী মুনি কহিলে তাঁক পুত্র কু যেত নিয়ে আসা কোণ দত্তাত্রেয় না কোণ তা না মনে যাও তা গুরুপুত্র কেউটি কেউটি জমালয়কু গলে জমলোকরে যাই কোণ কলে জমালয়কু গলে জমরাজ দর্শন দেলে দর্শন দিয়ে কোণ কলে তা ফেরাই আনলে পুরপুত্র ফেরাই আনলে না, শঙ্খাসুর কু বদ্ধ কলে, বদ্ধ করি কম কলে, শঙ্খ ভিতরে যে অসুর পঞ্চজন্য শঙ্খ প্রাপ্ত হলে সে অসুর কু বদ্ধ করি সে আত্মা যুড়ি যুটি গলে সে আত্মা কু সে যুটি ছিল তাকে ফেরাইকি নিয়ে আসলে। নন্দ বাবা কম কলে যেত রাত্রি শরীর ভগবান দিয়ে আত্মা যুটি বি থাও সেই আত্মাকে সেটু নিয়ে চালি আসলে। সে কত শরীর পরিবর্তন হয়ে কোণ কোণ কর্ম অনুসারে কোটি কোণ হয়েছিল তার কিছু বুদ্ধিবৃত্তি স্মরণ কিছু সে জন্মর নথিলা, মৃত্যু পরে জীবনর কোন চেতনা থাকে কেবল ভগবানকর হি থাকে না, ভগবান তো মৃত্যু ফৃত্যু না, আমার শরীর পরিবর্তন হয়ে গেল আলু কোণ হচ্ছে না চেতনা বি পরিবর্তন হয়ে যাচ্ছে কিছু রহুনি তা সাংরে, কিন্তু ভগবান তো জানিছেন তেমন সেই আত্মা তা কর্মানুসারে যেটি ছিল সেইটু ফেরে নিয়েছে, সেটু ফেরাই আনিকি পুঁ তার সেই পুনর্দত্ত না কোন পুনর্দত্ত পুনর্দত্ত কু কোণ কলে সেই শরীর দিয়ে যেভাবে শরীর লাগে সেই অবস্থা সেইভাবে অবস্থা শরীর দিয়ে সেই মানে যে অবস্থায় সে সমুদ্রে কোণ মৃত্যুবরণ করছিল সেইভাবে শরীর দিয়ে সেইভাবে যা যা চেতনা পিতামাতা সবু দিয়ে মানে সেই মেমোরি কু পুঁ ফেরাই আনলে, এটা কেবল কৃষ্ণ করে পারি আউ কাহা ফেরে নু সে সব ফেরে আনলে। নন্দ বাবা যেতে কোণ কলে না কুবর অপহরণ করে নিয়ে চলে গেল, নন্দ বাবা যেত স্নান করছিল রাত্রি তিন ঘটিকা পূর্ব সেতবে কম কলে না ভগবান শ্রীকৃষ্ণ না কুবের তাকে অপহরণ করে নিয়ে চলে গেল, কাহি নিয়ে গেলে না এত রাত্রি স্নান করা উচিত অশুদ্ধ সময় সে নিয়ে গেলে সেই কারণ একটু উদ্দেশ্য লা কম না আমি অপহরণ করি নিয়ে গেলে ভগবান শ্রীকৃষ্ণ আনিকি মো তাকে দর্শন স্তুতি তাকে প্রণাম সেবা দর্শন পাইবার সুযোগ অভিনাশ রয়েছে এখানে ভগবান শ্রীকৃষ্ণ যেতে গলে যাই তাকে ফেরাই আনে পুঁ সেই অবস্থা সেই পাড়ি ভিতরে কি কোণ কাউ ফেরাই আনে ভগবান যাই পুঁ নন্দ বাবু তাঁর পাখে স্তুতি করি সে কুবের ভগবান শ্রীকৃষ্ণ স্তুতি কলা সব কিছু করি নন্দ বাবু ফেরাই তাঁর নিজ কেউ অবস্থা দেখুন যেতবে দেবকী মাতা কহিলে মোর যে ছ পুত্র সপ্তম গর্ভ তো অন্তর্ধান হয়ে গেলে কুয়াড়ে চালি গেলে সেত কংসু দোষ সবু দিয়ে বলরামকে যেতবে চালি গেলে এমনি কলে এই মারিছে আও এই কোণ কিছু জাদু ফাদু করি তান্ত্রিক করি মারি দিয়েছে আগুটা জন্ম করি মারুতলা ইয়ে মা গর্ভরু ইয়ে কোণ তান্ত্রিক করি মারিছে বলে বলরামকে সপ্তম গর্ভ লোক কেন যে চোর সে যা চোর কলে তা না আগে ওয়ারেন্ট আসবে সেই নিশ্চিত করতে কংস করিনি যে তা না আগে ওয়ারেন্ট আসল এই নিশ্চিত করেছি বলে যে লোক মথুরাবাসী মানে ইয়া কে এই যে ছ পুত্র কেউ অবস্থায় সে তো কৃষ্ণকর পুত্র সন্তান কেতে হল তাঁকর পুত্র সন্তান নাচ মানে সেত প্রদ্যুম্ন আদি বোধে বিবাহ কলে সেই অবস্থায় বি কম করছেন মা হ্যাঁ প্রদ্যুম্ন যুদ্ধ সময় ঘটনা তো আও প্রদ্যুম্ন যে যুদ্ধ করছেন প্রদ্যুম্ন বিবাহ হব সেই জন্মস্থানে প্রভাব সঙ্গে না প্রদ্যুম্ন প্রদ্যুম্ন বিবাহ সময় কম করছেন যেতবে রাজা বজ্রনাভ অসুর বজ্রনাভ কু মারিয়া পাই যাওতলে যুদ্ধ করিয়া পাই সেই সময় ঘটনা হ্যাঁ না না প্রদ্যুম্ন অলরেডি সম্রাসুর মৃত্যু পরে আউথরে যে প্রদ্যুম্ন বিবাহ করিবে হ্যাঁ প্রভাবতী বিবাহ করিবে বজ্রনাভ অসুর বজ্রনাভ অসুর বজ্রনাভ তার কন্যা সহিত সেতবে সেতবে মাতা দেবকী কহিলে কোণ না মানে বজ্রনাভ যেত আক্রমণ করতে আসছি দ্বারকাপুরী কু সেতবে ভগবান শ্রীকৃষ্ণ আইছেন্তি পুত্র কন্যা কু আনি পুত্র মানুষ আনিকি দেবতী দেবকী অনুরোধ করছি মোর সেই ছ পুত্র কু আনিবে সেতবে কম কলে না সুতল লোকরে যাই ছিল সেই শিশু মানে বলি মহারাজ লোকরে যাই জন্মগ্রহণ করছেন সেটি সেই বাল্য অবস্থায় পুঁ ভগবান সেতবে সেই সুতল লোকরে বাল্য অবস্থায় সেমনি সুতল লোক যাই ভগবান কলে যমরাজ পাখু যমরাজ সমস্ত ইতিহাস বর্ণে বতাইলে সেই ভগবান জানি নিরন্তর যাই পুঁ গলে যমরাজ দর্শন দেবে আসি যাই সুতল লোক বলি মহারাজ দর্শন দেবে কৃতার্থ করিবে পুঁ বলি মহারাজ তো রয়েছেন এপর্যন্ত বলি মহারাজ কু কৃপা করা সেটি গল যাই সুতল রোগ সেই শিশু অবস্থা যে একদম ছোট ছোট শিশু অবস্থায় তাকে নিয়ে আসলে আসি মাতা দেবকী ତାଙ୍କର ବାତ୍ସଲ୍ୟ ଏତେ ଗୁଡା ପୁଅ ହରେଇଥିଲେ, ମା ମୋର କାହା ଭଗବାନ କାହାକୁ ଅସନ୍ତୁଷ୍ଟ ଦେଇନାହାନ୍ତି, ଗୋଟେ ମା କଂସ ମାରିଦେଇଛି ସେ ପୁତ୍ର ମାନଙ୍କୁ, ଦେଖନ୍ତୁ ସେ ପୁତ୍ର ମାନଙ୍କୁ ମାରିଦେଇଛି, ସେମାନେ ପୁଣି କୋଉଠି ମୃତ୍ୟୁବରଣ କରିକି କୋଉ ଶରୀର ପ୍ରାପ୍ତ ହେଇକି ହେଉଥିଲେ, ଠିକ ସେଇଭଳି ଆଣିକି ଭଗବାନ କୃଷ୍ଣ ମାତା ଦେବକୀକୁ ଫେରେଇଲେ, ସେ ଆନନ୍ଦ ହବ। ତାହେଲେ କୃଷ୍ଣ କହିଲେ ଯେ ଏମାନେ ସବୁ ଏଭଳି କ'ଣ ସଢ ମାନେ ବସୁଥିଲେ, ସେଠୁ ଆପଣ ଏମାନଙ୍କୁ ଛାଡ଼ିଦିନ୍ତୁ, ମୁକ୍ତି ଲାଭ କରନ୍ତୁ ବହୁ କର୍ମାନ। ସେମାନେ ସମସ୍ତେ ସ୍ତୁତି କଲେ ଭଗବାନ ଶ୍ରୀକୃଷ୍ଣ, ସେଇ ସଡ଼ ପୁତ୍ର ଛୋଟ ଶିଶୁମାନେ କୃଷ୍ଣଙ୍କୁ ପ୍ରପତ୍ତି କଲେ, ମୋତେ ଉଦ୍ଧାର କରିଦିଅନ୍ତୁ, ଆମକୁ ବହୁତ ଦିନ ଧରି ଆମେ କର୍ମ ଫଳରେ ଏମିତି ରହିଛୁ, ଆଉ କେବେ ମୁକ୍ତି ପ୍ରଦାନ କରନ୍ତୁ। କୃଷ୍ଣଙ୍କ ଇଚ୍ଛା ସାଙ୍ଗେ ସାଙ୍ଗେ ସେ ଛଅ ଜଣ ଶିଶୁ ମା ଦେବକୀ ବି ତାଙ୍କୁ ଆଲିଙ୍ଗନ କରିକି ଯେତିକି ବାତ୍ସଲ୍ୟ ପାଇବା କଥା ଏଇ ଅବସ୍ଥାରେ ଆଉ ଶିଶୁକୁ ପାଳନ ପାଳନ ମା ଦେବକୀ ଦ୍ୱାରା ସମ୍ଭବ ବି ନୁହେଁ। ସେ ତାଙ୍କ ବାତ୍ସଲ୍ୟ ସ୍ନେହ ପାଇଲେ, ମନକୁ ବି ବୁଝେଇଲେ ମୋ ପୁତ୍ରମାନେ ମୁଁ ଫେରି ପାଇଛି ବୋଲି, ସେମାନଙ୍କର କିଛି ହେଇନି, ପୁଣି ପାଇଲେ ମନରେ କେତେ ପ୍ରସନ୍ନତା ଆସିବ ମାର। ଏଇ ଜଗତରେ ସବୁ ସମ୍ଭବ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଇଚ୍ଛା। ଆଉ ସେଠୁ କ'ଣ କଲେ ଭଗବାନ କୃଷ୍ଣ ସମସ୍ତଙ୍କୁ ମୁକ୍ତି ପ୍ରଦାନ, ତା ନିତ୍ୟ ଶରୀର ପ୍ରଦାନ ଦେଇକି ପୁଣି ନିଜ ସ୍ଥାନକୁ ସମସ୍ତଙ୍କୁ ଫେରେଇ ଦେବେ। ଏଇଟା ସେଥିରେ ଭଗବାନ କେତେ କେତେ ପୂର୍ବ ଜନ୍ମର ବୃତ୍ତାନ୍ତ ସବୁ ଜାଣିଛନ୍ତି, କେଉଁଟା ଜାଣିନାହାନ୍ତି ଭଗବାନ କୃଷ୍ଣ ସବୁ ଜାଣିଛନ୍ତି, କିନ୍ତୁ କାହାର କେତେବେଳେ କେଉଁଠି ମୃତ୍ୟୁ ହେବ ଜାଣିଛନ୍ତି, କାହାର କିଏ କେଉଁଠି କେଉଁ ଅବସ୍ଥାରେ ରହିଛି ସେ କଥା ଭଗବାନ ଶ୍ରୀକୃଷ୍ଣ ଜାଣିଛନ୍ତି। ସେଇଟା ଆମେ ହୁଏତ ଆମ ଦୃଷ୍ଟିଗୋଚର ଅନୁସାରେ ଭଗବାନଙ୍କୁ ଜାଣିପାରୁନାହାନ୍ତି ବା ବୁଝିପାରୁନାହାନ୍ତି, ଏହି ହେଉଛି କଥା। ସେଥିପାଇଁ ଭକ୍ତ ଜୀବନରେ କ'ଣ ସବୁ ଅବସ୍ଥାରେ କୃଷ୍ଣଙ୍କୁ ଯେ ପରମେଶ୍ୱର ଭଗବାନ ଜାଣିକି ଏ ଆରାଧନା କରିବା, ଏଇଟା ହେଉଛି କଥା। ଆଉ ଜୀବନରେ ଯେତେବେଳେ ଜଣେ ଭଗବତ ଭକ୍ତ ତା ଭିତରେ ମୃତ୍ୟୁକୁ ହିଁ ଦେଖିପାରୁଥିବ, ପ୍ରତ୍ୟେକ ଅବସ୍ଥାରେ ମୃତ୍ୟୁ ହିଁ ଅନ୍ତିମ ସତ୍ୟ, ପ୍ରତ୍ୟେକ କ୍ଷଣ ମୋ ପାଖକୁ ଆସିପାରେ, ପ୍ରତ୍ୟେକ ଅବସ୍ଥାରେ ମୋ ନିକଟକୁ ଆସିପାରେ ମୃତ୍ୟୁ, ଏଇଟାକୁ ଯିଏ ଜାଣିଥିବ ତାହେଲେ ମନେ ରଖିପାରିଥିବ, ତାହେଲେ ଜଗତରେ ନା ସେ କାମନା ଦ୍ୱାରା ବଶୀଭୂତ ହେବ, ନା ବିଷୟ ଦ୍ୱାରା ବଶୀଭୂତ ହେବ, ନା କୌଣସି ଦ୍ୱାରା ସେ ଆସକ୍ତ ହେଇକି ଜଗତରେ ବଶୀଭୂତ କେବେ କୌଣସି ପରିସ୍ଥିତିରେ ହେବ। ସେଇଥିପାଇଁ ପ୍ରତ୍ୟେକ ପରିସ୍ଥିତିରେ ଭକ୍ତ ଯେତେ ଯଦି ସେ ଦେଖିପାରୁଥିବ ଏଇ ମୋର ମୃତ୍ୟୁ ସମୟ ହେଇପାରେ, ଏ ଆଗାମୀ ମୁହୂର୍ତ୍ତ ମୋର ମୃତ୍ୟୁ ସମୟ ହେଇପାରେ, ତାହେଲେ ତାକୁ କୌଣସି କିଛି ଜଗତର ପ୍ରଭାବିତ କରିପାରିବ। ଆମେ ଯଦି ଜାଣିବା ହେଲେ ଯେ ଆମେ ବହୁତ ଧନ ସମ୍ପତ୍ତି ପାଇଲେ ଆମ ଭିତରେ ବହୁତ ମଦମତା ଆସିବ, କାମ ଭାବନା ଆସିବ, କିନ୍ତୁ ଆମକୁ ଯଦି କେହି କୁହେ ଧମକ ଦେଇଲେ ମୋର ବହୁତ ଧନ ସମ୍ପତ୍ତି ଅଛି, ବହୁତ କିଛି ଅଛି, ହେଲେ ଯଦି କେହି ଆସିକି ଧମକ ଦେଇଦିଏ ଯେ ବା ଇଏ କରିଦିଏ ଯେ ତୋତେ ଆଉ ଆଜି ଭିତରେ ତୋତେ ମାରିକି ତୋର ମୃତ୍ୟୁର କାରଣ ତୋତେ ଯେମିତି ଆଜି ମାରିଦେବେ, ଯଦି କେହି ଯଦି ଧମକ ଦିଏ ସେ ଲୋକର ଆଉ କିଛି ଚେତନା ରହିବ କେମିତି, ଜୀବନରୁ ରକ୍ଷା ପାଇବ ମୃତ୍ୟୁବରଣ ମୃତ୍ୟୁ କବଳରୁ। ଭଗବାନ ଯଦି କେହି ଡିକ୍ଲାର ଦେଇଛନ୍ତି ତୋର ଆଜି ଶେଷ ଦିନ, ସେ ଧନ ସମ୍ପତ୍ତି କଥା ଚିନ୍ତା କରିବ ନା କେଉଁ କଥା ଚିନ୍ତା କରିବ, ଯିଏ ଆସକ୍ତ ଲୋକ ତ ଚିନ୍ତା କରିବ, ସେ ତା ମୃତ୍ୟୁ କଥା ଶୁଣିଲା ମାନେ କେମିତି ଉଦ୍ଧାର ପାଇବ ତା କଥା ଚିନ୍ତା କରିବ, ଏଇଟା ଭଗବତ ଭକ୍ତଙ୍କର ଚିନ୍ତାଧାରା ଜାଣିବ, ଭକ୍ତ ସେଭଳି ଚିନ୍ତା ସେ କଥା ଏଇଠି ଅର୍ଜୁନକୁ କହୁଛନ୍ତି। ଭଗବାନଙ୍କର ସେଇ କଥା ଯେ ତାଙ୍କର ଲୀଳା କଥା ଭଗବାନଙ୍କୁ ଜାଣିବା ପାଇଁ ହେଲେ ଏଗୁଡ଼ା କ'ଣ କରିବା ପାଇଁ ଗୋଟେ ବିଶ୍ୱାସ ସହକାରେ ଗ୍ରହଣ କରିବା ପାଇଁ ଲୀଳା, ଏଇଟା ଭଗବାନ ଅର୍ଜୁନ ପ୍ରଶ୍ନ କରୁଛନ୍ତି କ'ଣ ନା, ଅର୍ଜୁନ ପ୍ରଶ୍ନ କରୁଛନ୍ତି ଲାଗେ ହଉ ଠିକ ଅଛି। ସେଠି କ'ଣ ହେଲା ନା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବିହାର, ସେଥିପାଇଁ ଭଗବାନ ବାଲ୍ୟ ଅବସ୍ଥାରେ ଜଗତରେ ଯେଉଁ ଜନ୍ମଗ୍ରହଣ କରିକି ବହୁ ଲୀଳା ଦେଖେଇଛନ୍ତି, ଭଗବତ ଜାଣିଛନ୍ତି। ସେ ମାତା ଯଶୋଦାଙ୍କୁ ମୁଖ ଭିତରେ ବି ବ୍ରହ୍ମାଣ୍ଡ ଦର୍ଶନ କରିଛନ୍ତି ନା ନାହିଁ, ସେଇ ପ୍ରଭୁ କରୁଛନ୍ତି, ନିଜେ କରୁଛନ୍ତି, ପୁଣି ଜଗମା ଦ୍ୱାରା ମାତାଙ୍କୁ କୁମ୍ଭଣୀ କ'ଣ କରୁଛନ୍ତି ଆଚ୍ଛନ୍ନ କରିଦେଇଛନ୍ତି, ପୁଣି ବିସ୍ମୃତ କରିଦେଉଛନ୍ତି, ପୁଣି ମାନେ ଏଇଥିପାଇଁ କହୁଛନ୍ତି ଆମ ଆଧ୍ୟାତ୍ମିକ ଜୀବନଟା ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ, ଏଇ ମହାପ୍ରଭୁ ଜଗତରେ ଯେଉଁ ଭକ୍ତି ଶିକ୍ଷା ଦେଲେ ଏଇଟା ହେଉଛି ଅଚିନ୍ତ ଭେଦ ଅଭେଦ ତତ୍ତ୍ୱ, ଏଇଟାକୁ ବୁଝିବା ବଡ଼ କଠିନ ହୁଏ। ସାଧାରଣ ଲୋକ ଏଇଥିପାଇଁ ବୁଝି ଉଠିପାରନ୍ତି ଇଏ କ'ଣ ସେ ଭାବନ୍ତି ଇଏ ତ କ'ଣ ଇଏ ଭଗବାନ କ'ଣ ଇଏ ସାଧାରଣ ତାଙ୍କ ଭିତରେ ଯେଉଁ ସ୍ୱଭାବ କୃଷ୍ଣଙ୍କ ଭିତରେ ଦେଖାଯାଉଛି ବେଳେବେଳେ କହିଯାଉଛି ନା ମାତା ଯଶୋଦାଙ୍କୁ କେବେ ବୁଝିବାକୁ ଦେଇନାହାନ୍ତି ନନ୍ଦ ବାବାକୁ କେବେ ଭଗବାନ ବୋଲି ବୁଝିବାକୁ ଦେଇନାହାନ୍ତି ସେଇ ତାଙ୍କୁ ବରଣ କବଳ ଉଦ୍ଧାର କରିଛନ୍ତି ସେଇ ଛୋଟ ଶିଶୁ ତାଙ୍କ ପାଦୁଆ ଧରିକି ମୁଣ୍ଡରେ ଚାଲୁଛନ୍ତି ନିଜେ ନିଜେ ଚାଲୁଛନ୍ତି ଯେ ବାବା କେମିତି ବୁଝିବେ ବୋଲି ଭଗବାନ ବୁଝିବାକୁ ଗଲା ଯଦିଓ ବର୍ଗାଚାର୍ଯ୍ୟ ପୁରା କହି ବି ଦେଇଛନ୍ତି ଏ ଶିଶୁ ପୂର୍ବେ ଇଏ ସାଧାରଣ ଶିଶୁ ନୁହେଁ ଏମିତି ଗର୍ଗାଚାର୍ଯ୍ୟ ମାନେ ଡାଇରେକ୍ଟ ନହେଲେ ବି ଇଣ୍ଡାଇରେକ୍ଟ ଭାବେ ପ୍ରକାଶ କରିଦେଇଛନ୍ତି ତାଙ୍କ ପାଖରେ ଇଏ ସାଧାରଣ ବ୍ୟକ୍ତି କେହି ନୁହେଁ ଇଏ ସମସ୍ତ ଅସୁର ବିନାଶ କରିବ ଆଗକୁ ଏହାର କୌଣସି କେହି ଜଗତରେ ଆପଣଙ୍କ ବ୍ରଜ ଗୋକୁଳକୁ ରକ୍ଷା କରିବ ସବୁ କଥା କହିଛନ୍ତି ତଥାପି ପୁଣି ଇଏ କେମିତି ଭଗବାନ ହବ କେହି ବି ବିଶ୍ୱାସ କରିପାରେନି ଇଏ ଭଗବାନଙ୍କୁ କୌଣସି ପରିସ୍ଥିତିରେ ଏତେ ଏଭଳି ସଭା ଏଣେ ଯେଉଁ ମା ଯଶୋଦାଙ୍କ ଲାଠିରେ ସେ ଭୟଭୀତ ହେଇକି ଦୌଡ଼ୁଛନ୍ତି ସେଇ ପୁଣି କ'ଣ କରୁଛନ୍ତି ନା ବ୍ରହ୍ମାଣ୍ଡ କେତେବେଳେ ଦେଖେଇ ଦେଉଛନ୍ତି ଏମିତି କେତେ କଥା ଯେଉଁ ଯିଏ ବେଳେବେଳେ ଏତେ ଓଝଟ କରନ୍ତି କାନ୍ଦନ୍ତି ସେ କ'ଣ କରନ୍ତି ନା ଯଦି ଆକାଶରେ ଚନ୍ଦ୍ରମାକୁ ଦେଖିବେ ଚନ୍ଦ୍ରମାକୁ ଦେଖି ଓଝଟ କରିବେ ମୋତେ ଚନ୍ଦ୍ରମାଟା ଦିଅ ପୁରା କାନ୍ଦିବେ ମାନେ ଆଉ ମାନେ ଏତେ ଜୋରରେ କାନ୍ଦିବେ ମା ଯଶୋଦା କ'ଣ କରିବେ ଗୋଟେ ଥାଳରେ ପାଣି ଆଣିବେ ଦେଖ ଅଗଣାରେ ଥୋଇଦେବେ ଥୋଇବେ ଏଇ ଚନ୍ଦ୍ରମା ଦେବେ ସେ ତ ଥାଳରେ ଦେଖିବେ ଚନ୍ଦ୍ରର ପ୍ରତିବିମ୍ବ ପଡ଼ିବ ପାଣି ଥାଳିରେ ତାକୁ ଧରତେ ଯିବେ ଇଏ କ'ଣ ଏତେ ମୁଁ କହୁଛନ୍ତି ନା ଛୋଟ ଛୁଆକୁ ଭୁଲେଇ ଦେଉଛନ୍ତି ମା ଯଶୋଦା ଏ ଛୁଆ କେମିତି ସେ ମାନେ ସେ ସେଇଥିରେ ବୁଝିକି ରହୁଛନ୍ତି ମା ଯଶୋଦା ବୋକାଟା ତାହେଲେ କିଛି ବୁଝିପାରୁନି ସିଏ ପୁଣି ଏମିତି ଅଦ୍ଭୁତ ଲୀଳା କରୁଛନ୍ତି ସେଥିପାଇଁ ଭଗବାନ କେବେ ବୁଝେଇ ପାରୁ ସେଥିପାଇଁ ଭଗବାନ କହୁଛୁ ନା ନାହମ୍ ପ୍ରକାଶ ଭଗବାନ ଭକ୍ତ ପାଖରେ ପ୍ରକାଶିତ ହୁଅନ୍ତି ସେଥିପାଇଁ ଏଇ ଅଦ୍ଭୁତ ଲୀଳା ଗୁଡ଼ା ଭଗବାନ କି ଜନ୍ମ ହୁଅନ୍ତିନି ପୁଣି ଜଗତରେ ଜନ୍ମ ହେଉଛନ୍ତି ଅତି ଆଶ୍ଚର୍ଯ୍ୟ ସେଥିପାଇଁ ସାଧାରଣ ଜଗତର ଲୋକ କେବେ ବୁଝିପାରନ୍ତି ସେ ଭାବୁଛନ୍ତି ଦେବଗିରିଠୁ ଜନ୍ମ ହେଲେ ଯାଇକି ସେଠି ବଢ଼ିଲେ ସେ ତା ମା ହେଉଛନ୍ତି ଦେବଗିରି ଦେବଗିରିର ପୁଅ ହେଇକି ତ ଜନ୍ମ ହେଲେ ଦେବଗିରି ତ ଜନ୍ମ ହେଲେ କିନ୍ତୁ ଭଗବାନ ଯେ ଅଜନ୍ମା ଭଗବାନ କେବେ ଜନ୍ମ ହୁଅନ୍ତିନି ଆଉ ଜନ୍ମ ନହବାର ବା କ'ଣ ଅଛି ସେ ତ ପ୍ରତ୍ୟେକ ଜୀବର ହୃଦୟର ଅବସ୍ଥାନ କରୁଛନ୍ତି କେଉଁ ଜୀବର ହୃଦୟରେ ଭଗବାନ ଅବସ୍ଥାନ କରୁନାହାନ୍ତି କରୁଛନ୍ତି ସେ ଗର୍ଭ ଭିତରେ ରହିଲେ କ'ଣ ନା ଗର୍ଭ ବାହାରକୁ ବାହାରି ପାରିଲେ ବା ଅସୁବିଧା କ'ଣ ଅଛି ସେ ଆମ ଭଳି ଜନ୍ମ ସେ ହୁଅନ୍ତି ଆମ ଭଳି ଯଦି ଇଚ୍ଛା କରିକି ଆମ ଭଳି ଜନ୍ମ ବି ଆଉ ହୁଅନ୍ତି ଅସୁବିଧା କ'ଣ ଅଛି ତାଙ୍କ ପାଖରେ କିଛି ଅସମ୍ଭବ ନୁହେଁ ସବୁ ସମ୍ଭବ ସେଇଥିପାଇଁ କ'ଣ ହେଉଛି କ'ଣ ଭଗବାନ ଶ୍ରୀକୃଷ୍ଣଙ୍କର ପିତାମାତା ତ କେହି ସାଧାରଣ ବ୍ୟକ୍ତି ହେଇପାରିବେନି ଭଗବାନଙ୍କୁ ଯେତେବେଳେ ଭକ୍ତ ପୁତ୍ର ପ୍ରାର୍ଥନା କରିକି ପ୍ରପତ୍ତି କରେ ଭଗବାନଙ୍କ ପୁତ୍ର ହେଇକି ଜନ୍ମଗ୍ରହଣ କରେ ସେ ଜନ୍ମ ହୁଅନ୍ତିନି ପୁଣି ଭକ୍ତ ପାଇଁ ସେ ଜନ୍ମ ବି ନିଅନ୍ତି ଏଇ ଯେଉଁ ଅଦ୍ଭୁତ କାର୍ଯ୍ୟ ସିଏ ଶୁଦ୍ଧ ସାତ୍ତ୍ୱିକ ତାଙ୍କ ଭିତରେ କୌଣସି ଜାଗତିକ କ୍ରିୟା ନାହିଁ ଆମେ ଜାଣୁଛନ୍ତି ଯେ ସିଏ ଭଗବାନ ହିସାବରେ ଭଗବାନ କେବେ ରଜତମ ଗୁଣର ଆଚ୍ଛନ୍ନ ନୁହଁ ତାଙ୍କ ଭିତରେ କାମ କ୍ରୋଧ କେବେ ନାହିଁ ଅଛି ଭଗବାନ ଭିତରେ ଆମ ଭିତରେ ଆମ ଭଳିଆ କାମ କ୍ରୋଧ ଅଛି କି ନାହିଁ କାହିଁକି ସେ ତ ଶୁଦ୍ଧ ସତ୍ତ୍ୱ ଭଗବାନ ହେଉଛନ୍ତି ଚିନ୍ମୟ ଚିନ୍ମୟ ତ ମାନେ ଚିନ୍ମୟ ମାନେ କ'ଣ ତିନି ଗୁଣର ଉର୍ଦ୍ଧ୍ୱରେ ସତ୍ୱ ରଜ ତିନି ଗୁଣର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ ଶୁଦ୍ଧ ସାତ୍ତ୍ୱିକ ଗୁଣ ତାଙ୍କ ଭିତରେ ଯଦି ସେ ଶୁଦ୍ଧ ସତ୍ତ୍ୱ ହୁଅନ୍ତି ତାଙ୍କ ପାଖରେ ରଜତମ ଗୁଣ କାମ କ୍ରୋଧ କେମିତି ଆସିବ ଆସିବନି ଯେତେବେଳେ କାମ କ୍ରୋଧ ତାଙ୍କ ଭିତରେ ନାହିଁ ତାହେଲେ କାମ କ୍ରୋଧ ନାହିଁ ତ ସେ ପୁଣି ମାତା ଯଶୋଦାର କ'ଣ ଟିକେ ଦହି ମା ମାତା ସ୍ତନପାନ କଲେ ନାହିଁ ବୋଲି କ୍ରୋଧାନ୍ୱିତ ହେଇଗଲେ କାମନା ପୂର୍ତ୍ତି ହେଲା ନାହିଁ ବୋଲି କ୍ରୋଧାନ୍ୱିତ ହେଇଗଲେ ଦହିହାଣ୍ଡି ଭାଙ୍ଗିଦେଲେ କ୍ରୋଧ ଆସୁଛି ତାଙ୍କ ଭିତରେ ଆସିଛି କେମିତି ଏଇଟା ହେଉଛି ଭଗବାନ କ'ଣ କରିବେ ବୋଲେ ଭକ୍ତର ଭକ୍ତାନୁଗ୍ରହ କାତରତା ଭକ୍ତକୁ ଅନୁଗ୍ରହ କରିବା ପାଇଁ ମାତାକୁ ବାତ୍ସଲ୍ୟ ରସର ଆନନ୍ଦ ପ୍ରଦାନ କରିବା ପାଇଁ ତା ଅର୍ଥ ବି ତାଙ୍କୁ ଆନନ୍ଦ ଦେଉଛନ୍ତି ନିଜେ ଆନନ୍ଦ ପାଉନାହାନ୍ତି ନିଜେ ବି ଆନନ୍ଦ ନେଉଛନ୍ତି ଦୁଇଟା ସାରା କି ସାଙ୍ଗରେ ନେଉଛନ୍ତି ସିଏ ଆନନ୍ଦ ନହେଲେ କେମିତି ବିଳା ବିଳାସ କରିବେ ସେ ବି ଆନନ୍ଦିତ ହେଉଛନ୍ତି ଏଇଟା ହେଉଛି ଭଗବତ ସେଇ ବି ସବୁର ବିଭୂ ସିଏ ପୁଣି ସେ କ୍ଷୁଦ୍ର ହେଇଯାଉଛନ୍ତି ସିଏ ସେତେବେଳେ ଆନନ୍ଦ ଜଣେ ନେଲେ ଯଦି ଜାଣିବ ଜଣେ ଯେମିତି ମାତା ଦେବକୀ ବସୁଦେବ ଜାଣିଥିଲେ କୃଷ୍ଣ ହେଉଛନ୍ତି ଭଗବାନ ସବୁଦିନ ଜାଣିଛନ୍ତି ହେଉଛନ୍ତି ଭଗବାନ କାହିଁକିନା ବନ୍ଦୀଶାଳାରୁ ତାଙ୍କ ପାଖରେ ଆବିର୍ଭୂତ ହେଇକି ସବୁ ପୂର୍ବ ଇତିହାସ କହିଛନ୍ତି ତମେ କୃଷ୍ଣ ସୁତବା ଥିଲ ଏଭଳି ତପସ୍ୟା କରିଥିଲ ମୋତେ ତିନିଥର ପୁତ୍ର 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 ବୋଲି ତିନିଥର କାମନା କରିଥିଲ ମୁଁ ପୂର୍ବରୁ ସେତେବେଳେ କୃଷ୍ଣୀ ଗର୍ଭ, ତାପରେ ବାମନ ଦେବ ରୂପେ, ଏବେ ତମ ପାଖରେ ପୁତ୍ର ରୂପେ ପୁଣି ଆବିର୍ଭାବ ହଉଛି। ବିଷ୍ଣୁ ରୂପରେ ଚତୁର୍ଭୁଜ ନାରାୟଣ ରୂପରେ ଆବିର୍ଭାବ ହେଇକି ତ ଏ କଥା କହୁଛନ୍ତି, ସେ କଥା ଯେତେବେଳେ ତାଙ୍କୁ କହିଛନ୍ତି ସେ କଥା ତାଙ୍କର ସ୍ମରଣ ଅଛି। ସେଇ ହିସାବରେ ଏମାନେ ସବୁବେଳେ ତାଙ୍କୁ ପ୍ରଣାମ ଜଣାନ୍ତି। ଦେବକୀ ବସୁଦେବ କୃଷ୍ଣ ଯେତେବେଳେ ତାଙ୍କୁ ଯାଇକି ପ୍ରଣାମ କରନ୍ତି, ଏମାନେ ବି ଅନ୍ତରରେ ତାଙ୍କୁ ପ୍ରଣାମ କରନ୍ତି, ପୁତ୍ର ତଥାପି ଅନ୍ତରରେ ପ୍ରଣାମ କରନ୍ତି। କିନ୍ତୁ ଯଶୋଦା ମା ସେୟା କରନ୍ତି, ନନ୍ଦ ଯଶୋଦା ହଉଛନ୍ତି ଚିରଦିନରୁ ସେ ତାଙ୍କ ନିଜ ପିତା, ସେ ବି ଜଗତରେ ଧରା ଆଉ ବସୁ, ଧରା ବସୁ ରୂପରେ ସେ ବି ଜଗତରେ ଅବତୀର୍ଣ୍ଣ ହେଇକି ତପସ୍ୟା କରୁଛନ୍ତି। ଧରା ଆଉ ବସୁ ଧରା ବସୁ ତ ଦିଆ ଧରା ଦ୍ରୋଣ ଦ୍ରୋଣ ନା ବସୁ ଦ୍ରୋଣ ଦ୍ରୋଣ ଧରା ଦ୍ରୋଣ ଧରା ଦ୍ରୋଣ ସେଦିନ କେଉଁଠୁ ଗୋଟେ ପଡ଼ିଲି ବସୁ କାହିଁକି ଲେଖା ହେଇଛି ଧରା ଦ୍ରୋଣ। ସେମାନେ ବି କେତେ ଦଶ ଦିବ୍ୟ ବର୍ଷ, ଦଶ ହଜାର ଦିବ୍ୟ ବର୍ଷ ସେମାନେ ବି ତପସ୍ୟା କରି ତପସ୍ୟା କରିକି ପୁତ୍ର ରୂପ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ, ସେତେବେଳେ କ'ଣ କଲେ ନା ନା ଯେତେବେଳେ କୌଣସି କିଛି ତପସ୍ୟାରେ ଭଗବାନ କୌଣସି ପ୍ରକାର ତାଙ୍କୁ ନଦେଲେ, ସେ ଲାଷ୍ଟ ଅଗ୍ନିକୁଣ୍ଡ ସାଧନାରେ ଭଗବାନ ଯେତେବେଳେ ପ୍ରାପ୍ତ ନ ହୋଇପାରିଲେ, ଲାଷ୍ଟରେ ଆତ୍ମହତ୍ୟା କରିଦେବେ ବୋଲି ଅଗ୍ନି ଜାଳିକି ସେଠି ଯାଇକି ଅଗ୍ନିକୁଣ୍ଡରେ ଝାସ ଦେବା ପାଇଁ ରହିଗଲେ, ଏଠୁ ଶୂନ୍ୟବାଣୀ ହେଲା ଯେ ତମେ ଯାଅ, ମୁଁ ତମେ ଯେତେବେଳେ ଧରା ବସୁ ତ ମୁଁ ତୁମ ପାଖରେ ପୁତ୍ର ରୂପେ ଅବତୀର୍ଣ୍ଣ ହେବି। ପୂର୍ବ ଜୀବନ ତମେ ଯେତେବେଳେ ନନ୍ଦଯଶୋଦା ରୂପରେ ପରବର୍ତ୍ତୀ ଜନ୍ମର ହବ, ଆବିର୍ଭାବ ହବ, ସେତେବେଳେ ମୁଁ ତୁମ ରୂପରେ ତୁମ ପାଖରେ ପୁତ୍ର ରୂପେ ଅବତୀର୍ଣ୍ଣ ହେବି। କିନ୍ତୁ ଭଗବାନ ଏଇ ଯଶୋଦା ମାତା ନନ୍ଦ ବାବା ଏମାନଙ୍କୁ ନିତ୍ୟ ପିତା ମାତା, ସେଥିପାଇଁ ଶାସ୍ତ୍ରରେ ପ୍ରମାଣ ଦିଆହେଉଛି ଯେ କ'ଣ ଭଗବାନ ଶ୍ରୀକୃଷ୍ଣ ଦୁଇ ଜାଗାରେ ଜନ୍ମ ହୋଇଛନ୍ତି, ଯେ ଦେବକୀ ପାଖରେ ବି ସେଠି ଆବିର୍ଭୂତ ହୋଇଛନ୍ତି, ଆଉ ନନ୍ଦ ଯଶୋଦାଙ୍କ ପାଖରେ ବି ଜନ୍ମଗ୍ରହଣ କରିଛନ୍ତି। ଦୁଇ ଜଣ ଦୁଇ ଏଇଟା ଗୌଡ଼ିଆ ବୈଷ୍ଣବଙ୍କର ଆଚାର୍ଯ୍ୟଙ୍କର ସିଦ୍ଧାନ୍ତ, ଗୌଡ଼ିଆ ବୈଷ୍ଣବ ଆଚାର୍ଯ୍ୟଙ୍କ ସବୁ ବହୁତ ଶାସ୍ତ୍ରରେ ପ୍ରମାଣ ଦିଆଯାଇଛି। ଏଇଟା ଲୋକ ବିଶେଷତ୍ୱ ଜାଣିନାହାନ୍ତି, ସମସ୍ତେ ଭାବନ୍ତି କ'ଣ ଯେ କେବଳ ସେ ଦେବକୀ ପାଖରେ ଜନ୍ମଗ୍ରହଣ କରିଛନ୍ତି, ଆଉ ଦେବକୀ ବସୁଦେବ ପୁତ୍ର ରୂପେ ଜନ୍ମ ହୋଇଛନ୍ତି, ଆଉ ନନ୍ଦ ବସୁଦା ପାଖରେ ଜନ୍ମ ହୋଇନାହାନ୍ତି, ଏ କଥା ଲୋକ କ'ଣ। କିନ୍ତୁ ଭଗବାନ ସେ ନନ୍ଦ ଭଗବାନ ଶ୍ରୀକୃଷ୍ଣ ଆଉ ଯୋଗମାୟା ଏକତ୍ର ଜନ୍ମ ହୋଇଥିଲେ, ଆଉ ଦୁଇ ଜଣ ଯଶୋଦା ମା ପାଖରୁ ଜନ୍ମ ହୋଇଛନ୍ତି।
ଆଣିଲେ ଯେତେବେଳେ ଆଣିକି ଯଶୋଦା ମା ପାଖରେ ରଖିଲେ ସିଏ କୃଷ୍ଣ କୁଆଡ଼େ,
ହଁ ଶାସ୍ତ୍ରରେ ସେ କଥା ବସୁଦେବ ତ ନେଇକି ଆସିଲେ, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଯିଏ ପରମେଶ୍ୱର ଭଗବାନ ଭଗବତ ଗୋଲବୃନ୍ଦ ଆସନ୍ତି ତାଙ୍କର ଏଇଟା ଚୈତନ୍ୟ ଚୈତ୍ୟ ଭିତରେ ମୁଁ ଭାବିଥିଲି ଆଜି ସେଇଟା ଆଲୋଚନା କରିବି ବୋଲି, ହେଲା କି ଏଇ ବିଷୟଟା କାଲି ଆଲୋଚନା କରିବି ହେଲା। ପୁରା ଚୈତନ୍ୟ ମହାପ୍ରଭୁଙ୍କୁ ଆମ ଚୈତନ୍ୟ ଚରିତା ଭିତରେ ପୁରା ସେଇ ସିଦ୍ଧାନ୍ତ ହିଁ ପୁରା ନିଗୁଢ଼ ଭାବେ ଦିଆଯାଇଛି, କେମିତି ଦିଆଯାଇଛି ପୁରା, କାହିଁକି ଭଗବାନ ସ୍ୱୟଂ ଶ୍ରୀକୃଷ୍ଣଙ୍କର କାର୍ଯ୍ୟାବଳୀଟା କ'ଣ, କାହିଁକି ସେଇଭଳି ରୂପରେ କରନ୍ତି, ତାଙ୍କର କାର୍ଯ୍ୟ କ'ଣ ସେଇଟା କାଲି ଆଲୋଚନା ହେବ। ତଥାପି କହୁଛି ଟିକେ ଜଷ୍ଟ ମାନେ ସମୟ ହେଲାଣି, ଯେତେବେଳେ ତାଙ୍କ ପାଖରେ ଭଗବାନଙ୍କର କାମ ନୁହେଁ ଅସୁର ମାରିବ, ଭଗବାନ ଶ୍ରୀକୃଷ୍ଣ କେବେ ତା ଅସୁର ମାରନ୍ତି, ଏଇଟା ହେଉଛି ତାଙ୍କର ନିୟମ, ମାରାମାରି ନାହିଁ, ସେ କେବଳ ଆନନ୍ଦ ଭଗବାନ ଗୋଲବୃନ୍ଦ କେବଳ ଆନନ୍ଦ ପାଆନ୍ତି ଆନନ୍ଦ ଦିଅନ୍ତି, ତାଙ୍କ କାମ ନୁହେଁ କାହାକୁ ମାରିବାର କାମ ଭଗବାନ କୃଷ୍ଣଙ୍କର ନାହିଁ, ବଂଶୀ ବଜେଇବେ ନାଚିବେ ଗାଇବେ ଏଇଟା ହେଉଛି ତାଙ୍କ କାମ। କିନ୍ତୁ କଥା ହେଉଛି କ'ଣ, ସେ ଯେତେବେଳେ ବସୁଦେବ ପୁତ୍ର ରୂପରେ ବାସୁଦେବ କୃଷ୍ଣ ହିସାବରେ ଜନ୍ମଗ୍ରହଣ କଲେ, ଆଉ ସିଏ କ'ଣ କଲେ ଯେତେବେଳେ ଏଠିକି ଆସିଲେ ନନ୍ଦ ବାବାଙ୍କୁ ନେଇକି ଆସିଲେ, ନେଇକି ଆସିବା ପରେ କ'ଣ କି ନା ବସୁଦେବ ନନ୍ଦ ବାବାଙ୍କ ଠାରେ ବି କୃଷ୍ଣ ଜନ୍ମଗ୍ରହଣ କରିଥିଲେ, ଯେତେବେଳେ ଜନ୍ମଗ୍ରହଣ କରିଥିଲେ ଏଇ କୃଷ୍ଣଙ୍କୁ ଯେତେବେଳେ ତାଙ୍କୁ ଯୋଗମାୟା ଏମିତି ରଖିଛି ବସୁଦେବ ଦେଖିନାହାନ୍ତି, ସେ ତ ଆଣି କ'ଣ କଲେ ବସୁଦେବ ଏ ପୁତ୍ରଙ୍କୁ ଯଶୋଦା ମା ପାଖରେ ରଖିଲେ, ଦେଖିଲେ ଗୋଟିଏ କନ୍ୟା ଅଛି, କନ୍ୟା ବି ନେଇ ଚାଲିଗଲେ। ଏଇ କୃଷ୍ଣ ଯେତେବେଳେ ଆସିଲେ ୟାଙ୍କ ନିକଟକୁ, ସେତେବେଳେ କ'ଣ ହେଲା ନା ଏଇ କୃଷ୍ଣ କ'ଣ କଲେ ବସୁଦେବ କୃଷ୍ଣ ଏଇ ନନ୍ଦନନ୍ଦନ କୃଷ୍ଣଙ୍କ ସହିତ ଏକତ୍ର ହେଇଗଲେ, ମିଶିଗଲେ, ଜଣିଏ ହେଇଗଲେ।
আর বৃন্দাবন জঙ্গলে যেতে অসুর মারলে অভাসুর অবকাশুর পুতনা যেতে সব গর্ব করে ভগবান শ্রীকৃষ্ণকে মারিবেনি। সে কম কলে কেবল আনন্দ দেবে, যেত বঞ্চী বজাইবে যা আনন্দ দায়ক কাম সে করবে, আর অসুর মারিবার কামটা কম না। শ্রীকৃষ্ণ চরিতাঙ্ক গ্রন্থে পড়ে কারণ ইয়ার রয়েছে। ফলে ভগবান চিন্ময় জগতের গোলক বৃন্দাবনে ফলে ভগবান শ্রীকৃষ্ণ শ্রীমতী রাধারাণী একত্র তাঙ্ক কুঞ্জরে বিহার করছেন। তো তাঙ্ক কুঞ্জ মানুষ তো নারদ মুনি ভক্ত মানে যাতে দিনে ভগবান বিষ্ণু কম করছেন না কুঞ্জ ভিতর চাল যাই কোণী কামরে ভগবান শ্রীকৃষ্ণ কিন আমি যে সৃষ্টি দেখুছি না সৃষ্টি রহস্যটা আমরা পড়লে ভালো হয় জাঁড়বে। আদিপুরুষ গোবিন্দ মা আদিপুরুষ ঈশ্বর পরম কৃষ্ণ, কৃষ্ণ যিনি আদিপুরুষ পরমেশ্বর ভগবান তাঁকু কি সৃষ্টি হচ্ছেন দুইজন সাংস শক্তি দুইজন বাম অঙ্গরু শ্রীমতী রাধারাণী আহ্লাদিনী শক্তি আনন্দদায়িনী শক্তি, আর দক্ষিণ অঙ্গরু কিয়ে না রাম বি আনন্দদায়ক জগৎ ভগবান শ্রীকৃষ্ণকর সেবা করবে। ভগবান রাধারাণী একা জগৎ ফিলে তো একারু রাধারাণী বাম অঙ্গরু সৃষ্টি কলে কন পাই আনন্দ পাই আর বলরাম সৃষ্টি কলে কী না যা যা তাঁর আনন্দর প্রয়োজন সবু কিছু সেই করবে ভগবান বলরাম তাঁর দক্ষিণ অঙ্গরু সৃষ্টি কলে এই বলরাম হচ্ছেন কোণ ভগবান সেবক সে কেবল আনন্দ দেবে। রাম শব্দর অর্থ হচ্ছে আনন্দ তেমনি সে যে আনন্দ দেবে কোণ আনন্দ না সবু কিছু যা যা লাগিব যা জগতের প্রয়োজন হব সেদিন লাদিনী সন্ধিনী সম্বিত ভগবান তিনটা শক্তি রয়েছে অনন্ত যে অন্তরঙ্গ বহিরঙ্গ তটস্থা শক্তি রয়েছে অন্তরঙ্গ শক্তি তিনটা ভাগে বিভক্ত করা হয়েছে লাদিনী সন্ধিনী ও সম্বিত। এই আহ্লাদিনী শক্তি হচ্ছে শ্রীমতী রাধারায়ণ আর এই সন্ধিনী সম্বিত শক্তি বলতে কোণ হলে ভগবান সবু কিছু সৃষ্টি কলে কোণ সৃষ্টি কলে না তাঁকর ধাম সন্ধিনী শক্তি বলতে তাঁকর কম কলে ধাম সৃষ্টি কলে যমুনা নদী গোবর্ধন পর্বত যা যা লীলা উপকরণ বৃন্দাবন যা সবু সৃষ্টি কলে আর সম্বিত শক্তি বলতে কোণ কলে না তাঁকর পিতা মাতা গোপ গোপী সখা সখী গোবসা যা যা প্রয়োজন সবুগুলা সে সৃষ্টি কলে এগুলা হচ্ছে ভগবান শক্তির কারণ। যাই আপনার আসতো কান্তা এনে দিতে আইটি হচ্ছে কথা সব সেইটি অনেক বুঝেগলা তো সে আঠু কোণ হল এই বলরাম যে সৃষ্টি হলে বলরাম কার্য কোণ হল না যেতে সেবার উপকরণ ভগবান পাদুকা ভগবান ছত্র ভগবান সজ্জা ভগবান চামর ভগবান যা যা উপকরণ এই জগতের প্রয়োজন রয়েছে সবু সুদীপ প্রভু কে আসবে ভদ্রক জগতের সেবা উচিত এই সমস্ত যা ব্যঞ্জন যা কিছু প্রয়োজন অনন্তদেব শয্যা রূপে সে রয়েছে পাদুকা হিসাবে সেই ছত্র হিসাবে সেই সবু বলরাম প্রকার এই মৃদঙ্গ আমি কম প্রণাম করছি মৃদঙ্গ বলরাম প্রকার ভগবান সেবার এভ্রিথিং যা লাগে কৃষ্ণ সেবায় সবু হচ্ছে বলরাম প্রকার ভগবান শ্রীকৃষ্ণ সেইটি তৈরি কলে সৃষ্টি কলে কেবল আনন্দ দেওয়া কেবল কৃষ্ণ সেবায় যা যা উপকরণ সৃষ্টি বলরাম সৃষ্টি কলে সে বলরাম হি জগতের কম কলে না বলরাম সৃষ্টি হলে কি প্রথম চতুর্গ বলরাম সৃষ্টি হলে কি অনিরুদ্ধ প্রদ্যুম্ন বাসুদেব শঙ্কর্ষণ ভগবান বলরাম চারিজন প্রকাশ বলরাম বলরাম সৃষ্টি হল এই শঙ্ক সেদিন বলরাম না শঙ্কর্ষণ কম এই শঙ্কর্ষণ সৃষ্টি হলে কি না নারায়ণ এই নারায়ণ সৃষ্টি হলে দ্বিতীয় চতুর্ভ পুণি প্রদ্যুম্ন অনিরুদ্ধ বাসুদেব শঙ্কর্ষণ এই শঙ্কর্ষণ পুণি দ্বিতীয় শঙ্কর্ষণ কে সৃষ্টি হলে না কারণ তো সাই বিষ্ণু যে গর্ব কারণ সমুদ্রে যা মহাবিষ্ণু বলে কুযাচ্ছে মহাবিষ্ণু সৃষ্টি হলে মহাবিষ্ণুঙ্কর নিঃশ্বাস প্রশ্বাস অনন্ত কোটি ব্রহ্মাণ্ড সৃষ্টি হল নিঃশ্বাস গোটিয়ে নিঃশ্বাসরে অনন্ত কোটি ব্রহ্মাণ্ড সৃষ্টি হয়েগল আর প্রত্যেক ব্রহ্মাণ্ডে কোণ হল গোটে গোটে ব্রহ্মাণ্ড সৃষ্টি হল প্রত্যেক ব্রহ্মাণ্ডে জন জন বিষ্ণু সৃষ্টি হল গর্ভদেব সাই বিষ্ণু গর্ভদেব সাই বিষ্ণু নাভি গর্ভর নাভি
ପଦ୍ମ ସୃଷ୍ଟି ହେଲା, ପଦ୍ମରୁ ବ୍ରହ୍ମା ସୃଷ୍ଟି ହେଲା, ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଏହା ହେଲା। ଆଉ ଏଇଟା କେତେ ସମୟ ଏଇଟା ରୁହେ ନା, ଏ ଭଗବାନ ବିଷ୍ଣୁ ଯୋଉ ନିଶ୍ୱାସ ତ୍ୟାଗ କରନ୍ତି ଛାଡ଼ନ୍ତି ଏ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ଯେତେବେଳେ ପୁଣି ନିଶ୍ୱାସକୁ ଗ୍ରହଣ କରି ନିଅନ୍ତି ସେତେବେଳେ ସବୁ ବ୍ରହ୍ମାଣ୍ଡ ତାଙ୍କ ଗର୍ଭ ଭିତରେ ବୁଝିପାରୁଛନ୍ତି କେତେ ସମୟ ଲାଗେ। ଆମେ ଯୋଉ ସୃଷ୍ଟି ହେଇକି ଜଗତରେ ଏତେ ବ୍ରହ୍ମାଣ୍ଡ ଯୋଡ଼େ ସୃଷ୍ଟି ହେଇକି ଜଗତରେ ବ୍ରହ୍ମାଙ୍କର ଆୟୁଷ କାଳ କେତେ ଦିନ ଜାଣିଛନ୍ତି ନା, ଏ ଭଗବାନ ନିଶ୍ୱାସ ପ୍ରଶ୍ୱାସ ଛାଡ଼ିବେ ତୋର କେତେ ମିନିଟ, ଗୋଟେ ମିନିଟ ହୁଏ ତ ଭଗବାନ ହିସାବରେ ଜଣେଇବ କେତେ ସମୟ ନିଶ୍ୱାସ ଛାଡ଼ିକି ରଖିବ ଗୋଟେ ମିନିଟ, ତାଙ୍କ ହିସାବରେ ସେ 30 ସେକେଣ୍ଡ ବା 45 ସେକେଣ୍ଡ ବା ଗୋଟେ ମିନିଟ ହେଉଛି ଏ ବ୍ରହ୍ମାଙ୍କର ଆୟୁଷ କାଳ। ଆଉ ବ୍ରହ୍ମାଙ୍କର ଆୟୁଷ କାଳ ହେଉଛି ମୁଁ କେତେ ଦିନ ନା, ସତ୍ୟ ତ୍ରେତା ଦ୍ୱାପର କଳି ଏଇ ଭଳିଆ ଯୋଉ ରହିଛି ଚାରିଟା ଯୁଗ ଏଇ ଭଳିଆ ଯେତେବେଳେ ହଜାର ଥର ହଉଛି, ହଜାରଟା ଚତୁର୍ଯୁଗ ହଉଛି, ଏଇ ହଜାରଟା ଚତୁର୍ଯୁଗ ହେଲେ ବ୍ରହ୍ମାଙ୍କର 12 ଘଣ୍ଟା ହୁଏ, ତାକୁ କୁହାଯାଏ ଗୋଟିଏ କଳ୍ପ। ବୁଝିପାରୁଛ ନା, ସତ୍ୟ ତ୍ରେତା ଦ୍ୱାପର କଳି ଏଇ ଚାରିଟା ଯୁଗ କେତେ 43,20,000 ବର୍ଷ, 43,00,000 17,000 ଇଏ ହଉଛି 4,032 କୋଳି, ଆଉ ତାପରେ ତାର ଡବଲ ହଉଛି 8,64,000, ତାର 3 ଗୁଣ ହଉଛନ୍ତି 43,12,96,000 ବର୍ଷ, ତାର 4 ଗୁଣ ହଉଛି କଣ ସତ୍ୟଯୁଗ 17,28,000 ବର୍ଷ, ତିନିଟା ମିଶିଲେ ହଉଛି 43,20,000 ବର୍ଷ। ଏଇ 43,20,000 ବର୍ଷ ହଉଛି ଗୋଟେ ଚତୁର୍ଯୁଗ। ଏଇ ଭଳିଆ ଯେତେବେଳେ ମାନେ କେତେ କେତେ ଥର ହବ 100ଟା ଗୋଟିଏ କଳ୍ପ, ଏଇ 100ଟା ଯୁଗ ଭିତରେ ଯୋଉ ମନୁ ଅଛନ୍ତି, ଆମର ଯୋଉ ମନୁ 14 ଜଣ ମନୁ ଅଛନ୍ତି, ସ୍ୱୟଂଭୁବ ମନୁ, ତାପରେ ଅନେକ ମନୁ ରହିଛନ୍ତି, ଏଇଟା ଏଇଟା କି ଏବେ ଯୋଉ ଚାଲିଛି କିଏ ବୈବସ୍ୱତ ମନୁ, ବୈବସ୍ୱତ ମନୁଙ୍କର ଚତୁର ଏଇଟା ବୈବସ୍ୱତ ମନୁଙ୍କର ରାଜୁତି କାଳ ଚାଲିଛି। ସୃଷ୍ଟି ହୁଏ କେତେବେଳେ ନା, ବ୍ରହ୍ମା ଯୋଉ ମନୁଙ୍କୁ ସ୍ୱୟଂଭୁବ ମନୁଙ୍କୁ ସୃଷ୍ଟି କଲେ, ସୃଷ୍ଟି ଯେତେବେଳେ ଆରମ୍ଭ ହେଲା ସ୍ୱୟଂଭୁବ ମନୁଙ୍କୁ ସୃଷ୍ଟି କଲେ, ଧ୍ରୁବ ଆଦି ଥିଲେ ସେ ସ୍ୱୟଂଭୁବ ମନୁଙ୍କର ପୁତ୍ର କୁ ସୃଷ୍ଟି କଲେ ପ୍ରିୟବ୍ରତ ଆଉ ଉତ୍ଥାନ ପାଦ, ତାଙ୍କଠୁ ଏହି ଧ୍ରୁବ ଆଦି ସୃଷ୍ଟି ହେଲେ, ଏଇ ବ୍ରହ୍ମାଙ୍କଠୁ ଏଇ ସ୍ୱୟଂଭୁବ ମନୁ ଆଉ ସତରୂପାଙ୍କୁ ସୃଷ୍ଟି କଲେ ବ୍ରହ୍ମା ଦୁଇ ଜଣ, ଦୁଇ ଜଣଙ୍କର ମିଳନରୁ ସନ୍ତାନ ସନ୍ତତି ହେଇକି ବଂଶ ପରମ୍ପରା ଚାଲିଚାଲି ଆଜି ପର୍ଯ୍ୟନ୍ତ ଚାଲିଛି। ଯାଇ ହଉ, ଏଇ ମନୁ ଏଭଳି ବ୍ରହ୍ମ ଶ୍ରାବଣୀ ଇନ୍ଦ୍ର ଶ୍ରାବଣୀ ରୁଦ୍ର ଶ୍ରାବଣୀ 14 ଜଣ ମନୁ ଅଛନ୍ତି, ଏଇଭଳିଆ ଜଣେ ଜଣେ ମନୁ 71ଟା କରି ଏଇ ଯୋଉ ଚତୁର୍ଯୁଗ ବା ଦିବ୍ୟ ଯୁଗ କୁହାଯାଏ, 71ଟା କରି ଚତୁର୍ଯୁଗ ଜଣେ ଜଣେ ମନୁ ରାଜୁତି କରନ୍ତି। ବ୍ରହ୍ମାଙ୍କର 12 ଘଣ୍ଟା ଭିତରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ ରାଜୁତି କରିକି ଚାଲିଯାଆନ୍ତି। ବୁଝିପାରୁଛନ୍ତି ତମେ? ଆଉ ତା ଭିତରେ କହୁଛି ନା କଣ ହୁଏ, ବ୍ରହ୍ମାଙ୍କର ଏଇଭଳିଆ ଯେତେବେଳେ 12 ଘଣ୍ଟାରେ କେତେ କେତେଟା ଚତୁର୍ଯୁଗ ଯାଉଛି, 1000ଟା, 1000ଟା ଚତୁର୍ଯୁଗରେ ବ୍ରହ୍ମାଙ୍କର 12 ଘଣ୍ଟା ହଉଛି, ପୁଣି ଆଉ 12 ଘଣ୍ଟା ଏତେବେଳେ କଣ ହଉଛି ନା, ଆଂଶିକ ପ୍ରଳୟ ହେଇଯାଉଛି, ଖଣ୍ଡ ପ୍ରଳୟ ହେଇଯାଉଛି। ଏଇ ପ୍ରଳୟରେ ସ୍ୱର୍ଗ ଲୋକ ଆଦି ସମସ୍ତ ଦେବତା ମାନେ ମୃତ୍ୟୁବରଣ କରନ୍ତି, କେହି ବଞ୍ଚନ୍ତି ସବୁ, ଏଇଟା ଏଇଟା ଗୋଟେ ଖଣ୍ଡ ପ୍ରଳୟ ପୁରା ଇଏ ହେଇଯାଏ। ମହାପ୍ରଳୟ ଯେତେବେଳେ ହୁଏ ତାହେଲେ ବ୍ରହ୍ମା ବି ମୃତ୍ୟୁବରଣ କରନ୍ତି। ଆଂଶିକ ପ୍ରଳୟ ରହିଛି, ଖଣ୍ଡ ପ୍ରଳୟ, ମହାପ୍ରଳୟ, ବହୁ ପ୍ରକାର ପ୍ରଳୟ ରହିଛି। ତାପରେ କଣ ହୁଏ, ପୁଣି ବ୍ରହ୍ମାଙ୍କର ରାତ୍ରି ଆସେ, ମହାପ୍ରଳୟରେ ସବୁ ଜୀବ ଜଗତ ପୁରା ପ୍ରଳୟରେ ଧ୍ୱଂସ ହେଇଯାଏ। ପୁଣି କଣ ହୁଏ ନା, ବ୍ରହ୍ମା ଶୋଇପଡ଼ନ୍ତି, ରାତ୍ରି ଆସେ, ପୁଣି ବ୍ରହ୍ମା ଆଉ ଥରେ ଯେତେବେଳେ ନିଦ ଭାଙ୍ଗେ ସକାଳୁ ହୁଏ, ପୁଣି ଆଉ ଥରେ ସୃଷ୍ଟି ରଚନା ହୁଏ, ପୁଣି ଆଉ ଭଳିଆ ଏମିତି ଆଉ ଗୋଟେ 12 ମାନେ ଆଉ ଗୋଟିଏ 1000ଟା ଯୁଗ ଆଉ ଗୋଟେ 12 ଘଣ୍ଟାରେ, ଏଇଭଳିଆ ତାଙ୍କର ବି 30 ଦିନରେ ମାସେ ହୁଏ, 12 ମାସରେ ବର୍ଷେ ହୁଏ, ଆଉ ବ୍ରହ୍ମା ବି 100 ବର୍ଷ ବଞ୍ଚନ୍ତି। ବ୍ରହ୍ମା 100 ବର୍ଷ ହେଲେ ଭଗବାନଙ୍କ ନିଶ୍ୱାସଟା ଭିତରକୁ ଯାଏ, ଏଇ ଭଗବାନଙ୍କ ଶ୍ୱାସ ପ୍ରଶ୍ୱାସରେ ଥରେ ସେଟା କଣ ହୁଏ ନା, ବ୍ରହ୍ମାଙ୍କର ଏ ଜୀବନ କାଳ। ତା ଭିତରେ ଆମେ କଣ ଚିନ୍ତା କରନ୍ତୁ ଭାବୁଥିବା ସେଟା ଆପଣମାନେ ବିଚାର କରି କେତେ ସମୟ ଜଗତରେ ରହନ୍ତି। ଆଉ ଏଇଟା ହଉଛି ପୁଣି ଭଗବାନ ବିଷ୍ଣୁ ଯୋଉ କରନ୍ତି, ଏଇଟା ବଳରାମଙ୍କ ଦ୍ୱାରା କରନ୍ତି ତ, ଶଙ୍କରଙ୍କ ଦ୍ୱାରା ଏଇଟା ସୃଷ୍ଟି ହୁଏ। ଏଇଟା ଯୋଉ ହୁଏ ଭଗବାନ ଶ୍ରୀକୃଷ୍ଣଙ୍କର କେତେ ମୁହୂର୍ତ୍ତ ଜାଣିଛନ୍ତି ନା, ଶ୍ରୀକୃଷ୍ଣଙ୍କ ଏଇଟାର ଏଇଟା ବିଷ୍ଣୁଙ୍କର ଗୋଟେ ଶ୍ୱାସ, ଏଇଟା ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ମାତ୍ର ଆଖି ପିଛୁଳା, ଥରେ ଆଖି ପଲବ ପକେଇବେ ଖୋଲିବେ, ଆମେ ଆଖି ପତା ପଡ଼ୁଛି ଉଠୁଛି, ଏଇ ଭଗବାନ ଶ୍ରୀକୃଷ୍ଣଙ୍କର ଆଖି ପତା ପଡିବା ଖୋଲିବା ଭିତରେ ହଉଛି କଣ, ଭଗବାନ ବିଷ୍ଣୁଙ୍କର ଗୋଟେ ନିଶ୍ୱାସ, ଆହୁରି କେତେ କମ ସମୟ। ସେଥିପାଇଁ କହୁଛି କଣ ଯେ ଏଇ ବିଷ୍ଣୁ ବି ମାନେ ରାଧାରାଣୀଙ୍କର ଗୋଟେ ସ୍ତୋତ୍ରରେ କହୁଛି, ଅନନ୍ତ କୋଟି ବିଷ୍ଣୁ ଲୋକ ନମ୍ର ପଦ୍ମ ଯାଚିତେ ହିମାଦ୍ରିଜା ପୁଲମୋଜା ବିରଞ୍ଚିଜା ବରପ୍ରଦେ ଅପାର ସିଦ୍ଧି ବିଦ୍ଧି ବିଦ୍ଧି ସତ୍ ପଦାଙ୍ଗୁଳି ଲଖେ କଦା କହିଷ୍ୟସି ହେ ମାମ କୃପା କଟାକ୍ଷ ଭାବନ ଯେ ଅନନ୍ତ କୋଟି ବିଷ୍ଣୁ ଲୋକ ନମ୍ର ପଦ୍ମ ଯାଚିତେ ଅନନ୍ତ କୋଟି ବିଷ୍ଣୁ ଲୋକର ଅଧିବାସୀ ମାନେ ଭଗବାନ ବିଷ୍ଣୁ ବି ଯାହାର ପାଦ ପଦ୍ମରେ ନମ୍ରତା ସହକାରେ ପ୍ରାର୍ଥନା କରନ୍ତି ଆଉ କିଏ ହିମାଦ୍ରିଜା ପାର୍ବତୀ ପୁଲମଜା ମାନେ ସଚୀ ବା ବିରିଞ୍ଚଜା ମାନେ ବ୍ରହ୍ମା ଶିବ ସମସ୍ତେ ବ୍ରହ୍ମା ମାନେ ପାର୍ବତୀ ପାର୍ବତୀ ଲକ୍ଷ୍ମୀ ସ୍ୱୟଂ ବୈକୁଣ୍ଠ ଲୋକ ଅଧିବାସୀ ସମସ୍ତେ ଲକ୍ଷ୍ମୀଠୁ ବିଷ୍ଣୁ ପର୍ଯ୍ୟନ୍ତ ସମସ୍ତେ ପୁରା ମାନେ ପାର୍ବତୀ ସିଏ ବି ଶିବ ବି ବ୍ରହ୍ମା ବି ଏମାନେ ସଚିଦେବୀ ଇନ୍ଦ୍ର ସମସ୍ତେ ପ୍ରତି କରନ୍ତି ଯାହା ପାଦ ପଦ୍ମରେ ମାନେ ଯାହାର ପାଦ ନଖରେ ଅପାର ସିଦ୍ଧି ରିଧି ଦିଗ୍ଧି ସବୁ କିଛି ସିଦ୍ଧି ଯାହାଙ୍କ ପାଦର ନଖରେ କେବଳ ମିଳେ ରାଧାରାଣୀଙ୍କ ପଦ ନଖରେ ଯାହା ରହିଛି କେବଳ ସେଇ ତାଙ୍କ କୃପାରୁ ସମସ୍ତେ ଏଇ ଜଗତରେ ନାରୀ ଯଦି ଯେତେ ସୃଷ୍ଟି ହୁଅନ୍ତି ରାଧାରାଣୀଙ୍କ ଇଚ୍ଛାରୁ ସୃଷ୍ଟି ହୁଅନ୍ତି ସମସ୍ତେ ସୃଷ୍ଟି ହୁଅନ୍ତି ତାଙ୍କଠାରୁ ଆଉ କାହାଟା ନୁହେଁ ସେମିତି ଥରେ ବିଷ୍ଣୁ କ'ଣ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ଆଉ ରାଧାରାଣୀଙ୍କର କୁଞ୍ଜକୁ ଯାଇଛନ୍ତି ଯେତେବେଳେ କୁଞ୍ଜକୁ ଯାଇଛନ୍ତି ସେ କୁଞ୍ଜରେ କ'ଣ ହେଲା ନା କୃଷ୍ଣ ରାଧାରାଣୀ କୁଞ୍ଜରେ ଦୁଇ ଜଣ ସାରା ରହିଛନ୍ତି ବିଷ୍ଣୁ ଯେତେବେଳେ ପଶିଗଲେ ସେମିତି ରାଧାରାଣୀ ତାଙ୍କୁ ସେଠି କ'ଣ କଲେ ନା ବିଷ୍ଣୁଙ୍କୁ କହିଲେ ତମେ ବିନା ଅନୁମତିରେ କେମିତି ଆମ କୁଞ୍ଜକୁ ଚାଲି ଆସ ନିହାତି ତମେ ସଙ୍କେତ ଦେବା କଥା ସଙ୍କେତ ଦେଇ ନାରଦମୁନି ଗଲେ ତ ମିଡ଼ା ମଜବୁତି ଗାନ କରିକି ଯାଆନ୍ତି ଇଏ ତ ସିଧା ଭଗବାନ ବିଷ୍ଣୁ ପଶିଗଲେ ଯେତେବେଳେ ପଶିଗଲେ ସେଠୁ ରାଧାରାଣୀ ତାଙ୍କ ପ୍ରତି କ୍ଷୁବ୍ଧ ହେଇଗଲେ କ୍ଷୁବ୍ଧ ହେଇକି କ'ଣ କଲେ ତା ବିଷ୍ଣୁଙ୍କୁ ତ ଅଭିଶାପ ଦେଲେ ତମେ ଏଇଟା ତ ଜଗତର ସାଧାରଣ ମାନବ ଭଳି କ୍ରିୟା କଲ ମାନବ ଭଳି କାର୍ଯ୍ୟ କଲେ ଯେହେତୁ ଯାଅ ତମେ ମର୍ତ୍ତ୍ୟ ଲୋକରେ ମାନବ ଭଳି ଲୀଳା ବିଳାସ କଲେ ମର୍ତ୍ତ୍ୟ ଲୋକରେ ଜନ୍ମଗ୍ରହଣ କଲେ ମର୍ତ୍ତ୍ୟବାସୀଙ୍କ ଭଳି କାର୍ଯ୍ୟ କଲେ ମର୍ତ୍ତ୍ୟ ଭଳି ଜନ୍ମ ସେ କୃତ ସ୍ତୁତି କଲେ ରାଧାରାଣୀଙ୍କର ରାଧାରାଣୀ ମୋତେ କୃପା କରନ୍ତୁ ସେଠୁ ସିଏ ମୁଁ ଚିନ୍ତା କଲେ ଯାରେ ତାହେଲେ ଭଗବାନ ଶ୍ରୀକୃଷ୍ଣ କହିଲେ ତମର ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ କାହିଁକି ନା ମୁଁ ମର୍ତ୍ତ୍ୟ ଲୋକକୁ ଯିବି ମୋର ସମୟ ହେଲାଣି ସେଇଥିପାଇଁ ଏଇଟା ମୋ ଇଚ୍ଛାରେ ରାଧାରାଣୀ ତୁମକୁ କହିଛନ୍ତି ତମେ ନଗଲେ ମୋ ଲୀଳା ପୁଷ୍ଟି ସାଧନ ହବ ସେଥିପାଇଁ କାହିଁକିନା ଭଗବାନ ଶ୍ରୀକୃଷ୍ଣ ଏଇ ଜଗତକୁ ଯେଉଁ ଯେତେବେଳେ ଆସନ୍ତି ସ୍ୱୟଂ କୃଷ୍ଣ କେତେବେଳେ ଆସନ୍ତି ପ୍ରତ୍ୟେକ ଦ୍ୱାପର ଯୁଗରେ କୃଷ୍ଣ ସ୍ୱୟଂ କୃଷ୍ଣ ଆସନ୍ତି କେତେବେଳେ ଆସନ୍ତି ନା ବ୍ରହ୍ମାଙ୍କର ବାର ଘଣ୍ଟାରେ ଗୋଟିଏ ଯେଉଁ କଳ୍ପ ହଜାରଟା ଚତୁର୍ଯୁଗରୁ ଏଇ ପ୍ରତ୍ୟେକ କେତେ ହଜାରଟା ଚତୁର୍ଯୁଗ ହେଉଛି ହଜାରଟା ଚତୁର୍ଯୁଗରେ ହଜାରଟା ଦ୍ୱାପର ଯୁଗ ରହୁଛି ତା ଭିତରେ ଗୋଟିଏ ଦ୍ୱାପର ଯୁଗରେ କୃଷ୍ଣ ଆସନ୍ତି ମାତ୍ର ଗୋଟିଏ ଦ୍ୱାପର ଯୁଗରେ ସେଇଟା ହେଉଛି ଏଇ ଯୁଗଟା ଆମେ ବର୍ତ୍ତମାନ ଯେଉଁ ଯୁଗରେ ଗଲା ଯେଉଁ ଦ୍ୱାପର ଯୁଗ ଏଇ ଯୁଗରେ ସ୍ୱୟଂ କୃଷ୍ଣ ଆସନ୍ତି ଠିକ ମଧ୍ୟ ସମୟରେ ସପ୍ତମ ମନୁ ବୈବସ୍ତ ମନୁ ଯେଉଁ ଚଉଦ ଜଣ ମନୁ ଶାସନ କରୁଛନ୍ତି ତ ତାଙ୍କ ବାର ଘଣ୍ଟାରେ ସପ୍ତମ ମନୁ ମାନେ ବର୍ତ୍ତମାନ ବ୍ରହ୍ମାଙ୍କର ହେଉଛି ଆୟୁଷ କାଳ ତ କହିହେବନି କେତେ ଯାଇ ହେବ ବର୍ତ୍ତମାନ ହେଉଛି ସପ୍ତମ ମନୁ ସପ୍ତମ ମନୁଙ୍କର ରାଜୁତି ସମୟ ବୈବସ୍ତ ମନୁଙ୍କ ରାଜୁତିରେ କେଉଁ ଯୁଗରେ ଯେଉଁ ହଜାରଟା ଚତୁର୍ଯୁଗ ହଜାରଟା ଯୁଗରୁ ପୁଣି ସପ୍ତମ ମନୁ ସପ୍ତମ ମନୁ ଏକ ଜଣକା ଏକସ୍ତରୀଟା କରି ଚତୁର୍ଯୁଗ ରାଜୁତି କରନ୍ତି ଇଏ ଆସନ୍ତି ଅଠେଇଶତମ ଚତୁର୍ଯୁଗରେ ଯେତେବେଳେ ଅଠେଇଶଟା ସତେଇଶଟା ଚାଲିଯିବ ଅଠେଇଶତମ ଚତୁର୍ଯୁଗରେ କ'ଣ ସ୍ୱୟଂ ଭଗବାନ କୃଷ୍ଣ ଆସନ୍ତି କେବଳ ଏଇ ଯୁଗଟା ପରିବର୍ତ୍ତନ ହୁଏ ନହେଲେ ପ୍ରତ୍ୟେକ ଥର ସତ୍ୟ ହୁଏ ସତ୍ୟ ପରେ ଦ୍ୱାପର ଦ୍ୱାପର ପରେ ତ୍ରିତୟା ତ୍ରିତୟା ପରେ କଳିଯୁଗ କିନ୍ତୁ ଯେତେବେଳେ ଏଇ କେବଳ ଆସନ୍ତି ଭଗବାନ ଶ୍ରୀକୃଷ୍ଣ ଯେଉଁ ଯୁଗରେ ଆସିବେ ସେଇ ଯୁଗଟା କେବଳ ଅଲ୍ଟରନେଟିଭ୍ ହୁଏ ପ୍ରଥମେ ସତ୍ୟ ହବ ତାପରେ ତ୍ରିତୟା ଥାର୍ଡ଼ରେ ଯାଇକି ଦ୍ୱାପର ହବ ନହେଲେ ଦ୍ୱାପର ଦ୍ୱିତୀୟରେ ପ୍ରତ୍ୟେକ ଯୁଗରେ ହୁଏ ଅନ୍ୟାନ୍ୟ ସବୁଗୁଡ଼ା ସବୁ ସେୟା ହବ କେବଳ ସ୍ୱୟଂ କୃଷ୍ଣ ଯେତେବେଳେ ଆସିବେ ଏଇଟା କରିବେ କାହିଁକି କରନ୍ତି ଏଇଟା ନା ଏଇଥିପାଇଁ କରନ୍ତି ଯେ ତାଙ୍କ ଲୀଳା ସହିତ ପୁଷ୍ଟି ସାଧନ କ'ଣ କରିବେ ନା ଜଗତରେ ଯେଉଁ କୃଷ୍ଣ ପ୍ରେମ ଯେଉଁ ବିତରଣ କରନ୍ତି କୃଷ୍ଣ ତ ବ୍ରଜରେ ଆସିକି ଯେଉଁ ବ୍ରଜଲୀଳା କରନ୍ତି ପ୍ରତ୍ୟେକ ଜୀବକୁ ଉଦ୍ଧାର ଯେଉଁ କରନ୍ତି କୃଷ୍ଣ ପ୍ରେମ ପ୍ରତ୍ୟେକ ଜୀବକୁ ଯେଉଁ ବିତରଣ କରନ୍ତି, ପ୍ରତ୍ୟେକ ଯୁବକୁ ଯେଉଁ ମହା ଚୈତନ୍ୟ ମହାପ୍ରଭୁ ରୂପରେ ଆସିବେ, ଅନ୍ୟ ପିତମ ଚରିଚିରା ପୁଣି ବିଚାର କରିବେନି, ଜାତି ଧର୍ମ ବର୍ଣ୍ଣ ପାତ୍ର ଅପାତ୍ର କିଛି ବିଚାର କରନ୍ତିନି। କାହିଁକିନା ବଳରାମ ତ ବଳରାମ ବିଚାର କରନ୍ତିନି, ସରଳ ଦୁର୍ଯ୍ୟୋଧନ ଭଳିଆ ଲୋକକୁ ବି ଗଦା ଯୁଦ୍ଧ ଦେଇଗଲେ, ସେ ଜାଣୁଛି କପଟ ତଳେ ଶିକ୍ଷା କରୁଛି ପାଣ୍ଡବ ମାନଙ୍କୁ ମାରିବ, ତଥାପି ଶରଣାଗତ ହେଲେ ସେ ଦେଇଦିଅନ୍ତି। ନିତ୍ୟାନନ୍ଦକୁ ବିଚାର କଲେନି, ତଥାପି ତ ଅନ୍ୟାନ୍ୟ ଯୁଗରେ ଯେମିତି ବିଚାର କରିନାହାନ୍ତି, ନିତ୍ୟାନନ୍ଦ ରୂପରେ ଯେତେବେଳେ ଆଇନ ବିଚାର ତ ଟୋଟାଲ କରୁନାହାନ୍ତି, ମହାପ୍ରଭୁ ବିଚାର କଲେନି, କରୁନାହାନ୍ତି ନା, କିଏ ଯୋଗ୍ୟ କିଏ ଅଯୋଗ୍ୟ, କିଏ ହରିନାମ କଲା କିଏ କଲାନି, କିଏ ପାତ୍ର କିଏ ଅପାତ୍ର। ଆମେ ଅନ୍ତର ପ୍ରଭୁପାଦ କାହିଁକି ଅନ୍ତରାଷ୍ଟ୍ରୀୟ କୃଷ୍ଣ ମହାମାନତ ସଂଘ କରିକି ଏତେ ଚାରିଆଡ଼େ ହରିନାମ, ଅନ୍ୟାନ୍ୟ ମଠ ମନ୍ଦିର ଏମିତି କରୁନଥିଲେ, କାହିଁକି ପ୍ରଭୁପାତ କଲେ ନା, ମହାପ୍ରଭୁଙ୍କ ମହାବୈଜ୍ଞାନିକତା ଦେଖିଲେ ଯେ ଜଗାଇବା ଦେଇ ଭଳିଆ ପାପି ଯଦି ହରିନାମ ନ କରିକି ମାଡ଼ ଦେଇକି ଉଦ୍ଧାର ପାଇପାରେ, ମାଡ଼ ଦେଲେ ନିତ୍ୟାନନ୍ଦ ମଦର କଳିସିରେ ମାରିକି ମୁଣ୍ଡ ଫୁଟେଇଦେଲେ, ତଥାପି ବି ନିତ୍ୟାନନ୍ଦ କୃଷ୍ଣ ପ୍ରେମ ଦେଇଛନ୍ତି। ସେ ଯେ ପ୍ରଭୁପାତ ଚିନ୍ତା କଲେ ଯେ ଏ ଜଗତରେ ମହାପ୍ରଭୁଙ୍କୁ ଅବତୀର୍ଣ୍ଣର ଉଦ୍ଦେଶ୍ୟଟା କଣ, ଯେକୌଣସି ଉପାୟରେ ମହାପ୍ରଭୁ ହରିନାମ ପ୍ରଚାର କରିକି ଯାଇଛନ୍ତି, ଯିଏ ବି ଯେକୌଣସି ଭାବରେ ହରିନାମ କରିବା ପାଇଁ ପଡ଼ିବ। ସେଇଥିପାଇଁ ପ୍ରଭୁପାତ କଣ କାହିଁକି ସାରା ପାଶ୍ଚାତ୍ୟ ଦେଶକୁ ଗଲେ, ମହାପ୍ରଭୁ କାହିଁ କହିଲେ ସାରା ପୃଥିବୀରେ ସର୍ବତ୍ର ପ୍ରଚାର ହବ, ମହାପ୍ରଭୁ କରିକି ଯାଇଛନ୍ତି। ସେଥିପାଇଁ ସେ କିଏ ଗ୍ରହଣ କରୁ ନ କରୁ, ଗାଁ ଗଣ୍ଡା ଭୂଇଁ ପାତ୍ର ଅପାତ୍ର, ମହାପ୍ରଭୁ ନିତ୍ୟାନନ୍ଦକୁ ବିଚାର କରୁନାହାନ୍ତି, ସେଥିପାଇଁ ପ୍ରଭୁପାତ ବିଚାର କଲେନି। ସର୍ବତ୍ର ଯେକୌଣସି ଉପାୟରେ ଲୋକଙ୍କ ପାଖକୁ ଯିବା ପାଇଁ ପଡ଼ିବ, ଗାଁ ଗାଁ ହରିନାମ ସଂକୀର୍ତ୍ତନ କରିବା ପାଇଁ ପଡ଼ିବ, ଲୋକଙ୍କ ପାଖକୁ ଯିବା ପାଇଁ ପଡ଼ିବ, ପ୍ରଚାର କରିବା ପାଇଁ ପଡ଼ିବ, ଯେମିତି ହେଲେ ତା ମୁହଁରୁ ଥରେ କୃଷ୍ଣ ନାମ କରିବା ପାଇଁ ପଡ଼ିବ କୃଷ୍ଣ କଥା। କାହିଁକିନା ଭଗବାନ ତ ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ ଏଇ ସ୍ୱଭାବ ନାହିଁ, ଭଗବାନ ଶ୍ରୀକୃଷ୍ଣ କେବେ ବି କାହାର ଦୋଷ ଦେଖନ୍ତି, ଭଗବାନ ସବୁବେଳେ ଭକ୍ତର ଗୁଣ ଦେଖନ୍ତି। ପୁତନାର କି ଗୁଣ ଥିଲା, ଦୋଷ ତ ସବୁ ଭରା, ସ୍ତନପାନ କରିଛି, ସେ ବିଷ ଦେଲେ ବି ସ୍ତନପାନ କରିଛି, ଉଦ୍ଧାର କଲେ। କର୍ଣ୍ଣ ଭିତରେ କର୍ଣ୍ଣକୁ ଭଗବାନ ସେଇଦିନ ମାରିଦେଇଥିଲେ, ଦାନୀ କର୍ଣ୍ଣ ଜୀବନରେ ଯୋଉଦିନ ସେ ଦ୍ରୌପଦୀକୁ ବେଶିଆ କହିଲା, ତାର ଜଙ୍ଘରେ ବସେଇବ କହିଲା, ଦୁଶାସନ କହିଥିଲା ଜଙ୍ଘରେ ବସେଇବ, ସେଇଦିନ ଜଙ୍ଘ ଚେରିଦେଲେ, କର୍ଣ୍ଣ ବେଶିଆ କହିଥିଲା, ସେଇଦିନ ତାକୁ ସଂକଳ୍ପ କରିଥିଲେ ମାରିଦେବେ, ତଥାପି ବି କର୍ଣ୍ଣକୁ ବି ମୁକ୍ତି ଦେଇଛନ୍ତି, ମାନିଲେ ବି ମୁକ୍ତି ଦେଇଛନ୍ତି। କାହିଁକିନା କିଞ୍ଚିତ କିଞ୍ଚିତ ମାନେ ସେମାନଙ୍କର ସ୍ୱୀକୃତି ଥିଲେ, ବହୁ କାରଣ ରହିଛି ଯାଇ ହଉ, ସେଇଥିପାଇଁ ଭଗବାନ କେବେ ଦୋଷ ଦେଖନ୍ତିନି ଜୀବନ, ଯଦି ଦୋଷ ଦେଖନ୍ତି ଆମର ଅନନ୍ତ ଦୋଷ ରହିଛି, ଦୋଷର ସମୁଦ୍ର ଆମ ଭିତରେ ରହିଛି, କ'ଣ ଗୁଣ ରହିଛି କହିଲେ ଆମ ଭିତରେ ଅଛି କି, ତ ଭଗବାନ ଆମକୁ ନିଶ୍ଚିତ ଉଦ୍ଧାର କରିବେ। ଜଗନ୍ନାଥର କ'ଣ କ'ଣ ତାର ଗୁଣ ଥିଲା, କିଛି ଥିଲା, କିଛି ନଥିଲା, ତ ଭଗବାନ ମହାପ୍ରଭୁ ନିତ୍ୟାନନ୍ଦ କରୁଣା କଲେ, ସେଥିପାଇଁ ଆମକୁ ନିଶ୍ଚିତ କରୁଣା କରିବେ ବିଶ୍ୱାସ। ସେଥିପାଇଁ ପ୍ରଭୁପାତ କହିଲେ ନା, ଜଗ ସାରା କେଉଁଠି ରହିବନି, ସର୍ବତ୍ର ଯାଇକି ପ୍ରଚାର ହେବ, ଏଇଟା ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦଙ୍କୁ ଜାଣେ, ସେଥିପାଇଁ ପ୍ରଚାରଟା ଗୁରୁତ୍ୱପୂର୍ଣ୍ଣ। ଯାଇ ହଉ, ସେଠୁ କ'ଣ ହେଲା ଯେ ଭଗବାନ ଶ୍ରୀକୃଷ୍ଣ ଏଇ ଯେଉଁ କଳ୍ପରେ କେତେ ଥର ଆସୁଛନ୍ତି, ଏଇଥିପାଇଁ ଭଗବାନ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ କଳିଯୁଗରେ ଆସିବେ, ଭଗବାନ ଶ୍ରୀକୃଷ୍ଣ ନିଜେ ନିଜେ ଆସିକି କ'ଣ କରିବେ ନା, ଏଇ ଯେଉଁ ଅନର୍ପିତଙ୍କ ଚରିତ୍ର ଯେଉଁ କୃଷ୍ଣ ପ୍ରେମଟା ବିତରଣ କରିବେ, କୃଷ୍ଣ ପ୍ରେମଟା ଦ୍ୱାପର ଯୁଗରେ ନିଜେ ଆସିବେ। କୃଷ୍ଣ ଆସିଲେ କ'ଣ ହବ, ତାଙ୍କର ପ୍ରଭାବ ଅନୁସାରେ ନିଜ ଭିତରେ ସେଇ ଭାବ ଆସିବ, ନିଜେ ପୁଣି କ'ଣ କରିବେ, ଚୈତନ୍ୟ ମହାପ୍ରଭୁ ରୂପରେ ପ୍ରକଟ ହେବେ। ଗ୍ୟାପ୍ ହେଇଯିବ ଯଦି ତ୍ରେତୟା ଯୁଗ ପରେ କଳି ଯୁଗରେ ଆସିବେ, ସେ ଭାବ ରହିବନି, ସେଥିପାଇଁ ଦ୍ୱାପର ଯୁଗରେ ନିଜେ ଆସିବେ। ନିଜେ ଆସିକି କ'ଣ କରିବେ ନା, ରାଧା ବିରହରେ ବିଭାବିତ ହେବେ, ଚୈତନ୍ୟ ମହାପ୍ରଭୁରେ ଆସିକି ରାଧା ରାଧାରାଣୀଙ୍କର ମହା ରାଧାଙ୍କୁ ଗୁଣଗାନ ଜଗତରେ କରିବେ, କରିକି କ'ଣ କରିବେ ନା, କୃଷ୍ଣ ପ୍ରେମ ବିତରଣ କରିବେ। ଏଇଟା ଅନ୍ୟ ଯୁଗରେ ହୁଏ, ସେଇଟା ଗୁରୁ ମହାଜୀ ଆଗତ ମାୟପୁର କ୍ଲାସ୍ ହୋଇଥିଲେ। ବର୍ତ୍ତମାନ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଏଇ କିଛି ବର୍ଷ, ପ୍ରଭୁପାତ ତ କହିଛନ୍ତି 10,000 ବର୍ଷ ଏ ଜଗତରେ, ଏଇଟା ସୁବର୍ଣ୍ଣ କଳି ଯୁଗର ଗୋଲ୍ଡେନ୍ ଇୟର, 10,000 ବର୍ଷ ହେଉଛି ସୁବର୍ଣ୍ଣ ଯୁଗ। କାହିଁକି ନା ଏଇ 10,000 ବର୍ଷ ଭିତରେ କଳି ଯୁଗରେ ପବିତ୍ର ନଦୀ ଆଦି ରହିବେ, ଗୋବର୍ଦ୍ଧନ ରହିବେ, ଗଙ୍ଗା ଯମୁନା ନଦୀ ରହିବେ, ଗୋବର୍ଦ୍ଧନ ରହିବେ, ସାଧୁସନ୍ତ ରହିବେ, ନାମ ରହିବେ। 10,000 ବର୍ଷ ପରେ ଆଉ ଏସବୁ ସୁଯୋଗ ମିଳିବନି, ଯେଉଁଥିପାଇଁ ଯିଏ ବର୍ତ୍ତମାନ ହାତ ଛଡ଼ା କରିଦେବ, ସେ ଯଦି ପାପକର୍ମ କରିବ, ପୁଣି ଯଦି 84 ଲକ୍ଷ ଶରୀର ଭ୍ରମଣ କରତେ ଆସ୍ତେ ଆସ୍ତେ ଏ ଜଗତରେ 10,000 ବର୍ଷ ସେଫ୍। ଥରେ ଯଦି ପୁଣ୍ୟକର୍ମ କରିକି ସ୍ୱର୍ଗ ଲୋକକୁ ଚାଲିଯିବ, ଥରେ ସ୍ୱର୍ଗ ଲୋକ ଉପରେ ସେଠିକା ସମୟ ତ ବହୁତ ଶୀଘ୍ର ଚାଲିଯିବ, ମାନେ ଲେଟ୍ରେ ଯିବ,
ଦଶ ହଜାର ବର୍ଷ ଭିତରେ ଏଇ ମୃତ୍ୟୁ ଲୋକରେ ସେତେବେଳକୁ ସବୁ ପାର ହେଇଯାଇଥିବ, ରହିବନି କାହିଁକି ଦେବ ଲୋକ ଉପରେ ସେଠି ଗୋଟିଏ ଦିନ ମାନେ ଏଠି ଗୋଟିଏ ବର୍ଷ, ସେଇଥିପାଇଁ କେତେବେଳେ ଦଶ ହଜାର ବର୍ଷ ଚାଲିଯିବ ପୁରା ଅବହେଳାରେ ସେ ବି ବୁଝିପାରିବନି। ଆଉ ଯଦି ଥରେ ବୈଷ୍ଣବ ଏଇ ଜଗତ ଆସିକି ଯଦି ହରିନାମ କରୁ, ଯଦି ବୈଷ୍ଣବ ଅପରାଧ ଥରେ କଲା ତାହେଲେ ବୈଷ୍ଣବ ଅପରାଧ କଲେ ବି ବର୍ଣ୍ଣନା ହଉଛି, ସେ ଯଦି ବୈଷ୍ଣବ ଅପରାଧରୁ ମୁକ୍ତ ନ ହେଇପାରିବ ତାର ଆହୁରି ସାଙ୍ଘାତିକ ଅବସ୍ଥା। କାହିଁକିନା ବୈଷ୍ଣବ ଅପରାଧ ଏମିତି ଶାସ୍ତ୍ର ବର୍ଣ୍ଣନା ହଉଛି, ଯାବ ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ ସେ ନର୍ଗ ରହିବ। ବୈଷ୍ଣବ ଅପରାଧଟା ବହୁତ ଡେଞ୍ଜର, ଭଗବାନ ଉଦ୍ଧାର ପାଇବ, ଅପରାଧ କଲେ ଅପରାଧ ହିସାବରେ ଉଦ୍ଧାର ପାଇବ, ଉଦ୍ଧାର ହବନି କାହିଁ, ଉଦ୍ଧାର ପାଇବ ନା ଭଗବାନ ଆକୁ ଉଦ୍ଧାର କଲେ ନା। ଯେମିତି ଯିଏ ଅପରାଧୀ ଭଳି କପଟତା କରିକି କରିବ ସେ ଅପରାଧୀ ଭାବେ ମୁକ୍ତ ହବ। ଶ୍ରୀପଣେଖା ରାମଚନ୍ଦ୍ରକୁ ପତି ରୂପେ ବରଣ କରିଥିଲା ତ ବିବାହ କରିବାକୁ କହିଥିଲା, ଯେହେତୁ କପଟ ବେଶ ନେଇକି ଆସିଥିଲା ସେଇଥିପାଇଁ ତାକୁ ରଖିଲେ କେତେ ଦିନ, ସେ ଜନ୍ମରେ ନାକ କାଟିକି ରଖିଲେ ତାହାକୁ ବାହାର କରିବନି, ପର ଜନ୍ମ ପୁଣି ଖୁବ୍ ଜା କରିକି ରଖିଲେ ସାଙ୍ଗେ ସାଙ୍ଗେ ପାରିଲାନି କାହିଁକି ସେ ରାଧାକୃଷ୍ଣ ଏଇଭଳିଆ କାରଣ। ଯେତେବେଳେ ନଳକୂପରେ ମଣିପୁରକୁ କ'ଣ କରିକି ରଖିଲେ, ବୃକ୍ଷ କରିକି ରଖିଲେ, ଅପରାଧୀ ନାରଦ ମୁନିଙ୍କୁ ଦେଖିକି ବି ସମ୍ମାନ କଲେନି, ବୃକ୍ଷ କରିକି ରଖିଲେ, କେଉଁ କେତେ ଯୁଗ ରଖିଲେ, ତାପରେ ଯାଇକି ଉଦ୍ଧାର କଲେ, ଉଦ୍ଧାର ପାଇବ ଯେହେତୁ ଏଇଟା ନଷ୍ଟ ତ ହବନି ଫଳତଃ ଆଧ୍ୟାତ୍ମିକ ଜୀବନର। ସେଇଥିପାଇଁ ସେ ଅପରାଧୀ ଭାବେ କେତେ ଜନ୍ମ କେତେ ଯୁଗ କେତେ କ'ଣ ବିତିଯିବ ତାପରେ ଯୁଗ ଯୁଗ ବିତିଲା ପରେ ଉଦ୍ଧାର ପାଇବ ଏଇଟା ଠିକ ନୁହେଁ। ସେଥିପାଇଁ ବୈଷ୍ଣବ ଅପରାଧ ପାପ ପୁଣ୍ୟରୁ ବୃଦ୍ଧ ହେଇକି କେବଳ ପୂର୍ଣ୍ଣରୂପେ କୃଷ୍ଣ ଭକ୍ତି ରାସ୍ତାରେ ଯିବା ପାଇଁ, ସେଥିପାଇଁ କାହିଁକିନା ଦଶ ହଜାର ବର୍ଷ ହେଉଛି ସୁବର୍ଣ୍ଣ ଯୁଗ, ଯିଏ ଯେଉଁଭଳିଆ ଆମେ ଭକ୍ତି କଲେ ବି ଭଗବାନ ନିଶ୍ଚିତ ଉଦ୍ଧାର କରିବେ ବିଶ୍ୱାସ ଦେଇଛନ୍ତି, ଆଶ୍ୱାସ ଦେଇଛନ୍ତି। ଦଶ ହଜାର ବର୍ଷ ପରେ ଜଗତରେ ନା ସାଧୁସନ୍ତ ପାଇବେ, ନା ଜଗତରେ ଭଗବାନଙ୍କ ନାମ ରହିବ, ନା ପବିତ୍ର ଗଙ୍ଗା ଯମୁନା ଆଦି ରହିବେ, ନା ଗୌରୀ ଗୋବର୍ଦ୍ଧନ ରହିବେ, ସବୁ ଏଇଟା ତ କଳିଯୁଗ ରେ ଏଇଟା ସବୁ ଲୋପ ପାଇଯିବ ନା। ଗୋବର୍ଦ୍ଧନ ବି ତିଳେ ତିଳେ ପ୍ରତ୍ୟେକ ଦିନ ପ୍ରବେଶ କରୁଛନ୍ତି, ପ୍ରଭାତ କହୁଛନ୍ତି ଯେ ଯଦିଓ ନଦୀ ସମୟ ସାମାନ୍ୟ ପରିମାଣରେ ରହିବେ କିନ୍ତୁ ତାର ମହିମା ସାଧୁସନ୍ତ ସଙ୍ଗ ପାଇବନି, ନାମର ପ୍ରଭାବ ତ ରହିବ ହେଲେ ଆଉ ବର୍ତ୍ତମାନ ଚିନ୍ତା କରନ୍ତି, ବର୍ତ୍ତମାନ ଯୁଗରେ କୃଷ୍ଣ ମୁକ୍ତି କରିବା କେତେ କଠିନ ହେଲା, ପାରିବାରିକ ଜୀବନ ସବୁକିଛି ଏଇଭଳିଆ ହେଲାଣି, ଯେଉଁଭଳିଆ ଜଗତ ଯୁଗ ସଭ୍ୟତା ଆଚାର ସଂସ୍କୃତି ଯେଉଁଭଳିଆ ସ୍ଥିତି କଲାଣି, ଆଉ ପଚାଶ ଶହେ ବର୍ଷ ପରେ ଏଇ ଜୀବନରେ କରିବିନି, ଆଗାମୀ ଆଉ ଥରେ ଜନ୍ମ ହେଲେ ତ ଯାହା ହବ ପୁଣି ଆଉ ଥରେ ଜନ୍ମ ହେଇକି କରିବି, ଇଆରେ କିଛି ଗ୍ୟାରେଣ୍ଟି ଅଛି? ସେତେବେଳକୁ କ'ଣ ପରିବେଶ ପରିସ୍ଥିତି ହେଇଯିବ କି କହିପାରିବ? ଏଇ କଳିଯୁଗରେ ନା କୌଣସି ଜୀବନ, ନା ବ୍ରହ୍ମଚାରୀ ଜୀବନ, ନା ଗୃହସ୍ଥ ଜୀବନ, କୌଣସିଟା ସଠିକ ଭାବରେ କରିବନି। ଆଉ ସେତେବେଳକୁ ଆଉ ପଚାଶ ଶହେ ବର୍ଷ ଆମେ ଆମେ ଦଶ ତିରିଶ ବର୍ଷ ପୂର୍ବର ଚିନ୍ତା କରୁନୁ, ସଂସ୍କୃତି କେତେ ଭଲ ଥିଲା, ଥିଲା ନା, କେତେ ଆଚାର ଆଚରଣ ବ୍ୟବହାର ଭାତୃତ୍ୱ ପ୍ରୀତି ମମତା କେତେ କ'ଣ ଥିଲା, ଆଜି ସେଇଆ ନାହିଁ। ତାହେଲେ ଆଉ ଦଶ ପଚାଶ ବର୍ଷ ପରେ ଦେହ ତ୍ୟାଗ କରିକି ଆଉ ଥରେ ଜନ୍ମ ହେଇକି କରିବି, ସେଇଟା କେମିତି କ'ଣ ଆହୁରି କ'ଣ ଜଟିଳ ଅବସ୍ଥା ଆସିବ? ଆଉ ଦଶ ହଜାର ବର୍ଷ ପରେ ଯେ ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି, ଦଶ ହଜାର ବର୍ଷ ପରେ ମଣିଷର ଚେତନା କ'ଣ ଥିବ କହିଲି? ସେଇଥିପାଇଁ ଆଉ ଆଶା କରାଯାଏ ନା କିଛି ଥିବ ବୋଲି, ସେଥିପାଇଁ ବର୍ତ୍ତମାନ ହିଁ ସମୟ ଅଛି ଯିବା ପାଇଁ। ଯାଇ ରାଧାରାଣୀ ସେଠି ବିଷ୍ଣୁଙ୍କୁ ଦେଇଥିଲେ ଅଭିଶାପ ଦେଇଥିଲେ, ତା ମର୍ତ୍ତ୍ୟ ଲୋକର ଜନ୍ମ ଯାହ। ସେଥିପାଇଁ ଭଗବାନ ବିଷ୍ଣୁ କ'ଣ କଲେ, ଯେଉଁ ବାସୁଦେବ କୃଷ୍ଣ ଯିଏ ସୁଦର୍ଶନ ଚକ୍ର ଧରନ୍ତି, ଭଗବାନ ଶ୍ରୀକୃଷ୍ଣ କେବେ ସୁଦର୍ଶନ ଚକ୍ର ଧରନ୍ତିନି, ତାଙ୍କର କାମ ନିଅନ୍ତି। ଯାହା ହଉ କାଲି ସେସବୁ ନା ଆହୁରି ବିଷୟ କାଲି ଆଲୋଚନା କରିବା, କାହିଁକି ଭଗବାନ ଏଇଭଳିଆ ଏଭଳିଆ ରୂପରେ କାହିଁକି ଏଭଳିଆ, ତାଙ୍କର ବିଶେଷତ୍ୱ କାରଣଟା କ'ଣ? ସେଠୁ ଭଗବାନ ଶ୍ରୀକୃଷ୍ଣ ଯେ ଏଇ ଯେଉଁ ସୁଦ କୁରୁକ୍ଷେତ୍ରରେ ଭଗବତ ଗୀତା କେ ଭଗବାନ ନିର୍ଦ୍ଦେଶ କ'ଣ ଅଛି, ଶାସ୍ତ୍ର ବର୍ଣ୍ଣନା କରୁଛି, ବୃନ୍ଦାବନ ପରିତ୍ୟଜ୍ୟ ଏକମ୍ ପଦମ ନଗଛେ। ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ପରିତ୍ୟାଗ କରିକି ଗୋଟିଏ ପାଦ କେତେବେଳେ ବାହାରକୁ ଯାଆନ୍ତି? ଭଗବାନ ଶ୍ରୀକୃଷ୍ଣଙ୍କର କାମ ହେଉଛି କେବେ ବି ଯାଇନା, ରାଧାରାଣୀଙ୍କୁ ଛାଡ଼ିକି ଗୋପମାନ ଗୋପୀମାନଙ୍କୁ ଛାଡ଼ିକି କେବେ ବି କୃଷ୍ଣ ଗୋଟିଏ ପାଦ ବି ଆଗକୁ ଯାଇନା, ବୃନ୍ଦାବନ ଛାଡ଼ନ୍ତିନି ତାଙ୍କ କାମ। ଭଗବାନ ବୃନ୍ଦାବନ ଜଙ୍ଗଲରେ କେବେ ବି ଭଗବାନ ଜୋତା ପଟୁ ପାଦୁକା ବ୍ୟବହାର କରୁନାହାନ୍ତି, ବୃନ୍ଦାବନ କେତେ ପବିତ୍ର, ଯଦି ନିଜେ ମାଟି ଖାଇଦିଅନ୍ତି ସେ ପବିତ୍ର ଜାଗାକୁ ଛାଡ଼ିକି କେମିତି। ସେଥିପାଇଁ ସାଧୁମାନେ କୁହନ୍ତି ଆମେ ଭଗବତ ଭକ୍ତି କରିବା ଯେ କାହାର କରିବା, ସେଥିପାଇଁ ଗୌଡ଼ ବୈଷ୍ଣବମାନେ କହିଲେ ଲକ୍ଷ୍ମୀନାରାୟଣଙ୍କର ଆରାଧନା କରନ୍ତି ଭଗବାନ, ସେଥିପାଇଁ କହୁଛି ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଶୀ ଉପାସନା ବ୍ରଜବଧୂ ଆର କେନ ଜାଗା କରିଥିଲା।
ଆରାଧ୍ୟ ଭଗବାନ କିଏ ନା ତଦେଶ ତନୟ ନନ୍ଦ ନନ୍ଦନ ବ୍ରଜର ତନୟ କୃଷ୍ଣଙ୍କର ଆରାଧନା କାହିଁକି ନା ଦ୍ୱାରକାଧୀଶ କୃଷ୍ଣଙ୍କର ଆରାଧନା କରନ୍ତିନି ଦ୍ୱାରକା କାରଣ ମଥୁରା ତାପରେ ଦ୍ୱାରକା ତାପରେ ରହିଥିବ ଗୋଲକ ବୃନ୍ଦାବନ ଆଉ ଦ୍ୱାରକାଧୀଶଙ୍କର ବି ଆରାଧନା କରନ୍ତିନି ଦ୍ୱାରକା କୃଷ୍ଣଙ୍କର ବି ଆରାଧନା କାହିଁକି ସେଟା ଐଶ୍ୱର୍ଯ୍ୟ ଭାବ ଦ୍ୱାରକାରେ କୃଷ୍ଣ ଯୋଉ ରହିଛନ୍ତି ଐଶ୍ୱର୍ଯ୍ୟ ଭାବରେ ରହିଛନ୍ତି ରୁକ୍ମିଣୀ ଆଉ ଇଏ ମାନଙ୍କ ସହିତ ମହିଷୀମାନଙ୍କ ସହିତ ଐଶ୍ୱର୍ଯ୍ୟ ଭାବ କିନ୍ତୁ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣଙ୍କ ଭିତରେ ଐଶ୍ୱର୍ଯ୍ୟ ଭାବ ନାହିଁ କାହିଁକି ନା ସେ ପସନ୍ଦ କରନ୍ତିନି ଗୋପୀମାନେ କଦାଚିତ ଏଇ ଐଶ୍ୱର୍ଯ୍ୟ ଭାବରେ ସତ୍ୟ ନୁହଁ ସେମାନେ ମାଧୁର୍ଯ୍ୟ ଭାବ ସେ ମାଧୁର୍ଯ୍ୟ ଭାବରେ କାହିଁକିନା ରାଗ ନହେଲେ ଯଦି ଆନନ୍ଦ ଥାନ୍ତା କୃଷ୍ଣ ଆମେ ଯେଉଁ ଶୁଣୁଛନ୍ତି ରଥଯାତ୍ରାର କାରଣ ଦ୍ୱାରକାରେ ଥାଇକି ବି ତାଙ୍କ ଭିତରେ କାହିଁକି ରାଧା ରାଧା ଗୋପୀ ଗୋପୀ ବୋଲି ଚିତ୍କାର କରୁଥିଲେ ଦ୍ୱାରକାରେ ଥାଇକି ଯୋଉ ସେ ତ ବିଷ୍ଣୁଙ୍କ ପ୍ରକାଶ ବିଷ୍ଣୁ ପ୍ରକାଶ ହେଇକି ଭଗବତ ଗୀତା ଆଜ୍ଞା ଦେଇଛନ୍ତି ତାଙ୍କୁ କଣ ମାନେ ଏମିତି ସମିଶ୍ରଣ ଅବତାର ତ ବାସ୍ତବିକ ବିଷ୍ଣୁ କିଏ ଭଗବାନ କୃଷ୍ଣଙ୍କର ପ୍ରକାଶ ନା ସେ ଜଗତକୁ ଶିଖେଇବେ ଦୁଇ ଜଣ ତ ଅଲଗା ବସ୍ତୁ ନୁହନ୍ତି ଜଣିଏ ବସ୍ତୁ ଭଗବାନ କୃଷ୍ଣଙ୍କର ପ୍ରକାଶ ହଉଛନ୍ତି ବିଷ୍ଣୁ ତାଙ୍କର କାମ ହଉଛି ଅସୁର ନିଧନ କରିବା କିନ୍ତୁ ଭଗବାନ କୃଷ୍ଣ ବୃନ୍ଦାବନ ଛାଡ଼ିକି ଯାଆନ୍ତିନି ଏଇ ପ୍ରଶ୍ନ ଆସିବ ଯେହେଲେ ଯଦି କରନ୍ତିନି ସିଏ କାହିଁକି ରାଧାନାଥ ଭାବରେ ଭାବିତ ହେଉଛନ୍ତି ସିଏ କାହିଁକି ତାହେଲେ ତାଙ୍କ ଭିତରେ ଗୋପୀ ଭାବ ରହିଛି ଯଦି ବିଷ୍ଣୁ ହୁଅନ୍ତି ତାଙ୍କ ଭିତରେ ତ ଭାବନା ଆସିବନି ବାସ୍ତବିକ ଭଗବାନଙ୍କ ଲୀଳାକୁ ପୂର୍ତ୍ତି ସାଧନ କରିବା ପାଇଁ ଏଣିକି ଯଦି ଦେଖିବା ପାଇଁ ପଡ଼ିବ ଏ ଦ୍ୱାରକାରେ ଯେଉଁମାନେ ଥିଲେ ମହିଷୀମାନେ ଏମାନେ ହେଉଛନ୍ତି ସବୁ ଗୋପୀମାନେ ଏ ଦ୍ୱାରକାରେ ଯେଉଁ ମହିଷୀମାନେ କାରଣ ରୂପ ଗୋସ୍ୱାମୀ ରଚନା କରିଛନ୍ତି ଯେଉଁ ଲଲିତ ମାଧବ ଗ୍ରନ୍ଥ ଏ ଲଲିତ ମାଧବ ଗ୍ରନ୍ଥରେ ରୂପ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଏଇ ଯିଏ ରୁକ୍ମିଣୀ ରୁକ୍ମିଣୀ ହେଉଛନ୍ତି କିଏ ନା ଚନ୍ଦ୍ରାବଳୀ ହେଉଛନ୍ତି ରୁକ୍ମିଣୀ ଏ ଚନ୍ଦ୍ରାବଳୀ ପୁଣି କିଏ ନା ଚନ୍ଦ୍ରାବଳୀ ହେଉଛନ୍ତି ଚିନ୍ମୟ ଜଗତର ଗୋଲକ ବୃନ୍ଦାବନର ବିଜୟା ସଖୀ ସେ ବିଜୟା ସଖୀ ଯାହା କୁଞ୍ଜରେ ଥିଲେ ରାଧାରାଣୀ ଗଲେ ଶ୍ରୀଧାନ ସଂଘା ତାଙ୍କୁ ଛାଡ଼ିଲେନି ନ ଛାଡ଼ିବାରୁ ଯେଉଁ ଅଭିଶାପ ହେଲା ଯାହା କୁଞ୍ଜରେ ସେ ନଦୀ ହେଇକି ଯମୁନା ହେଇକି ପ୍ରକାଶିତ ହେଲେ ତାକୁ ସୁଯୋଗ ଦେଇଥିଲେ କୃଷ୍ଣ ସେ ଯେଉଁ ବ୍ୟାକୁଳ ଦେଇକି କୃଷ୍ଣ ପାଇଁ ନଦୀ ହେଇକି ବହିଲା ଆଉ ସେ ଯେଉଁ ତାର ଇଚ୍ଛା ଥିଲା ଭଗବାନ କହିଲେ ଯେ ଠିକ ଅଛି ମୁଁ ଭୌମ୍ୟ ଜଗତକୁ ଯିବି ତମକୁ ମୁଁ ପ୍ରତିନିଧି ବରଣ କରିବି ସେଇ ଆସିଲେ ଚନ୍ଦ୍ରାବଳୀ ମାନେ ବିପକ୍ଷା ସଙ୍ଗୀ ହେଇକି ରାଧାରାଣୀଙ୍କର ବିପକ୍ଷା ବିଜୟ ଥିଲେ ସେଠି ଚିନ୍ମୟ ଜଗତରେ ସେଇଥିପାଇଁ ରାଧାରାଣୀ ତା କ୍ରୋଧ କରିକି ତ ଏଭଳିଆ ଘଟଣା ଗୁଡ଼ା ଘଟିଲା ଏ ଜଗତକୁ ଆସିବା ପାଇଁ ସେଇ ଆଇଲେ କଣ ଚନ୍ଦ୍ରାବଳୀ ସେଇଥିପାଇଁ କୃଷ୍ଣଙ୍କ ସହିତ କୃଷ୍ଣ ବେଳେବେଳେ ଚନ୍ଦ୍ରାବଳୀ କୁଞ୍ଜକୁ ଯେତେବେଳେ ଯିବା ପାଇଁ ଚାହାନ୍ତି ରାଧାରାଣୀଙ୍କ ସହିତ ତାଙ୍କର ବିଦ୍ରୋହ ହୁଏ ସେଇ ଚନ୍ଦ୍ରାବଳୀ କ'ଣ କଲେ ସମସ୍ତେ ଯେତେବେଳେ କୃଷ୍ଣ ଚାଲି ଆସିଲେ ଆମେ ଜାଣୁଛନ୍ତି କୃଷ୍ଣ ଆସିଲେ ଯେତେ ମହିଷୀମାନେ ସୃଷ୍ଟି ହେଲେ କୃଷ୍ଣଙ୍କ ସହିତ ଲୀଳାବିଳାସ କରିଥିଲେ କିଏ କରିବେ ଏମାନେ ବିଷ୍ଣୁ ଅଂଶ ହିସାବରେ ସିନା ଅସୁର ମାରଣ କରୁଛନ୍ତି ତାଙ୍କ ଭିତରେ ରହିକି କିନ୍ତୁ ବାସ୍ତବିକ ଯେଉଁ ଲୀଳାବିଳାସ ଗୁଡ଼ା ସବୁ ଭଗବାନ କୃଷ୍ଣଙ୍କର ପ୍ରକାଶ ହିସାବରେ ହେଉଛି କୃଷ୍ଣଙ୍କର ଯେଉଁ ତାଙ୍କର ନହେଲେ ବିଷ୍ଣୁ ଆଉ କୃଷ୍ଣଙ୍କ ଭିତରେ ଯେତେବେଳେ ମିଳିତ ଅଛନ୍ତି କୃଷ୍ଣ ବୃନ୍ଦା ମାଧୁର୍ଯ୍ୟ ଭାବରେ ଏଠି ଛୁପିକି ରହିଗଲେ ବ୍ରଜରେ ବାହାରକୁ ଯାଆନ୍ତିନି କିନ୍ତୁ କହନ୍ତି ଯେଉଁ ବିଷ୍ଣୁ ଏଠି ଆବିର୍ଭାବ ହେଇଛନ୍ତି ଯେ ବିଷ୍ଣୁ ଯେଉଁ ସବୁ ଅସୁର ନିଧନ ଯାହା ଯାହା କାର୍ଯ୍ୟ କଲେ ତାଙ୍କ ଭିତରେ ବି କୃଷ୍ଣ ଭାବନା ରହିଛି କାହିଁକିନା ଯେତେ ଲକ୍ଷ୍ମୀ ସବୁ ତ ରାଧାରାଣୀଙ୍କର ପ୍ରକାଶ ଏମିତିକି ବ୍ରଜରେ ଯେତେ ଗୋପୀ ଲଳିତା ବିଶାଖା ଯେତେ ସଖୀ ବେଳେବେଳେ ରାଧାରାଣୀ କୃଷ୍ଣ ଅନ୍ୟମାନଙ୍କ ପାଖକୁ ଯାଆନ୍ତି ବୋଲି କୃଷ୍ଣ ଥରେ ଦେଖେଇଲେ ରାଧାରାଣୀଙ୍କୁ ସମସ୍ତ ରାଧାରାଣୀଙ୍କୁ ଦିନେ କହିଲେ ଯେ ତମେ ଦେଖ ଏମାନେ କିଏ ସବୁ ସବୁଆଡ଼େ ଦେଖିଲେ ରାଧାରାଣୀଙ୍କର ପ୍ରକାଶ ସବୁ ଗୋପୀମାନେ ରାଧାରାଣୀଙ୍କ ପ୍ରକାଶ ସତ୍ୟଭାମା ହେଉଛନ୍ତି କିଏ ନା ରାଧାରାଣୀ ସ୍ୱୟଂ ସେତେବେଳେ ସୂର୍ଯ୍ୟକୁଣ୍ଡରେ ପ୍ରବେଶ କଲେ ସୂର୍ଯ୍ୟକୁଣ୍ଡରୁ କ'ଣ କଲେ ନା ଆଉ ଗୋଟେ ଅଂଶ ରୂପରେ ଯାଇକି କ'ଣ କଲେ ନା ପ୍ରକାଶିତ ହେଇକି ସେ ଯାଇକି ଦ୍ୱାରକାରେ ରହିଲେ ସବୁ ସତ୍ୟଭାମା କୃଷ୍ଣ ରୁକ୍ମିଣୀ ସହିତ ରୁହନ୍ତି ସାମ୍ନାରେ କିନ୍ତୁ ଲୁଚି ଲୁଚି ସବୁବେଳେ ସତ୍ୟମାନ ନିକଟରେ ଯାଇକି ମିଶିବାର କଥା ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ସବୁବେଳେ କାହିଁକିନା ସେଠି ନବବୃନ୍ଦାବନ ରହିଛି, ସେ ନବବୃନ୍ଦାବନ ଯେଉଁ ତିଆରି ହେଇଥିଲା ସେଠି, ସେ ନବବୃନ୍ଦାବନରେ ଯାଇକି କ'ଣ କରୁଥିଲେ, ସେ ରହିଥିଲେ ନବବୃନ୍ଦାବନ ଦ୍ୱାରକାରେ ଗୋଟେ ନବବୃନ୍ଦାବନ ରହିଛି। ସେ ନବବୃନ୍ଦାବନ ଠିକ ବୃନ୍ଦାବନ ଭଳି ପରିବେଶ, ଆଉ ସେ ନବବୃନ୍ଦାବନରେ ସତ୍ୟଭାମାଙ୍କ ସହିତ ରାଧାନୀଙ୍କ ସହିତ କୃଷ୍ଣଙ୍କର ସବୁବେଳେ ସେଠି ମିଳନ ହୁଏ, ସବୁ ତାଙ୍କର ଅଂଶରୁ ସେମାନେ ପ୍ରକାଶ। ଯେତେ ମହିଷୀ ଜଣ ଦେଖୁଛନ୍ତି ନା, ସମସ୍ତେ ହେଉଛନ୍ତି ଗୋପୀମାନଙ୍କର ପ୍ରକାଶ, ଏହି ଲୀଳାରେ ଗୋପୀମାନଙ୍କର ପ୍ରକାଶ। ସେହି ହିସାବରେ ଯେହେତୁ ତାଙ୍କ ଅଂଶ, ତାଙ୍କ ଅଂଶରୁ ସମସ୍ତେ ପ୍ରକାଶିତ ହୋଇଛନ୍ତି, ଏ ବିଷ୍ଣୁଙ୍କ ଭିତରେ ବି କୃଷ୍ଣଙ୍କର ଅଂଶ ରହିଛନ୍ତି, ଯେଉଁଠିକି ସେଇ ଭାବନା ତାଙ୍କ ଭିତରେ ପ୍ରକାଶିତ ହେଉଛି। ନହେଲେ ଏଇ ଲୀଳା ଗୁଡ଼ା ପୁଷ୍ଟି ହେବନି, ରଥଯାତ୍ରା ଯେଉଁ ବିଗ୍ରହ ରୂପ ପ୍ରକାଶ ଏଇଗୁଡ଼ା ସେ କାହିଁକିନା ତା ଯେଉଁ ରାଧାନୀ ସ୍ମରଣରେ ଯେଉଁ ଭାବନା ଗୁଡ଼ା ରହିବ। କିନ୍ତୁ ଆମେ ଦେଖୁଛେ କୃଷ୍ଣ ସିରିଏଲରେ ଯେଉଁ କୃଷ୍ଣଙ୍କର ବଂଶୀ ବଜେଇବା ଆଜି ଦେଖନ୍ତି, ଆମ ମହାରାଜ ମାନେ ଧରିକି କହନ୍ତି ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ତ କେବେ ବଂଶୀ ବଜେଇ ନାହାନ୍ତି। କିନ୍ତୁ ଯାହା ଭଗବାନ ବିଭିନ୍ନ ଅବସ୍ଥାରେ ବିଭିନ୍ନ ଲୀଳା ବିଚାର କରିବା ବହୁତ କଠିନ ଆମ ଭିତରେ। ସେଥିପାଇଁ ଭଗବାନ ସେଠି ଆମକୁ କୁହାଯାଉଛି କ'ଣ ଆରାଧନା କରତେ ହେଲେ କାରଣ ନା ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣଙ୍କର ଆରାଧନା କରେ ଗୋପୀ ଭାବ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଧାମ ବୃନ୍ଦାବନ ଯାହାଙ୍କର ନାମ ହେଉଛି ବୃନ୍ଦାବନ ରମ୍ୟା କାଶୀ ଉପାସନା ବ୍ରଜବଧୂ ବର୍ଗେନ ଯାହା ବ୍ରଜବଧୁ ମାନେ ଯାହା କଳ୍ପନା ଯେତେବେଳେ କୃଷ୍ଣଙ୍କୁ ବି ସେ ପାଇଲେ, କୃଷ୍ଣଙ୍କୁ ପାଇକି ବି ଏଇ ରୂପରେ ଯେତେବେଳେ ଗୋପୀମାନେ ପାଇଲେ କୁରୁକ୍ଷେତ୍ରରେ, କାହିଁକିନା ତାଙ୍କ ସହିତ ମିଳନ ହେଲା ତ କୁରୁକ୍ଷେତ୍ରରେ, କୁରୁକ୍ଷେତ୍ରରେ ପାଇକି ବି ତାଙ୍କୁ ନେଇ ଆସିବା ପାଇଁ ଚାହିଁଲେ। କୁରୁକ୍ଷେତ୍ରରେ ଭେଟ ହେଲା ଯେତେବେଳେ କୃଷ୍ଣଙ୍କ ସହିତ, କୃଷ୍ଣ ଯାଇଥିଲେ ସେ କୁରୁକ୍ଷେତ୍ରରେ ଭେଟ ହେବା ପରେ ଆଉ ସେଠୁ ଗୋପୀମାନେ ତାଙ୍କୁ ସେଠୁ ନେଇ ଚାଲି ଆସିଥିଲେ। ସେଥିପାଇଁ ସେ ତାଙ୍କର ସେଇ ଇଏ ରୂପକୁ ଦେଖିବା ପାଇଁ କେବେ ଚାହିଁନାହାନ୍ତି। ବିଷ୍ଣୁ ପ୍ରକାଶିତ ହେଇନଥିଲେ କି କୃଷ୍ଣ ଯେତେବେଳେ ଚତୁର୍ଭୁଜ ନାରାୟଣ ରୂପରେ ଯେତେବେଳେ ରାସସ୍ଥଳୀରୁ ଚାଲିଗଲେ ଗୋପୀମାନେ, ରାସ ନାଇଁ ଯେଉଁ କୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲେ ରାଧାନୀକୁ ନେଇକି, ତାପରେ ରାଧାନୀକୁ ବି ଛାଡ଼ିଦେଇକି ପରିତ୍ୟାଗ କରିକି ଯେତେବେଳେ ଚାଲିଗଲେ, ତାପରେ ଗୋପୀମାନେ ଖୁଜୁଛନ୍ତି ହା କୃଷ୍ଣ ହା କୃଷ୍ଣ, କୃଷ୍ଣଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ତାଙ୍କର ଦର୍ଶନ ଦେଲେ, ଦେଇନାହାନ୍ତି ଦେଇଛନ୍ତି ଦର୍ଶନ ଦେଲେ ବି ସେ କ'ଣ କଲେ ନା କୃଷ୍ଣଙ୍କୁ ପ୍ରଭୁ ଆମେ କୃଷ୍ଣଙ୍କୁ ଯେମିତି ଚାହୁଁ କେଉଁଠି କୃଷ୍ଣ ଅଛନ୍ତି ବୋଲି ତାଙ୍କୁ ଆଉ ଅନେଇଲେନି, ତାଙ୍କୁ କାମନା କଲେନି, କୃଷ୍ଣଙ୍କୁ ହିଁ ଖୋଜିଲେ, ସେ ବିଷ୍ଣୁଙ୍କ ରୂପରେ ଆକର୍ଷିତ ନୁହଁ। ନିତ୍ୟ ସ୍ୱରୂପ ବେଶଟା ଭଗବାନଙ୍କର ନିତ୍ୟ ରୂପଟା ହେଉଛନ୍ତି କ'ଣ ନା ଦ୍ୱିଭୁଜ ଶ୍ୟାମସୁନ୍ଦର ମୂଳରୂପ। ସେଥିପାଇଁ ମାନବ ଶରୀରକୁ ଦୁର୍ଲଭ କାହିଁ କୁହାଯାଏ, ମାନେ ଦୁର୍ଲଭ ଏଇଥିପାଇଁ କୁହାଯାଏ ଏଇ ଶରୀର ଦେବ ଶରୀର ରୁହେନି, ଭଗବାନ ଶ୍ରୀକୃଷ୍ଣ ପରମେଶ୍ୱର ଭଗବାନଙ୍କର ନିତ୍ୟ ସ୍ୱରୂପ ହେଉଛି ମାନବ ଶରୀର, ଏକ୍ଜାକ୍ଟ ତାଙ୍କ ଭଳିଆ ସ୍ୱରୂପ ଭଗବାନ କେବଳ ଲୀଳା ବେଳା। ସେଥିପାଇଁ କୃଷ୍ଣ ଆସିକି ଏ ଜଗତରେ କରନ୍ତି ମାନବଙ୍କ ପୁରା ଏଇଥିପାଇଁ ଦୁର୍ଲଭ ମାନବ ଜୀବନ, କୃଷ୍ଣଙ୍କ ନିଜର ସ୍ୱରୂପଟା ଯେଉଁ ଜୀବକୁ ଦେଇଛନ୍ତି ମାନବକୁ ଦେଇଛନ୍ତି, କାହିଁକି ଏଇ ଜୀବନରେ କୃଷ୍ଣ ଭକ୍ତି ଲାଭ ହେଇପାରିବ, ନିତ୍ୟ ଜଗତକୁ ଜୀବ ଫେରିପାରିବ। ବହୁ ବହୁ କଥା ରହିଛି, ଯାଇ କେଉଁଠି କ'ଣ ଛାଡ଼ିଗଲି ଯାହା ଯାହା ଥିବ ଖାଲି ଆଲୋଚନା ହବ। ସେଥିପାଇଁ ଯଦି କେଉଁଠି କ'ଣ ଛାଡ଼ିଛି କାହା କ'ଣ ବୁଝିବାକୁ ଥିବ ତାହେଲେ ପଚାରି
ପାରଟା
ଆରମ୍ଭ କରି ହେଇଗଲା ଯେ ବାସ୍ତବିକ ମାତା ଦେବଙ୍କୀଙ୍କ ଗର୍ଭରେ ସେ ଗର୍ଭରେ ରହିଲେ, ଯେତେବେଳେ ଗର୍ଭରେ ରହିଲେ ମାତା ଦେବଙ୍କୀଙ୍କର ଭଗବାନଙ୍କ ଇଚ୍ଛା, କାହିଁକିନା ସ୍ୱୟଂ ବଳରାମଙ୍କୁ ନିଜ ଭାଇକୁ ପଠାଉଛନ୍ତି କୃଷ୍ଣ, ଯେତେବେଳେ ତାଙ୍କ ଗର୍ଭରେ ରହିଲେ ରହିବା ପରେ ଭଗବାନ ଶ୍ରୀକୃଷ୍ଣ କ'ଣ କଲେ ନା ଯୋଗମାୟାଙ୍କୁ କହିଲେ ତମେ ଯାଅ କ'ଣ କର ନା ବର୍ତ୍ତମାନ ନନ୍ଦର କାରାଗାର ଭିତରେ ବଳରାମଜୀ ରହିଛନ୍ତି, ତାଙ୍କୁ ଆଣି କ'ଣ କରିବ ତମେ ଆଣିକି ଗୋକୁଳରେ ବସୁଦେବଙ୍କର ପତ୍ନୀ ରୋହିଣୀଙ୍କ ଗର୍ଭରେ ରଖିଦେବ, ଏଇଟା ଭଗବାନ ଶ୍ରୀକୃଷ୍ଣ ପଠେଇଲେ ଯୋଗମାୟାଙ୍କୁ, ଆଉ ତମ ଦ୍ୱାରା ଅନ୍ୟ କାର୍ଯ୍ୟ ରହିଛି, ଏଦ୍ୱାରା ମୁଁ ତୁମକୁ କ'ଣ କରିବି ଯେତେବେଳେ ମୁଁ ତୁମକୁ ଏଦ୍ୱାରା ବହୁତ ପୁରସ୍କୃତ କରିବି। ସେଥିପାଇଁ ଦଶମ ସ୍କନ୍ଧରେ ସେ କଥା ବର୍ଣ୍ଣନା ଅଛି ଯେ କ'ଣ ଯେତେବେଳେ ସେ ବିଜୁଳି କନ୍ୟା ଯେଉଁ କହୁଛନ୍ତି ଯେତେବେଳେ ଆବିର୍ଭାବ ହେଲେ ସେତେବେଳେ ଯୋଗମାୟାଙ୍କୁ ଏ ଜଗତର ଲୋକ କ'ଣ କଲେ ନା ତାକୁ ବହୁତ ପୂଜା କଲେ, ଭଦ୍ରା କାଳୀ ଚଣ୍ଡୀ ଦୁର୍ଗା ଏ ତ ଯୋଗମାୟାଙ୍କର ଅବତାର ନା, ସେଇଥିପାଇଁ ତାଙ୍କୁ ଏ ଜଗତରେ ଜଗତରେ ଏତେ ଲୋକ କାହିଁକି ପୂଜା କରୁଛି, ଦୁର୍ଗା ପୂଜା ଲୋକ ବହୁତ କରୁଛି ନା, ଦୁର୍ଗା କାଳୀ ପରିବେଶୀ ପୂଜା କରୁଛି ନା, ଏକ୍ଚୁଆଲି ଏଇଟା କୃଷ୍ଣଙ୍କର ଆଶୀର୍ବାଦ ବର। ସେ ଯେହେତୁ କୃଷ୍ଣ ବଳରାମଙ୍କ ସେବାରେ କୃଷ୍ଣଙ୍କ ସେବାରେ ସାହାଯ୍ୟ କଲେ, କୃଷ୍ଣ ନିଜ ଯୋଗମାୟାକୁ ଆଣିକି ଜଗତରେ କଲେ, ସେ ତାଙ୍କର ପୁରସ୍କାର ଦେବାଟା ପ୍ରୟୋଜନ ନଥିଲା, କାହିଁକିନା ସେ ତ ତାଙ୍କ ଦାସୀ, ଯୋଗମାୟା ତ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରେ, କିନ୍ତୁ ଭଗବାନ ଇଚ୍ଛାରେ ତାଙ୍କୁ କ'ଣ ପୁରସ୍କାର ଦେବ, ତଥାପି ବି କ'ଣ କରେ, ଭଗବାନଙ୍କର ସେବା ଯିଏ କରେ ଭଗବାନ ତାକୁ ଶ୍ରେଷ୍ଠତ୍ଵ ଦିଅନ୍ତି ଜଗତ। ଆଉ ସେହି ହିସାବରେ କ'ଣ କହୁଛି, ଜଗତର ଲୋକ ଏଇଥିପାଇଁ ପୂଜା କରନ୍ତି ତାଙ୍କ ନିକଟରେ ବେଶୀ କାଳୀ ଦୁର୍ଗାଙ୍କର ପୂଜା ଲୋକ ଜଗତର ଲୋକ ବି ଏଇଥିପାଇଁ ବହୁତ କରନ୍ତି, ଏଇଟା କୃଷ୍ଣଙ୍କର ଆଶୀର୍ବାଦ ବୋଲି ଭାଗବତରେ ବର୍ଣ୍ଣନା ଦେଇଛି। ବହୁ ରୂପରେ ତମେ ପୂଜା କରିବ, କେତେ ମାନେ କେତେ କେତେ ଅବତାର ବୋଲି ଦଶମ ସ୍କନ୍ଧରେ ବହୁ ନାମ ହଉ, ଦଶମ ସ୍କନ୍ଧ ଭାଗବତରେ ସୁଖଦେବ ସ୍ୱୟଂ ବର୍ଣ୍ଣନା କରିଛନ୍ତି। ସେଇଥିପାଇଁ ଏଟା କୃଷ୍ଣ, ସେ ଯୋଉ ଯୋଗମାୟା କଣ କଲେ ନା, ଆଙ୍କ ଗର୍ଭରୁ ଆକର୍ଷଣ କରିକି ନେଇକି, ସେଇଥିପାଇଁ ତାଙ୍କ ନାଁ ହଉଛି ସଂକର୍ଷଣ, ଆଙ୍କ ଗର୍ଭରୁ ଆକର୍ଷଣ କରିକି ନେଇକି ତାଙ୍କ ଗର୍ଭ ରଖିଦେଲେ। କୃଷ୍ଣ ନିର୍ଦ୍ଦେଶ ଦେଲେ ରୋହିଣୀ, ହେତୁ ରୋହିଣୀ ମାତା ଗର୍ଭବତୀ, ତାଙ୍କର ଗର୍ଭ ହେଲା ଯେତେବେଳେ ଗୋଟେ ସନ୍ଦେହ ଲାଗିବ, ନନ୍ଦ ବାବାଙ୍କ ଘରେ ରହୁଛନ୍ତି, ଇଏ କଣ ବସୁଦେବର ପତ୍ନୀ ଗର୍ଭବତୀ ହେଲେ, ସ୍ୱାମୀ କାରାଗାରରେ, ଇଏ ଗର୍ଭବତୀ, ଲୋକ ଭିତରେ ସନ୍ଦେହ ଆସିବ, ସେଥିପାଇଁ ସେ କଣ କଲେ ନା, ହେଲେ ନନ୍ଦ ବାବାଙ୍କ ଘରେ ରହୁଛନ୍ତି, ଲୋକ ଦୋଷାରୋପ କରିବେ ନନ୍ଦ ବାବାଙ୍କୁ, ସେଥିରେ ନନ୍ଦ ବାବା ଗଲେ କୋଉଠି ନା ବରଗାଚାର୍ଯ୍ୟ ପାଖକୁ, ବରଗାଚାର୍ଯ୍ୟ ନା ଅନ୍ୟ ଜଣେ କଣ ତ କିଣୁଛି, ତାଙ୍କର ଆଉ ଜଣେ, ଆଉ ଜଣେ ତାଙ୍କ ନାଁ କଣ, ବରଗାଚାର୍ଯ୍ୟ ନୁହଁ, କୁଳଗୁରୁ ନୁହଁ, ବଶିଷ୍ଠ, ବଶିଷ୍ଠ ହିଁ ନୁହଁ, ନା ନା ସନ୍ଦୀପ ଭଗବାନ ସ୍ୱୟଂ ନିଜେ ବଳରାମ ରୂପରେ ପ୍ରକଟ ହେଇକି ତାଙ୍କର ଅଂଶବତାର ଏ ଗର୍ଭରୁ ସେ ଗର୍ଭକୁ ଆସନ୍ତି, ସିଏ ତାଙ୍କୁ ନିର୍ଭୟ ଦେଲେ, ଏଟା ହଉଛି ଭଗବାନଙ୍କର କାମ, ଇଏ ବସୁଦେବଙ୍କର ଔରସରୁ ଏଇ ବଢିଯାଇଛି, ଏହି ସେଠୁ ସେ ଯାଇକି ସନ୍ଦେହ ଅଚନାରେ, ସେଥିପାଇଁ ଏଇ ହେଉଛି ଭଗବାନଙ୍କର ଇଚ୍ଛା ଯେ ସେ ଗର୍ଭରକୁ ଆସିକି ଏ ଗର୍ଭରେ ସ୍ଥାନାନ୍ତରିତ ହେଇକି ଆସିକି ରହିଲେ। ଏକି ଗୋଟିଏ ପିତାର ଦୁଇ ପତ୍ନୀ, ସେଥିପାଇଁ ଭଗବାନଙ୍କ ଇଚ୍ଛାରେ ହେଇପାରେ, ଭଗବାନ ଏଇଥିପାଇଁ ତାଙ୍କୁ ଆଣିକି ଗର୍ଭରେ ରଖିଲେ, କେବଳ କାହିଁକିନା ଭଗବାନ କୃଷ୍ଣ ଏଠିକି ଆସିବେ, ଲୀଳାବିଳାସ ଗୋକୁଳରେ କରିବେ, କୃଷ୍ଣ ବି ସେ ଯଦି ଯେତେବେଳେ ଆବିର୍ଭାବ ହେଲେ, ଯେ ଜନ୍ମ ଆବିର୍ଭାବ ହେଲେ ସେଠି, ଏଠି ଆସିକି ମାଆକୁ ସ୍ତନପାନ କଲେ, ଏଠି ଆସିକି ଲୀଳାବିଳାସ କଲେ, କିନ୍ତୁ ମାତା ଦେବଙ୍ଗୀଙ୍କଠୁ ବି ଥରେ ମାତ୍ର ସ୍ତନପାନ କରିଛନ୍ତି, ଜନ୍ମ ହେଲା ପରେ ଯେତେବେଳେ ଆବିର୍ଭାବ ଛୋଟ ଶିଶୁ ହେଲେ, ସେତେବେଳେ ଦେବଙ୍ଗୀ ମାତା ତାଙ୍କୁ ଥରେ ସ୍ତନପାନ କରେଇକି ପଠେଇଛନ୍ତି। ମାନେ କଥା ହେଇଛି କ'ଣ, ବସୁଦେବଙ୍କର ସାତଟି ପତ୍ନୀ ଥିଲେ, ହେଲା କି ସାତ ପତ୍ନୀଙ୍କ ଠୁ କୋଉ କୋଉ ପତ୍ନୀଙ୍କଠୁ କିଏ କିଏ ଜନ୍ମ ହେଇଛନ୍ତି ଭାଗବତରେ ପୁରା ଦେଇଛି ଟିକେ, କିନ୍ତୁ ଦେବକୀ ତାଙ୍କ ଭିତରକୁ ପ୍ରଧାନ ଥିଲେ, ଦେବକୀ ହେଉଛନ୍ତି ପୁରା ଉଗ୍ରସିଂହର କନ୍ୟା, ବିବାହ କରିକି ତ ପ୍ରଥମରୁ ସେଠି ଲଗେଇ ଦେଇଛନ୍ତି, ସେଥିପାଇଁ ନନ୍ଦ ଜାଣୁଥିଲା କ'ଣ, କାଳେ ତାଙ୍କର ରୋହିଣୀଙ୍କ ଇଏ କଂସ ଜାଣୁଥିଲା, ତାର ଯେଉଁ ବଂଶ ଅନ୍ୟାନ୍ୟ ଯେଉଁ ବସୁଦେବର ସନ୍ତାନ ମାନେ ରହିଛନ୍ତି, ସମସ୍ତେ ଲୁଚିକି ନ ରହିଲେ ଯାଦବ କୂଳ, ଇଏ କ'ଣ କରିବେ ନା, କାଳେ ୟାଙ୍କ ବିରୋଧରେ ସୁର ଉତ୍ତୋଳନ କରିବେ, ଇଏ ସେମାନଙ୍କୁ ବଧ କରିବେ, ସେଇଥିପାଇଁ କ'ଣ କରୁଥିଲେ ନା, ବିଭିନ୍ନ ଜଣକୁ ବିଭିନ୍ନ ଜାଗାରେ ଲୁଚେଇ ରହିଲେ, ଆଉ ରୋହିଣୀ ଜଣେ ପତ୍ନୀ ଥିଲେ ତାଙ୍କୁ ଆଣିକି କ'ଣ ନନ୍ଦ ଭାବରେ ଲୁଚେଇ
ରଖିଲେ।
ଆକ୍ଚୁଆଲି ବସୁଦେବ ଆଉ ଇଏ ହେଉଛନ୍ତି ଭାଇ, ନନ୍ଦ ଆଉ ବସୁଦେବ ହେଉଛନ୍ତି ଭାଇ, ଏମିତି ସମ୍ବନ୍ଧରେ ଇଏ, କିନ୍ତୁ ସୁରସେନ ରାଜା ଯିଏ, ଏ ସୁରସେନ ରାଜା ହେଉଛନ୍ତି କିଏ, ସୁରସେନ ଇଏ ହେଉଛନ୍ତି ଆମର ବାମନ ଦେବ ନା, ଯେଉଁ ପର୍ଶୁରାମ, ପର୍ଶୁରାମ ଯେଉଁ ବଧ କଲେ ଯମଦଗ୍ନିକୁ, ପର୍ଶୁରାମ ସହସ୍ରାର୍ଜୁନ, ସହସ୍ରାର୍ଜୁନର ଯେଉଁ ପୁଅମାନେ ଥିଲେ, ସେଇ ସହସ୍ରାର୍ଜୁନର ପୁଅମାନଙ୍କୁ ତ ଇଏ ମାରିଲେ ଭଗବାନ, ସହସ୍ରାର୍ଜୁନ ମାରିଦେବା ପରେ କେତେଜଣ ପୁତ୍ର କ'ଣ କ'ଣ ଲୁଚିକି ପଳେଇଗଲେ, ହେଲା, ଏଇ ଲୁଚିକି ପଳେଇଲା ପରେ ସିଏ କ'ଣ କଲେ ନା, ସିଏ ଆସିକି କ'ଣ କଲେ ନା, ଲୁଚିକି ଥିଲେ ସେଇ ତାଙ୍କ ଲୁଚିକି ଥିଲେ, ମାନେ ସିଏ ସତ ରାସ୍ତାରେ ଅସତ ରାସ୍ତାରେ ଯାଇନାହାନ୍ତି, ଆଉ ଆସିକି ଥିଲେ ତାଙ୍କ ଏଇ ଯାଦବ ବଂଶଟା ଯେଉଁ ଆସିଛି ସୁରସେନ ଆଦି, ହଉଛନ୍ତି ସେ ତାଙ୍କ ବଂଶର ପୁତ୍ର, ସହସ୍ରାର୍ଜୁନର ବଂଶଧର, ଏଇ ହେଉଛି
ଯାଦବ ବଂଶ।
ହଁ, ସେମାନେ ହେଲେ ଯାଦବ ବଂଶ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ବଂଶରେ ପୁଣି ଜନ୍ମଗ୍ରହଣ କଲେ, ଏଇ ହେଉଛି କଥା। ସେଇ ସୁରସେନ କଣ ହେଇଛି, ଯୋଉ ସୁରସେନଙ୍କର ଯୋଉ ପୁତ୍ର ବସୁଦେବ, ତ ସୁରସେନଙ୍କ ପୁତ୍ର। ଏଇଠି କଣ କହିଲା, ସୁରସେନ ସିଏ ସୁରସେନ ରୂପରେ ଆସିଲେ, ସୁରସେନ ହେଇକି ଏଠିକି ପଳେଇ ଆସିଲେ। ଏଇ ସୁରସେନ ତ ସେଇ ସୁରସେନ ରୂପେ ଖ୍ୟାତି ହଉଛନ୍ତି, ସହସ୍ରାର୍ଜୁନ ପୁତ୍ର ପରେ ସୁରସେନ ହେଇକି ଖ୍ୟାତି ଲାଭ କଲେ, ଏଇଭଳି ରାଜୁତି କଲେ ସେ। ତାଙ୍କ ବଂଶରେ ଭଗବାନ ପୁଣି ଇଏଟା ହେଇଗଲେ। ଶହେଟା ସହସ୍ରାର୍ଜୁନର ଶହେଟା ପୁତ୍ର ବୋଲି ସେଇଥିପାଇଁ ସହସ୍ର, ଶହେ ବାହୁ ଯୋଉ କୁହାଯାଏ ତାର ଶହେଟା ସହସ୍ର ମାନେ ହଜାରେ, ହଜାରଟା ପୁତ୍ର ତାର। ଆଉ ସେଇଠି କଣ, ଏଇ ଯୋଉ ସୁରସେନର ପୁତ୍ର ହଉଛନ୍ତି ବସୁଦେବ, ତାଙ୍କର ଦୁଇଟା ପତ୍ନୀ ସୁରସେନଙ୍କର, ଏ ଦୁଇ ପତ୍ନୀ ହଉଛନ୍ତି, ଜଣେ ଥିଲେ କଣ କ୍ଷତ୍ରିୟ ପତ୍ନୀ, ଆଉ ଜଣେ ଥିଲେ ଏଇ ଯୋଉ ବୈଶ୍ୟ ପତ୍ନୀ, ବୈଶ୍ୟ ପତ୍ନୀ ଥିଲେ। ଏ ବୈଶ୍ୟ ପତ୍ନୀଙ୍କଠୁ ଜନ୍ମ ହେଲେ କି ନନ୍ଦ ଉପାନନ୍ଦ ଆଦି ଜନ୍ମ, ଯେହେତୁ ମାନେ ବୈଶ୍ୟ ପତ୍ନୀ ଯେମିତି ବିଦୁର ଜନ୍ମ ହେଲେ ଦାସୀ ପୁତ୍ର ବୋଲି ତାଙ୍କୁ ଶୂଦ୍ର କୁହାଯାଉଛି, ବୁଝିପାରୁଛନ୍ତି, କିନ୍ତୁ ସେ ପିତା ହଉଛନ୍ତି ତାଙ୍କ ବଂଶରେ, ସେଇ ହେଉଛି କଥା। ସେଇଟା କ'ଣ କ୍ଷତ୍ରିୟ ପିତା, କିନ୍ତୁ ହେଲା କ'ଣ ନା, ଏଠି ଯୋଉ ନନ୍ଦ ବାବା ହେରିକା କାର୍ଯ୍ୟ ବି ହେଲା ବୈଶ୍ୟ ଭଳିଆ, ନନ୍ଦ ଉପାନନ୍ଦ ଏମାନେ ପିତା ହେଉଛନ୍ତି କ୍ଷତ୍ରିୟ, କିନ୍ତୁ ଯେହେତୁ ମାତା ହେଉଛନ୍ତି ବୈଶ୍ୟ, ସେଥିପାଇଁ ଏମାନେ କ'ଣ କଲେ ବୈଶ୍ୟ ଭଳିଆ ବି ଜୀବନ ଜୀବନ, କିନ୍ତୁ ପିତା ଗୋଟିଏ ବୈଶ୍ୟ ମା ଆଉ କ୍ଷତ୍ରିୟ ମା, କ୍ଷତ୍ରିୟ ମା ହିସାବରେ ଦେବ କି, ସେଥିପାଇଁ ସେମାନଙ୍କ ପୁତ୍ରମାନେ ରାଜୁତି କରିବେ। ମାନେ ଏମାନେ ଯେଉଁ ବୈଶ୍ୟବୃତ୍ତି କଲେ, ସେମାନେ ଏମାନେ ବ୍ରଜକୁ ଚାଲି ଆସିକି ବୈଶ୍ୟ ଭଳି କାର୍ଯ୍ୟକ୍ରମ, ବୈଶ୍ୟ ମାଠୁ ଜନ୍ମ ହେଇଥିଲେ, ଏମାନଙ୍କ କାର୍ଯ୍ୟକଳାପଟା ବି ବୈଶ୍ୟ ଭଳି ହେଉଥିଲା। ଏମାନେ ଆସିକି ଏଠି ଅଲଗା, ସବୁ ରାଜାଙ୍କର ପତ୍ନୀ ବିଭିନ୍ନ ଜାଗାରେ ଥାଆନ୍ତି, ସେତେବେଳେ ସୁରସେନ ରାଜା ଥିଲେ, ତାଙ୍କ ପତ୍ନୀମାନେ ବିଭିନ୍ନ ଜାଗାରେ ବିଭିନ୍ନ ପତ୍ନୀମାନେ ତାଙ୍କ ରାଜ୍ୟରେ ବିଭିନ୍ନ ଜାଗାରେ ଥିଲେ। ଆଉ ଏମିତି କଥା, ସେଥିପାଇଁ ଏମାନେ ବ୍ରଜକୁ ଚାଲି ଆସିଲେ, ବ୍ରଜରେ ଆସିକି ରହିକି ସେମାନେ ବୈଶ୍ୟ ଭଳି କାର୍ଯ୍ୟ କରୁଥିଲେ, ରକ୍ଷା ବାଣିଜ୍ୟ ଆଦି ବୈଶ୍ୟ ବୃତ୍ତି କରିକି ଜୀବନ ବିତାଉ। ସେଥିପାଇଁ ଭଗବାନ ଏଠି ଜନ୍ମ ହେଉଛି କ'ଣ କହିଲେ ନା, ସେଠିକି ଯାଇକି ନନ୍ଦ ବିଦୁର ହଉଛନ୍ତି ଧର୍ମରାଜଙ୍କର ଅବତାର, ଯୁଧିଷ୍ଠିର ବି ଧର୍ମରାଜଙ୍କର ଅବତାର, କେତେ ଅଂଶ ଅବତାର ହେଇପାରିବ, ତା ଅର୍ଥ କଣ ଜମାଳୟରେ ଆଉ ଜମାରାଜଙ୍କର ରାଜୁତି ଚାଲୁନଥିଲା, ସେ ବି ଚାଲୁଥିଲା, ସେଥିରେ ଦୁଇ ଜଣ ହେଇଥିଲେ। ଯେତେବେଳେ ବିଦୁର ଚାଲିଗଲେ, ଏଇ ଯୋଉ ପଛରେ ଯୋଉ ମହାଭାରତ ସିରିଏଲଟା ଦିଆ ହେଇଛି ମୁଁ ଦେଖିଲି, ସେଥିରେ ଯେତେବେଳେ ବିଦୁର ତପସ୍ୟା କରିକି ଚାଲିଗଲେ, ସେତେବେଳେ କ'ଣ କହିଛି ନା, ଏମାନେ ସିଏ ଆସିକି କ'ଣ କରିଛନ୍ତି, ତାଙ୍କର ସେ ଆତ୍ମା ଆସିକି ଯୁଧିଷ୍ଠିରଙ୍କ ଶରୀରରେ, ଗୋଟିଏ ଶରୀରରେ ଦୁଇ ଜଣ ମିଶି ଯାଇଛନ୍ତି। ଏଇଟା ଯୁଧିଷ୍ଠିର ଧର୍ମରାଜଙ୍କ, କାହିଁକି ସେ ଧର୍ମଙ୍କର ଅବତାର, ତ ସେ ଧର୍ମର ଅବତାର ଭିତରେ ଦୁଇ ଜଣ ସାରା ତାଙ୍କର ଅବତାର। ଆଉ ଆଉ କାହାର କ'ଣ ହଁ, ଦ୍ୱାପର ଯୁଗରେ ଯୋଉ କୃଷ୍ଣ ଆସିଲେ, ସ୍ୱୟଂ ଗୋଲକ ବୃନ୍ଦାବନ ସେଇ କୃଷ୍ଣ
ଆସିଲେ,
ସେଇଥିପାଇଁ ସୋପାର୍ଷଦ ସିଓଧାମ ଯେତେବେଳେ ଆସନ୍ତି, ଯେତେବେଳେ ଆସିଲେ ପ୍ରଥମେ ଗିରି ଗୋବର୍ଦ୍ଧନକୁ ଆଣିଲେ, ଯମୁନା ନଦୀକୁ ଆଣିଲେ, ସବୁଗୁଡ଼ା, କାହିଁକି ଭଗବାନ ଯେତେବେଳେ ଆସିବେ, ରାଧାରାଣୀ ଚାହିଁଲେ ଆସିବେନି, କହିଲେ ମୁଁ ଯିବିନି, ମନା କଲେ ରାଧାରାଣୀ, ଯେତେବେଳେ ମନା କଲେ ସେଠୁ କ'ଣ ହେଲା ନା, ଭଗବାନ ଶ୍ରୀକୃଷ୍ଣ କହିଲେ ଠିକ୍ ଅଛି, ତମେ ଯଦି ଯିବା ପାଇଁ ଚାହୁଁନ ସେଇ ବୃନ୍ଦାବନ ଛାଡ଼ିକି, ଯମୁନା ଛାଡ଼ିକି, ତମେ ତାହେଲେ ଯିବନି ଗୋବର୍ଦ୍ଧନ ଛାଡ଼ିକି, ତାହେଲେ ସେ ଜଗତକୁ ସବୁ ନେଇକି ଯିବି। ସେଇଥିପାଇଁ ପୁଣି ଗୋବର୍ଦ୍ଧନକୁ ଅବତୀର୍ଣ୍ଣ, ଗୋବର୍ଦ୍ଧନ ଲୀଳା ଯେତେବେଳେ ଆସେ ନା, ଆମେ ଅବତୀର୍ଣ୍ଣର କାହାଣୀ ଜାଣିଛନ୍ତି, କେମିତି ସେ ଜଗତରୁ ସେ ଜଗତରେ, ଏ ଜଗତରେ ଗୋବର୍ଦ୍ଧନ ପର୍ବତ ଆସିଲେ, ସିଏ କେମିତି ତପସ୍ୟା କରିକି, ଦ୍ରୋଣ ରାଜା ଦ୍ରୋଣ ସିଏ ତପସ୍ୟା କଲେ, ତପସ୍ୟା କରିକି କେମିତି ଗୋବର୍ଦ୍ଧନକୁ ଆଣିଲେ, ତାର ପୁରା ଡିଟେଲ୍ସ କାହାଣୀ ଅଛି। ଗୋବର୍ଦ୍ଧନ ରୂପେ ସେ ପ୍ରକଟ ହେଲେ, ଯମୁନା ନଦୀ ପ୍ରକଟ ହେଲେ, ସବୁ ସବୁ ତା ନିତ୍ୟ ପାର୍ଶ୍ଵ। ଆକ୍ଚୁଆଲି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଲୀଳା କଲେ, ସେ ଅନେକ ପାର୍ଶ୍ଵଦ ଥିଲେ, ନିତ୍ୟ ପାର୍ଶ୍ଵଦ, କାରଣ ନିତ୍ୟ ରାଧାରାଣୀ ଗୋପୀ ମାନେ ନିତ୍ୟ, ନିତ୍ୟ ସଖା ମାନେ ସବୁ ନିତ୍ୟ ପାର୍ଶ୍ଵଦ, କିଛି ସେମାନେ କାହିଁକି ସାଧନା, ସେମାନେ ହେଉଛି ନିତ୍ୟ ସିଦ୍ଧ, ନିତ୍ୟ ଜଗତରୁ ହେଉଛି କିଛି ସାଧନା କରିକି ପ୍ରାପ୍ତ ହେଇକି ତାଙ୍କ ଗୋପୀ ରୂପରେ ଜନ୍ମ ହେଲେ, ଯେଉଁମାନେ ମୁନି ଋଷି ତ୍ରେତୟା ଯୁଗରୁ ତପସ୍ୟା କରିକି ଥିଲେ,
ସେମାନେ ବି ଜଗତରେ କଣ କଲେ, ସାଧନା କରିକି କୃଷ୍ଣଙ୍କୁ ଯାଇକି ଦ୍ୱାପର ଯୁଗରେ କିଛି ପ୍ରାପ୍ତ ହେଲେ ସାଧନା ସିଦ୍ଧ। ଆଉ ହଉଛନ୍ତି କିଏ ଥିଲେ, ଆଉ କିଛି ବି ଭଗବାନଙ୍କୁ ଦ୍ୱାପର ଯୁଗରେ ଆଇଲା ପରେ କୃପା ଦ୍ୱାରା ଲାଭ କଲେ, ପୁତନ ଆଦି ଯେମିତି କୃପା ପ୍ରାପ୍ତ ହେଇକି ସିଦ୍ଧି ଲାଭ କରିଗଲେ, ନିତ୍ୟ ସିଦ୍ଧ ତିନି ଜଣ ନିତ୍ୟ ଜଗତ ସିଦ୍ଧ ମାନେ ଗୋଲୋକ ବୃନ୍ଦାବନ ଏଠିକି ଆସନ୍ତି, ଭଗବାନଙ୍କ ସାଙ୍ଗରେ ସେମାନେ ଆସନ୍ତି। କୃପା ସିଦ୍ଧ ମାନେ ଯେଉଁମାନେ କିଛି ସ୍ୱୀକୃତି ନାହିଁ, ସାଧନା ସିଦ୍ଧ ହଉଛି ଯେଉଁମାନେ ମୁନି ଋଷି ମାନେ ସବୁ ତ୍ରେତା ଯୁଗରେ ତପସ୍ୟା କରିଥାନ୍ତି। କୃପା ସିଦ୍ଧ ପୁତନାବଳୀ ବହୁତ ଲୋକ ରହିଛନ୍ତି, କୃପା ଦ୍ୱାରା ସିଦ୍ଧି ଲାଭ କରିଗଲେ, ମାତୃଗତି ପ୍ରାପ୍ତ ହେଇଗଲେ ସେମାନେ। ସାଧନା ସିଦ୍ଧ, ସାଧନା ସିଦ୍ଧ ନିତ୍ୟ ସିଦ୍ଧ, ଆଉ ଆମେ ହଉଛନ୍ତି ନିତ୍ୟବଦ୍ଧ। ନିତ୍ୟବଦ୍ଧ ଅବସ୍ଥାରେ ରହିଛନ୍ତି, ଆମର ସିଦ୍ଧିର କୌଣସି ଭରା, ଆମେ ସାଧନା କରିକି ନା ପାଇପାରିବା ନା, କିନ୍ତୁ ସିଦ୍ଧି କୃପା ଉପରେ କେବଳ ନିର୍ଭର କରିକି ଚାଲିବା। ଯଦି ହଁ ସେଠି ବି ଏମିତି ସମୟ ନାହିଁ ଯେ ସେଠି ସବୁବେଳେ ଥାଆନ୍ତି, ଏଇ ନୁହେଁ ଯେ କେତେବେଳେ କେତେବେଳେ ଭଗବାନ ଭଗବାନ ଚିନ୍ମୟ ଯେ କେତେବେଳେ ସବୁବେଳେ ଅଛନ୍ତି, ଏ ଜଗତକୁ ଯେତେବେଳେ ଆସନ୍ତି ବି ଯେ କ'ଣ ହୁଏ ଯେ ଭଗବାନ ଏଇ ଯେଉଁ ଜନ୍ମାଷ୍ଟମୀ ପାଳନ କରିବା, ଜନ୍ମାଷ୍ଟମୀ ଏମିତି ନୁହେଁ ଯେ କେଉଁଦିନ ଜନ୍ମାଷ୍ଟମୀ ଭଗବାନଙ୍କର ବନ୍ଦ ଅଛି, ଜନ୍ମାଷ୍ଟମୀ ଲୀଳାଟା ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ହେଉଛି, ପ୍ରତ୍ୟେକ ଦିନ ଜନ୍ମାଷ୍ଟମୀ ଲୀଳା ଚାଲିଛି। କାହିଁକି ନା ଭଗବାନ ଶ୍ରୀକୃଷ୍ଣ କ'ଣ କରନ୍ତି, ଯେଉଁ ଅନନ୍ତ କୋଟି ବ୍ରହ୍ମାଣ୍ଡ ଭଗବାନ ବିଷ୍ଣୁଙ୍କ ଶ୍ୱାସରୁ ସୃଷ୍ଟି ହୁଅନ୍ତି, ସେ ଅନନ୍ତ କୋଟି ବ୍ରହ୍ମାଣ୍ଡ କ'ଣ ହୁଏ, ଭଗବାନ ସବୁ ଜାଗାରେ ଯାଇକି କୃଷ୍ଣ ଲୀଳା ବିସ୍ତାର କରନ୍ତି। ସବୁଗୁଡ଼ା ଚିନ୍ମୟ ଜଗତ, ଚିନ୍ମୟ ଜଗତ ହେଲେ ବି ଏଇଟା କେବଳ ଜଡ଼ ଜଗତ, ଯେମିତି ଗୋଟେ ଯୁଗ ପରେ ଗୋଟେ ଗୋଟେ ଅବତାର ଆସୁଛନ୍ତି, ସେମିତି ଚିନ୍ମୟ ଅନ୍ୟାନ୍ୟ ଯେଉଁ ବୈକୁଣ୍ଠ ଲୋକ ଗୁଡ଼ା ଅଛି, ସେ ଲୋକରେ ବି ସବୁ ଗୋଟେ ଗୋଟେ ଅବତାର ଯାଇକି ଅବତୀର୍ଣ୍ଣ ହୁଅନ୍ତି, ଭଗବାନଙ୍କର ଗୋଟେ ଗୋଟେ ଲୀଳା ହୁଏ। ସେମିତି କୃଷ୍ଣ ବି କ'ଣ କରନ୍ତି, ସେ ଅନନ୍ତ ଗୋଟେ ବୈକୁଣ୍ଠକୁ ବି ଯାଆନ୍ତି ସବୁ ଜାଗାରେ। ଆମେ ଏ ଯେଉଁ ସାଧନା ସିଦ୍ଧି, ଯେଉଁ ତ୍ରେତା ଯୁଗର ମୁନି ଋଷି ମାନେ ଆଇଲେ ଭୌମ୍ୟ ଜଗତର ଲୀଳାରେ ଯୋଗ ଦେଇକି, ସାଧନା ସିଦ୍ଧ ମାନେ ଏଠି ଯୋଗ ଦେଲେ, ଟ୍ରେନିଂ ପ୍ରାପ୍ତ ହେଲେ, ପୁରା ଟ୍ରେନିଂ ପୁରା ଫାଇନାଲ ହେଇଗଲା, ହେଲା ପରେ ଗୋଲକ ବୃନ୍ଦାବନ ଯିବେ। ଆମେ ବି ଯେତେବେଳେ ଗୋଲକ ବୃନ୍ଦାବନ ଯିବା, ଯେଉଁ ଭକ୍ତ ତାର ଭକ୍ତି ଅନୁସାରେ ଭଗବତ ଗୋଲକ ଚିନ୍ମୟ ଜଗତକୁ ଯିବ, ଗୋଲକ ବୃନ୍ଦାବନ ଯିବ, ଯିବା ପୂର୍ବରୁ ଡାଇରେକ୍ଟ ଯିବନି, ସେ ଯିବ ଫାଷ୍ଟ କ'ଣ ନା, ଭଗବାନ ଶ୍ରୀକୃଷ୍ଣଙ୍କର ସବୁବେଳେ ଅନନ୍ତ କୋଟି ବ୍ରହ୍ମାଣ୍ଡରେ କୋଉଠି ନା କୋଉଠି ଲୀଳା ଚାଲିଛି। ସେମିତି ଶାସ୍ତ୍ର କହୁଛି, ଏମିତି ଜନ୍ମାଷ୍ଟମୀ ଲୀଳା ଯେ ଭକ୍ତକୃଷ୍ଣ ମହାରାଜ କହନ୍ତି, ଏମିତି କୋଉ ଦିନ ନାହିଁ ଯେଉଁଦିନ ଜନ୍ମାଷ୍ଟମୀ ଲୀଳା ପାଳନ ହଉ, ସବୁଦିନ ହଉଛି, ଅନନ୍ତ କୋଟି ବିଷ୍ଣୁ ଲୋକ ରହିଛି ଯେ, ସବୁ ଜଗତରେ ଯଦି ଅନନ୍ତ କୋଟି ରହିଛି, ତାହେଲେ ସେ ଜନ୍ମ ଲୀଳା ସବୁଦିନ ଭଗବାନଙ୍କର କୃଷ୍ଣ ଲୀଳାଟା ସବୁବେଳେ ସବୁଆଡେ ଚାଲିଛି, ଏମିତି କୋଉଠି ଚାଲି ନେଇ ନୁହେଁ। ସେତେବେଳେ ଆମେ ଏଠୁ ସିଦ୍ଧି ଲାଭ କରିବା, ସେତେବେଳେ ଆମକୁ ଟ୍ରେନିଂକୁ ପଠା ହବ, ଆମକୁ ଯେତେବେଳେ ଭଗବାନ ଫିଟ୍ କ୍ୟାଣ୍ଡିଡେଟ୍ ମାନିଦେବେ, ହଁ ଇଏ ଫିଟ୍ କ୍ୟାଣ୍ଡିଡେଟ୍ ହେଇଗଲା, ଏଇ ଜୀବନରେ ଆର ପରମାନେଣ୍ଟ ହେଇଗଲା, ଆମକୁ ଟ୍ରେନିଂ ପାଇଁ ପଠେଇବେ ସେଠିକି। ଆମେ ଚିନ୍ମୟ ଗୋଲକ ବୃନ୍ଦାବନରେ ଯାଇକି ହଠାତ୍ ପାରିବା ନ ପାରିବା, ସେଠୁ ସେୟା କରିବେ। ଏମିତିକି ବର୍ଣ୍ଣନା କରାହଉଛି, ଯେଉଁ ଯେଉଁ କେଉଁମାନେ ନିତ୍ୟ ସିଦ୍ଧ, ଏଇ ଯେଉଁ ସାଧନ ସିଦ୍ଧ ଥିଲେ, ରାସଲୀଳାରେ ଯେତେବେଳେ ଯୋଗ ଦେବା ପାଇଁ ଗଲେ ଗୋପୀମାନେ, କିଛି ସାଧନ ସିଦ୍ଧ ଗୋପୀମାନେ ଥିଲେ ଯେଉଁମାନେ ସ୍ୱଶରୀରରେ ରାସଲୀଳାରେ ଯୋଗ ଦେଇପାରିଲେନି, ସେମାନେ କ'ଣ କଲେ, ତାଙ୍କ ଶରୀରଟାକୁ ସ୍ୱାମୀମାନେ ଅଟକେଇ ଦେଲେ ପରିବାରରେ, ଯେହେତୁ ଅଟକେଇଲେ ତାଙ୍କ ଶରୀରଟା ସେଇଠି ରହିଲେ, ଆତ୍ମାଟା ଚାଲିଗଲା ରାସଲୀଳା। ଏଇଭଳି ମାନେ ଆମର ଟ୍ରେନିଂ ପିରିୟଡ଼ରେ ସେୟା ବି ହବ, ବୁଝିପାରୁଛନ୍ତି ତ, ଆମେ ଟ୍ରେନିଂ ପାଇବା ସେଠି ଯାଇ ତାପରେ ଯାଇକି ଚିନ୍ମୟ ଜଗତ ଗୋଲ ବୃନ୍ଦାବନକୁ ଯାଇଯିବା। ସେଥିପାଇଁ ଆମ ଭିତରେ ଗୋପୀ ଭାବର ବାସନା ରହିଲେ ତ ସେଇଥିପାଇଁ ହରେ କୃଷ୍ଣ।